नमः भगवते वासुदेवाय। श्रीमद् भगवत गीतार द्वितीय अध्याय आमने पाठ करथले अर्जुन को ज्ञान जुगर उपदेश दौरान एटा ज्ञान जुगर सांख्य बुद्धि जुग या पर आसिबो बर्तमान ज्ञान जुग ताकु बजे उपसंहार करुछन्ति परिसमाप्ति करुछन्ति। छठी श्लोक रे अर्जुन को युद्धर परिणाम कहले अर्जुन तुम जदि मो कथा टिक मानिबो तंकर विचारधारा जो अर्जुन रहीथिला अत्यंत दृढ़ चुक्तिपूर्ण आउ शास्त्र अनुमोदित भले प्रतियमान होतला शास्त्र भली ताकु जे जे भले अर व्यवहार करि परिबे शास्त्र एभली अच्छा शास्त्र एभली उपदेश अच्छा शास्त्र पाप करने उपदेश कुछ लोकटा नहीं पड़े जीभली से व्यवहार करोटि भी सी तार गुण हिसाब से तार बुद्धि हिसाब से प्रयोग करदेव धर्म को कई लोक जानती धर्म लोक आचरण करती धर्म पथरे जाते धर्म को जापर धर्म से तत्व निहित गुहाय महाजन जीन कथ सुपंथा समस्त जान भगवान नाम करा दरकार समस्त जान पाप छाड़िया दरकार धर्म कौन सब लोग जानते समस्त पथर जा धर्म रहस्य जापर धर्म जाणीदे धर्म रहस्य जापर प्रत्येक व्यक्ति तार अधिकार हिसाब से धर्म रहस्य आप्लिकेबल हम सी जब मनुष्य जानी था संसार से कष्ट पाता अर्जुन का जो चुक्ति अत्यंत दृढ़पूर्ण चुक्ति विचार भी बहुत प्रत्यमान सुस्थ विचार भगवान से पराहत कले तुम दुईटी क्षति हम अपकृति जश लाभ कर स्वर्ग को जापर बाधक तुम मनुष्य सब चिंता करा दरकार जगत कीर्ति जस्य स जीवती जागतिक दृष्टि देखा गले संसार सबुठ बड़ धन है मृत्यु से व्यक्ति हुए जार कीर्ति रहे कीर्ति जस्य स जीवती जार कीर्ति रही से बंचिक रही जार कीर्ति ना से बंचित बड़े मृत्यु मृत्यु बड़े मृत्यु आ कृष्ण भक्त हिसाब से राय रामानंद महाप्रभु पचार महाप्रभु राय रामानंद पचारे कीर्तन मध्य कौन कीर्ति है बड़ा क्यों कीर्ति सब बड़ा तार उत्तर राय रामानंद दे कृष्ण भक्त बोली जार हय ख्याति कृष्ण भक्त ये कृष्ण जन भक्त याठ बड़ जश किसी ना भगवान जो भक्ति सब रही धर्म ज्ञान जश त्याग सब रही निर्मल भक्ति सब किसी रही अर्जुन को विचारधारा को पराहत कर ज्ञान जुगर उपदेश दे छठी श्लोक ज्ञान जुगर उपसंहार कर शुणुले सुख दुख समृत लाभ ला विजय तत्व युद्ध युद्ध नहीं अर्जुन तुम्हें केवे पापर फल भोग कर युद्ध कले भी तुम युद्ध निमित्त युद्ध कर स्वधर्म धीया युद्ध क्रुवान एटा मोर स्वधर्म एथेर लाभ हम क्षति हम मुझे जमीन आम वैष्णव आम भगवान भजन करें मोर कौन हम बगलोक बंदा जापर कि ना मोर भक्ति हम कि ना मोर परिणाम कौन हम मुझे जानी मत कर पड़े संसार निष्काम भावना बहुत बड़ा संसार भी निष्काम भावना बहुत कम लगे भक्ति भी बहुत लगे से भगवान यहाँ पर निष्काम कर्म जो कथा आरंभ कर कर्म समस्ते करते कर्म प्रति आसक्ति बुद्धि समस्त फल पाइबा बुद्धि समस्त से दुख भक्ति भी आम किसी पाइबार आशा ना आम कौन कहीपर जो जिनसे आम हाथ ना कर्मी लोक मान बहुत शुणी आज तो गोटे भल विरल हो गए आम मैंने सब आम पिता हरिका सब थे सब कर्मी थे कर्मी कि बहुत मुझे जानवर सो कल डिवोटी मान से बहुत डिवाइन क्वालिटी थी आजिकल तथागत भक्त मान आमिष खाते मुझे जानी से बहुत गुण थी पर कथा के कथबसा कर ड्यूटी पूरा परफेक्ट सब जिन परफेक्ट ये टाइम खाइबा ये टाइम शोवा एमती जावा तथागत भक्त मान पूर्वर एक जाक जाए कर्मी भल थी अवश्य ପୋଜିସନ୍ ହିସାବରେ କୁହାଯାଇପାରିବନି ଯେ ସେମାନେ ଭଲ ବୋଲି, କିନ୍ତୁ ଧର୍ମର ଗୋଟେ ବହୁତ ବଡ଼ ରହସ୍ୟ ହେଉଛି ଆଚରଣ। ଧର୍ମକୁ ସମସ୍ତେ କହିପାରିବେ, ଧର୍ମକୁ ଯେକୌଣସି ଦିଗକୁ ଜଣେ ନେଇପାରିବ, ଧର୍ମର ଦ୍ୱାରା ସବୁକିଛି ପାପକୁ ବି ଢାଙ୍କି ଦେଇହେବ। ଧର୍ମର ଗୋଟେ ଏତେ ବଳ ରହିଛି ଜଗତରେ ତୁମେ ସମସ୍ତଙ୍କ ମୁଖା ବନ୍ଦ କରିଦେବ ଧର୍ମ ଦ୍ୱାରା। ଧର୍ମର ଏତେ ବଡ଼ ବଡ଼ ବଳ ରହିଛି, କିନ୍ତୁ ସବୁବେଳେ ମନେ ରଖିବା ଦରକାର ଧର୍ମର ତତ୍ତ୍ୱ, ଧର୍ମର ରହସ୍ୟ ଏ କେବଳ ମହାଜନମାନଙ୍କୁ ଜଣା। ଧର୍ମକୁ ବହୁତ ଅପବ୍ୟବହାର କରାଯାଏ, କୁହାଯାଏ ନା ରାବଣ, ରାବଣ ଯଦି କେବେ ବି ସୀତା ସୀତାଙ୍କୁ ହରଣ କରିବା ପାଇଁ ଅଲଗା କୌଣସି ପ୍ରଚେଷ୍ଟା କରିଥାନ୍ତା, ସେ ଧ୍ୱଂସ ହେଇଥାନ୍ତା। କାହିଁକି ସେ ଜାଣିଛି ସୀତା ରେସ୍ପେକ୍ଟ କାହାକୁ ଦେବେ? ସାଧୁଙ୍କୁ ଦେବେ, ସେ ଭଲ ଭାବେ ଜାଣିଛି। ଆଉ କୌଣସି ଉପାୟରେ ମୁଁ ସତ୍ୟନାରୀଙ୍କ ପାଖକୁ ଯାଇପାରିବିନି, ସେଥିପାଇଁ ବିଭୀଷଣ ଜାଣିଥିଲା ଭାଇ ଆପଣଙ୍କୁ କେବେ ବି ରାମ କ୍ଷମା କରିବେନି, ଆପଣ ଡାଇରେକ୍ଟ ଅସୁର ଭଳି ଯାଇଥାନ୍ତେ, ଉଠେଇକି ତାକୁ ଆଣିଥାନ୍ତେ, କେବେ ବି ରାମ କିଛି କହିନଥାନ୍ତେ, କାରଣ ରାମ ଜାଣିଛନ୍ତି ଏଇଟା ଅସୁରର ସ୍ୱଭାବ। କିନ୍ତୁ ଆପଣ ସାଧୁ ବେଶ ନେଇଛନ୍ତି ନା, ଆପଣ କେବେ ବି କ୍ଷମା କରିବେନି। ସେ ଧର୍ମର ଦୁହାଇ ଦେଇକି ଆମେ ଯଦି କିଛି ବି ଭୁଲ କରିବା ବହୁତ ଆମକୁ ଦଣ୍ଡ ମିଳିବ। ସେଥିପାଇଁ ବଧଜୀବକୁ କେତେ ପ୍ରକାର ପ୍ରୋଟେକ୍ସନ୍ ଦିଆଯାଉଛି ଶୁଦ୍ଧ, କିନ୍ତୁ ଅର୍ଜୁନ ଗୋଟେ ଧର୍ମର ନାମ ଦେଇକି ଗୋଟେ ଏକ୍ସକ୍ୟୁଜ୍ କରୁଛନ୍ତି, ତୁମେ କ୍ଷତ୍ରିୟ, ତୁମେ ଯଦି ପ୍ରକୃତରେ ଜଣେ ମାନେ କହୁଛ କ୍ଷତ୍ରିୟ, ତୁମେ ବିଚାର କର ଦ୍ରୌପଦୀଙ୍କର ବସ୍ତ୍ରହରଣ ଦିନ ତୁମର ଭାଇ ବନ୍ଧୁ କୁଟୁମ୍ବ ବୁଦ୍ଧି ଥିଲା କି ତୁମେ ଭୀମସେନ ସାଙ୍ଗରେ ଉଠୁଥିଲ ମାରିବା ନେଇ ଦ୍ରୌପଦୀ ଦୁର୍ଯ୍ୟୋଧନକୁ? ଇଏ ଧର୍ମ ଏଭଳି ଏକଥା କହୁଥିଲେ ନା, ଧର୍ମ ଏଭଳି ଯିଏ ତାକୁ ଯେକୌଣସି ଦିଗରେ ଟାଣି ପଳେଇଯିବ କେମିତି ବି ବ୍ୟବହାର କରିହବ। ଧର୍ମ ଧର୍ମର ଏତେ ବଡ଼ ଶକ୍ତି ରହିଛି, ଧର୍ମ କଥା କହିଦେଲା ମାନେ ଗୋଟେ ଲୋକ ସାଙ୍ଗେ ସାଙ୍ଗେ ବସି ପଡ଼ିବ। ଜଗତରେ ଯେତେ ପ୍ରକାର ମୃତ୍ୟୁ ଭୟଟାକୁ ଧର୍ମ ଦ୍ୱାରା ଅଡ଼ାଯାଏ, ମୃତ୍ୟୁ ଜଣେ ମରିଗଲା ତାକୁ କୌଣସି ଦ୍ୱାରା, ତାକୁ ଗୋଟେ ଆକ୍ସିଡେଣ୍ଟରେ ମରିଗଲା, ତୁମର ଗୋଟେ ଛୋଟ ଗୋଟେ ପୁଅଟେ ଥିଲା ସେ ଆକ୍ସିଡେଣ୍ଟରେ ମରିଗଲା, କି ତୁମର ଗୋଟେ ଯାହା କୁହନ୍ତି ମାଛୁଆଟ ଗୋଟେ ପୁତ୍ରଟେ ସେ ମରିଗଲା, ତୁମେ ତାକୁ କୌଣସି ଦ୍ୱାରା ବୁଝେଇ ପାରିବନି, କେବଳ ଧର୍ମର ଉପଦେଶ ଦ୍ୱାରା ବୁଝେଇ ପାରିବ। ଧର୍ମର ବହୁତ ଶକ୍ତି, କିନ୍ତୁ ଧର୍ମର ରହସ୍ୟ ଅଲଗା, ଧର୍ମର ରହସ୍ୟ କେବଳ ମହାଜନମାନେ ଜାଣନ୍ତି। ଜ୍ଞାନ ପାଇଁ ଗୁରୁ ଗ୍ରହଣ କରାଯାଏ ନା, ବୈରାଗ୍ୟ ପାଇଁ ଗୁରୁ ଗ୍ରହଣ କରାଯାଏ ନା, ଜଗତର କଳା ଶିକ୍ଷା ପାଇଁ ଗୁରୁ ଗ୍ରହଣ କରାଯାଏ ନା, ସେ ଗୁରୁ ଅଲଗା। ତବଲା ବାଲା ଗୁରୁ ଶିଖୁଛନ୍ତି, ହାରମୋନିୟମ ବାଲାଙ୍କର ଗୁରୁ ଅଛି, ଚପଲ ସେଲିବୁ ମୋଚି କତୁରୁ ଆରମ୍ଭ କରି ଟ୍ରକ୍ ଡ୍ରାଇଭର ପର୍ଯ୍ୟନ୍ତ, ବସ୍ ଡ୍ରାଇଭର ପର୍ଯ୍ୟନ୍ତ, ମେକାନିକ ସମସ୍ତଙ୍କର ଗୁରୁ ଅଛି। ଭକ୍ତିରେ ତା ନୁହେଁ, ଆମେ କୌଣସି କଳା ଶିକ୍ଷା ଲାଭ କରିବା ପାଇଁ ଗୁରୁ ଗ୍ରହଣ କରୁନେ, ଏ ଗୋଟେ ଜୀବନର ଆମ୍ଳୋଚନ ପରିବର୍ତ୍ତନ, ଏକ ବିପ୍ଳବର ଜୀବନ ଏଇଟା ହବ। ଗୁରୁଦେବ କହନ୍ତି ଗୁରୁଙ୍କୁ ସାକ୍ଷାତ କରିବା ଜୀବନର ଏକ ବିପ୍ଳବ, ତୁମ ଲାଇଫରେ ଗୋଟେ ବିପ୍ଳବ ଆସିବ, ଗୋଟେ ଚେଞ୍ଜେସ୍ ଆସିବ। ଆମେ କର୍ମୀ ଥିଲୁ, ଜ୍ଞାନୀ ଥିଲୁ, ଯୋଗୀ ଥିଲୁ, ବହୁ ଜନ୍ମ ଦୁଃଖ ପାଇଥିଲୁ, ସେ କଥା ମୁଁ କହୁଥିଲି ସେ ଦଶ ପଚାଶ ସବୁବେଳେ ତ ମନରେ ଆସେ ନା, ଏବେ ଚପ କରୁ କରୁ ମନେ ଲାଗିଲା ଯେ କୃଷ୍ଣଙ୍କୁ ଯେଉଁ ସୁଖ ଦେବାର ବାସନାଟା ଜୀବ ପାଖରେ ନାହିଁ, ଆଉ କୃଷ୍ଣଙ୍କୁ ସୁଖ ଦେବାର ବାସନା କେବଳ ଜଣେ ଜାଣନ୍ତି କିଏ? ରାଧାରାଣୀ। ଜଗତରେ ଯାହା ପାଖରେ ଯେତେ ଜିନିଷ ରହିଛନ୍ତି ସେ କି ଜାଣନ୍ତିନି, କୃଷ୍ଣଙ୍କୁ କେମିତି ସୁଖ ଦେଇହବ କେବଳ ଜାଣନ୍ତି ରାଧାରାଣୀ। ସେଟା ତାଙ୍କର ଯାହା କହୁଛେ କ'ଣ କୁହାଯିବ, ସୋଲ୍ ପ୍ରପର୍ଟି, ତାଙ୍କ ସେଇ ଧନର ସେ ଏକମାତ୍ର ଅଧିକାରିଣୀ, ତା ଦେହରେ କିଏ ହାତ ମାରିପାରିବେନି, କେହି ବି ଜାଣନ୍ତିନି କୃଷ୍ଣ କେମିତି ସୁଖ ଦିଆଯିବ। ସମସ୍ତ ଅତି ନିଷ୍କାମ ଭକ୍ତ ବି ନିଜ ବିଚାରରେ ସେ କହିବେ ମୁଁ ଏଇଭଳି ଠାକୁରକୁ ପୂଜା କରିବି, ତା ନେଇ ବିଚାର ହେଲା, ଏଟା ଖରାପ ଜିନିଷ ନୁହେଁ, କିନ୍ତୁ ତାହା ଯେ କୃଷ୍ଣଙ୍କର ପୂର୍ଣ୍ଣ ସୁଖ ହବ ସେଟା କେହି ଜାଣନ୍ତିନି, କେବଳ ଶକ୍ତି ଜାଣନ୍ତି ଶକ୍ତିମାନଙ୍କର କ'ଣ ଆବଶ୍ୟକ, ରାଧାରାଣୀ ଜାଣନ୍ତି। ସେଇ ସମ୍ପତ୍ତିଟା ଆମର ଗୁରୁବର୍ଗଙ୍କ ଦ୍ୱାରା ଗୋଟେ ଯିବାକୁ ଦିଗ ଆସୁଛି, କୃପା ଯେଉଁ ଶକ୍ତି କୁହାଯାଉଛି କ'ଣ ସେଟା, ଭଗବାନ ଦେଖ ନାଇଁ ଏଇଟା ମୁଁ ତ କୃପା କଲେ, କ'ଣ କୃପା କରି ତ ଅସୁବିଧା ହେଇଛି, କୃପା କରିଦେବେ ତ ଘର ପଇସା ନାହିଁ ତ ଠିକ୍ ହେଇଯିବ, ଏଇଟା ଅସୁବିଧା ହେଇଛି ଦେହ ଭଲ ନାହିଁ ଦେହ ଭଲ ହେଇଯିବ, ସମସ୍ୟା ହେଇଛି ସମାଧାନ ହେଇଯିବ, ଏଇଟା କ'ଣ କୃପା ନା କ'ଣ, ଏଇଟା ସବୁ ଗୌଣ କୃପା, ଏଇଟା ଦେବାଦେବୀ ଦେଇପାରିବେ? ବିନା କର୍ମରେ ବି ଲୋକଙ୍କର ଏମିତି ହେଇଯାଉଛି। ଭଗବାନଙ୍କର କୃପା ଏଇଟା ନୁହେଁ, ଭଗବାନଙ୍କ କୃପା ସାଧୁଗୁରୁଙ୍କର କୃପାର ଫଳ ହେଉଛି ଗୋଟେ ଜୀବ କୃଷ୍ଣ ଉନ୍ମୁଖୀ ହେଇକି କୃଷ୍ଣ ସେବା ସୁଖ ବାସନା ତା ହୃଦୟରେ ଉଦିତ ହବ, ଯୋଉଟା ରାଧାରାଣୀଙ୍କର ସୋଲ୍ ପ୍ରପର୍ଟି, ସେଟା ଗୁରୁ ପରମ୍ପରା ମାଧ୍ୟମରେ ଆସିବ। ଗୁରୁଙ୍କର କୃପା ହଉଛି ଏହା, ତୁମେ କିଛି କରିଦେଲ, ତୁମେ ଯାହା କରୁଛ କର୍ମୀ ଲୋକ ବି ତାଠୁ ଭଲ ଭଲ କରୁଛନ୍ତି, ମୁଁ ଦେଖେଇଦେବି। ଚାଲ ତୁମେ ଦେଖିବ କେତେ ଦେଶ ବି ଅଛନ୍ତି ସବୁ କାମ କରୁଛନ୍ତି, ବହୁତ ଲୋକ ଅଛନ୍ତି ମନ୍ଦିର କରିଛନ୍ତି, ସେଥିରେ କିଛି ନାହିଁ। ତା ଅର୍ଥ ଯେ ଆମ ପାଇଁ ମନ୍ଦିର କରିବା ଏସବୁ ମୁଁ ବିରୋଧ କରୁନି, ସେ କଥା ମୁଁ କହୁନି, କିନ୍ତୁ ଆମର ସବୁ କରିବାର ଲକ୍ଷ୍ୟ ରହିଲା ଯଶ୍ୟ ପ୍ରସାଦ ଭଗବତ ପ୍ରସାଦ, ତାଙ୍କୁ ସୁଖୀ କରିବା, ଯାହା ଯିଏ ଆମକୁ କୃପା କଲେ କୃଷ୍ଣ ସୁଖ ବାସନାଟା ଉଦିତ ହବ। ଏଇଟା କେବଳ ଗୋଟେ ପ୍ରସନ୍ନ ବିଧାନ ହିସାବରେ ଆସେ, ଏ କୃପାଟା ପ୍ରସନ୍ନତା ଉପରେ ନିର୍ଭର କରେ, ଯୋଗ୍ୟତା ଉପରେ ନିର୍ଭର କରେ ନା। ତୁମେ କେତେ ବଡ଼ ଯୋଗ୍ୟ ବ୍ୟକ୍ତି, ତୁମେ କେତେ ଡିସିପ୍ଲିନ, ତୁମେ କ'ଣ କରୁଛ, ଡିପେଣ୍ଡ ମର୍ସି ତା ଉପରେ କିଛି ଡିପେଣ୍ଡ କରେନି। ସେଥିପାଇଁ ତାକୁ ଅହେତୁକି କୁହାଗଲା, କୃପାଟା କ'ଣ କୁହାଗଲା ଅହେତୁକି, କୃପାଟା ଗୋଟେ କ୍ୱାଲିଫିକେସନ ଉପରେ ଡିପେଣ୍ଡ କରେ ନା, ଯୋଗ୍ୟତା ଉପରେ ଡିପେଣ୍ଡ କରେ ନା। ଯୋଗ୍ୟ ବ୍ୟକ୍ତି ଉପରେ ବି ହେଇଯାଇପାରେ, ପ୍ରାୟତଃ ଦେଖାଯାଏ ଜଗତରେ ଯେତେ ଯେତେ କୃପା ହେଇଛି ଅଯୋଗ୍ୟ ବ୍ୟକ୍ତି ଉପରେ ହେଇଯାଇଛି ସାଧୁଙ୍କର, ମେଟେରିଆଲି ସେମାନେ ଅନକ୍ୱାଲିଫାଏଡ୍। ସେ ଶ୍ଳୋକ ରହିଲା ନା, ଧ୍ରୁବ ଚରଣ ବୟମ, ସେ ଶ୍ଳୋକ ରହିଲା ନୀତିକାରମାନେ ଲେଖିଲେ, ଧ୍ରୁବର କେତେ ବୟସ ହେଇଥିଲା, ପ୍ରହ୍ଲାଦଙ୍କର କେଉଁ ଜାତି କୁଳ ଥିଲା, ସବୁ ଗୋଟେ ଗୋଟେ ଦେଖ, ପରିର କ'ଣ ଥିଲା, ସବୁ ଗୋଟେ ଗୋଟେ ଦେଖିଛି, ସୁଦାମର କ'ଣ ଧନ ଥିଲା, ଭୌତିକ ଦୃଷ୍ଟିରୁ ଦେଖିତ ଜଗତରେ ଯେଉଁମାନେ ଭଗବାନଙ୍କ ରୂପ ପାଇଛନ୍ତି ସେମାନେ ନିଷ୍କିଞ୍ଚନ, ଭଗବାନଙ୍କୁ ଏମିତି ପାଇପାରନ୍ତିନି। ଭଗବାନଙ୍କୁ ପାଇବାଟା ବହୁତ ବଡ଼ ଜିନିଷ, ଲୋକ କହିଲେ ନିରାଶ ହେଇଯିବ ବୋଲି ଆଚାର୍ଯ୍ୟମାନେ ଉତ୍ସାହ ଦେଇଛନ୍ତି। ଆରେ ନିରାଶ ଜୀବ ତ ସ୍ୱାଭାବିକ ତା ନୈରାଶ୍ୟ ପଥର ରହିଛି, ତାକୁ ଏତେ ନୈରାଶ୍ୟର ବାପଚନ ଶୁଣିଲେ ସେ କ'ଣ ହାରାଶ ହେଇଯିବ ନା, କିଛି ନେଇ ଜନ୍ମ ସ୍ୱୀକୃତିରେ ପାଉ, ଯେଉଁଟେ ଯେଉଁ ଯେଉଁ ସମ୍ପତ୍ତିକୁ ବ୍ରହ୍ମା ଶିବ କଳନା କରିପାରୁନାହାନ୍ତି, ସେସବୁ ତାଙ୍କ ଚରଣ ରଜ ବି ଦେଖିନାହାନ୍ତି ରାଧାଙ୍କର, ସେ ସୁଖ ବାସନା ଗୋଟେ ଜୀବ ହୃଦୟରୁ ଉଦିତ ହବ, ହେଲେ ଯାଇ ସେ କୃଷ୍ଣଙ୍କୁ ପାଇବ। ପ୍ରୀତିଟା କ'ଣ ଆଉ, ପ୍ରୀତି ଅଙ୍କର ଯେଉଁ ଭାବ ଅଙ୍କର ସେଟା କ'ଣ, ସେଟା କୃଷ୍ଣଙ୍କୁ ସୁଖ ଦେବା ବାସନାର କଳିକା ଗୋଟେ ଉଦୟ ହେଲା ତା ଜୀବନର, କେବଳ ଗୋଟେ ଜିନିଷରେ କୃଷ୍ଣ କେମିତି ସୁଖ ଦେବେ। ଏଇ ତ ପ୍ରାଇମେରୀ କଥା ଗୁଡାକ ତୁମର ଜାଣିନି, ତୁମର ଏ ଯୋଉ ଗସିପିଙ୍ଗ ଯାଇନି, ୟା ଇଏ କଥା କହିବା, ତା କଥା କହିବା, ୟାନାର କହିବା, ତାନାର କହିବା, ଗୋଟେ ଦାୟିତ୍ୱ ଜ୍ଞାନ ନାହିଁ ତୁମର, ଗୋଟେ କର୍ମନିଷ୍ଠ ନୁହଁ ତୁମେ କ'ଣ ଭଗବାନ ପ୍ରାପ୍ତ ହବ, ଗୋଟେ କର୍ମନିଷ୍ଠ ଆଗେ ହେଇନ, ଏଇଟା ମୋର ଡ୍ୟୁଟି, ତତ୍ ଯୁଦ୍ଧାୟ ଯୁଦ୍ଧସ୍ୟ, ଯୁଦ୍ଧ ନିମିତ୍ତ ଯୁଦ୍ଧ କର, ସୁଖ ତୁ କାହିଁ ଚିନ୍ତା କରୁଛୁ, ଏଇଟା ମୋର ଡ୍ୟୁଟି, ଏଇଟା ମୁଁ କେବେ ବି ନେଗ୍ଲେକ୍ଟ କରିପାରିବିନି। ଯେମିତି କର୍ମୀ ଲୋକ ନା ବହୁତ ଡ୍ୟୁଟି, ତାଙ୍କର ଡ୍ୟୁଟି ମାନେ ବିଦେଶରେ ବିଶେଷ କରି ମୁଁ ଦେଖିଛି ପରଫେକ୍ଟ ତାଙ୍କ ଡ୍ୟୁଟି, ସବୁ ବିରକ୍ତ ହେଇଯିବେ ସେମାନେ, ସେମାନେ ଖାଆନ୍ତି ନେଇ ପଳାଇବେ କି ନାଇଁ, ମୋ ଟାଇମ୍ 10ଟାରେ ମୋତେ ଆଟେଣ୍ଡ କରିବାକୁ ପଡ଼ିବ, ବହୁତ ତାଙ୍କ ଦେଶ ସେଥିପାଇଁ ବହୁତ ଆଡ଼ଭାନ୍ସ କର୍ମନିଷ୍ଠ। ଆମେ ସେଭଳି ଭକ୍ତି ଆମର ସେବାନିଷ୍ଠ ହେବା ଦରକାର, ମୋର ଏଇଟା କରିବାର ଅଛି, ମୁଁ ମୋ ପଡ଼ି କ'ଣ ହବ, ମୁଁ କ'ଣ କରିବି, କୌଣସି ମୋର ଜପ ହେଇନି, ତୁମେ ଜପ ନ ହେବ ତୁମ ସେବାକୁ ଡିଲେ କରିପାରିବନି, ଜପ ନ ତୁମେ ରାସ୍ତା ସହାୟକ କର, ଏଠି ଜିରୋ ଡ୍ୟୁଟି, ତୁମେ ଏଠି ଫ୍ୟାସିଲିଟି ନେବା ପାଇଁ ଆସିନ, କୃଷ୍ଣ ଚେତନା ତୁମକୁ ଫ୍ୟାସିଲିଟି ଦେବାନି, କୃଷ୍ଣ ଚେତନା ତୁମକୁ ୟୁଜ୍ କରାହବ, କାରଣ ତୁମକୁ ଫ୍ୟାସିଲିଟି ଦେଲା ମାନେ ତୁମେ ଭୋଗ କରିବ, ଯିବ ଭୋଗୀ ଯିବ ସେବି ନୁହେଁ, ତାକୁ ସମୟ ମିଳିବ ମାନେ ସେ କେବଳ ଭୋଗରେ ଲାଗିବ, ସୂକ୍ଷ୍ମ ବାସନାରେ ଲାଗିପାରେ, ଗ୍ରସ ବାସନାରେ ଲାଗିପାରେ, ଭଲ ରୋଷେଇବାସ କରି ଖାଇବ, ନହେଲେ କୁଆଡ଼େ ମୋବାଇଲ ଦେଖିବ କ'ଣ କରିବ, ଖାଲି ଫାଙ୍କା ରହିଲେ ବି କୁଆଡ଼େ ତାର ମୁଣ୍ଡରେ କ'ଣ ଚିନ୍ତା ଲାଗି ଗପିବ, ଯିବ କେବେ ଯିବ ହେଉଛି ତାର ସ୍ୱଭାବ ସ୍ୱଭାବ ରହିଛି ଭୋଗୀ, କାହିଁକି କୃଷ୍ଣଙ୍କ ସୁଖ ଦ୍ୱାରା ବାସନା ତାର ନାହିଁଟା, ଆଉ ଫ୍ୟାସିଲିଟି ମିଳିଲା ମାନେ ସେ ଦେହ ସୁଖ କରିବ, ଆଉ କିଛି ନାହିଁ, ତ ଯେତେବେଳେ ସୁଯୋଗ ଦିଆଯିବ ସେଇଟା କରିବ, ଯିବଟା ଭୋଗୀଟା ତା କ'ଣ କରାଯିବ, ସେ ଆଚାର୍ଯ୍ୟମାନେ କ'ଣ କରିବେ, ତାକୁ ସେବା ଯଜ୍ଞରେ ଆହୁତି ଦେଇଦିଅନ୍ତି, ପଶୁକୁ ଆହୁତି ଦେଲା ବେଳେ 24 ଘଣ୍ଟା ତାକୁ ସେବା ଲଗାଇଦେବେ, ଚାଲ ସ୍ୱୀକୃତିରେ ପ୍ରାପ୍ତ ହୁଅ, ତୁମର ଏନ୍ଗେଜମେଣ୍ଟ ନ ରହିଲା ମାନେ ତୁମେ ସହିଲା ତୁମର, ଆଉ ଏକରେ ତ ଗୋଟେ ଭଗବାନଙ୍କୁ ସୁଖ ଦେବାର ବାସନାଟା ହୃଦୟ ଭିତରେ ଆସିନି, ତା ଭିତରେ ଯେତିକି ଟିକେ ଉଦୟ ହେଉଛି ଶ୍ରବଣ କୀର୍ତ୍ତନ କରିକି ଟିକେ ବେଶୀ ବିଷୟ ଫେସିଲିଟି ପାଇଗଲା ମାନେ ପଶିଗଲା ତା ଭିତରେ ସହିଲା, ଆଉ କିଛି ପାରିବନି, ସେବାନୁଷ୍ଠାନଟା ଛନ୍ଦି ଦିଆ ହେଇଛି ନା ଆଚାର୍ଯ୍ୟମାନଙ୍କର ପନ୍ଥାରେ, ଆଉ ଏଇ କଥା ମୁଁ ଏଠି କହୁଥିଲି ନା, ଧର୍ମର ଯେଉଁ ରହସ୍ୟ ଗୁଡ଼ିକ ରହିଲା ବହୁତ ସୂକ୍ଷ୍ମ, ଏଠୁ ମୁଁ ଆସିଥିଲି ଏ ପଏଣ୍ଟଟା ମନରେ ବୋଲା ଆଜି, ଅର୍ଜୁନ ସେ ଅର୍ଜୁନ ଜାଣିଥିଲେ ଦ୍ରୌପଦୀର ବସ୍ତରଣ, ସେ କ'ଣ କିଛି ଯୁଦ୍ଧ କ୍ଷେତ୍ରରେ କେମିତି ହାଡ଼ଉଛନ୍ତି, ଧର୍ମ ଧର୍ମର ଧର୍ମକୁ ସେ ଧରିକି ହିଁ ଆଡ଼ଉଛନ୍ତି, ବେଦର ଉକ୍ତିକି ଆଣିକି ସେ ଆଡ଼ଉଛନ୍ତି କୃଷ୍ଣଙ୍କର କଥା। ସେ ତୁମକୁ ଧର୍ମ ଏଭଳି ଏକ ବସ୍ତୁ ତାକୁ ଯେଉଁ ଦିଗରେ ତୁମେ ଯେମିତି ଟାଣିକି ବ୍ୟବହାର କରିପାରିବ, କାରଣ ବିଭିନ୍ନ ଦିଗରେ ପାଇଁ କୁହାହେଇଛି। କିନ୍ତୁ ଗୋଟିଏ ଜିନିଷ କେବେ ଡାଇଭର୍ଟ କରି ହବନି, ଭକ୍ତିର ପ୍ରିନ୍ସିପଲକୁ ଟାଣିକି ତୁମେ ନେଇପାରିବନି। ସହଜାବାଦୀମାନଙ୍କ ପାଖରେ ଅଜ୍ଞ ଲୋକମାନଙ୍କର ଭକ୍ତି କଥାଟାକୁ ତୁମେ ବୁଲେଇ ଦେବ। ଆଚାର୍ଯ୍ୟ ଆମେ ସେଥିପାଇଁ ଗୋଟିଏ ସମ୍ପ୍ରଦାୟ, କାରଣ ଆମେ ତତ୍ତ୍ୱବାଦୀ। ଆଜିକାଲି ସେମାନେ ସବୁ ଜାଣନ୍ତିନି ଗୌଡ଼ିଆ ଶିକ୍ଷା, ତୁମେ ଜାଣିନ ତତ୍ତ୍ୱବାଦୀ ନା। ଆଉ ଆମେ ଲୋକରଞ୍ଜନଙ୍କ କାମ କରିବୁ, କଥା କହିବୁନୁ, ଲୋକରଞ୍ଜନ ସବୁ ଆମର କିଛି ନାହିଁ। କାରଣ ତତ୍ତ୍ୱ ସିଦ୍ଧାନ୍ତ ନ ରହିଲେ ସହଜାବାଦର ଭକ୍ତି ନାମରେ ସହଜାବାଦ ପଶିବନି, ବହୁତ ବଡ଼ କ୍ଷତି ହେଇଯିବ। ଏଇ ଅପସମ୍ପ୍ରଦାୟ ଗୁଡ଼ା ସବୁ ଆସିଗଲେ ମହାପ୍ରଭୁ ଗଲା ପରେ, ବିଶେଷ କରି ଶ୍ୟାମାନନ୍ଦପୁର ରସିକାନନ୍ଦପୁର ଏମାନେ ସବୁ ଶ୍ୟାମାନନ୍ଦପୁରରେ ଚାଲିଗଲା ପରେ, ଶ୍ରୀନିବାସ ଆଚାର୍ଯ୍ୟ ଶ୍ୟାମାନନ୍ଦପୁରରେ ଚାଲିଗଲା ପରେ ପଶିଗଲା ସହଜାବାଦୀ। ବୈଷ୍ଣବ ବେଶ ରଖିଥିବେ, ବୈଷ୍ଣବ ସବୁ କାମ କରିଦେବେ, ସବୁ ପାରିବେ ନାହିଁ। ଗୌରାଙ୍ଗ ନାଗରୀ ନେଡ଼ା ଆଦି କର୍ତ୍ତା ବଜା ସବୁ ବାହାରିଗଲେ, ସଖିବେ କି ଅପସମ୍ପ୍ରଦାୟ ସବୁ ବସିଗଲେ, କଳି ବସିଯିବ ତାଙ୍କ ମୁଣ୍ଡରେ। ଧର୍ମଟା ଗୋଟେ ବହୁତ ସୂକ୍ଷ୍ମ ଜିନିଷ ନା, ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟ ମହାଜନ ଜନ କଥା, ଏଟା କେବଳ ମହାଜନଙ୍କର ହୃଦୟରେ ପରିପ୍ରକାଶ ହବ। ସେଥିପାଇଁ ଗୁରୁ ଗ୍ରହଣ କରେ, ତେଣୁ ଗୁରୁର କିଛି ଆବଶ୍ୟକ ନାହିଁ। ଶାସ୍ତ୍ର ଜ୍ଞାନ ପାଇଁ ସେ ଗୋଟେ ଭଲ କଥା କହିପାରୁଛନ୍ତି, ଭଲ କହୁଛନ୍ତି, ଆହୁରି ବଢିଆ ବଢିଆ କଥା କହୁଛନ୍ତି, ସେଥିରେ କ'ଣ ଅଛି? କରଲା ପରେ ଶୁଣିକି ମାଇଣ୍ଡକୁ ରିଲାକ୍ସ କରୁଛ କି ସେଟା ଆଚରଣ କରୁଛ, କ'ଣ କରୁଛ, କ'ଣ ଧର୍ମଟାକୁ ଆଚରଣ କରିବାକୁ ଗୋଟେ ଆଚାର ତିଷ୍ଠତି ଧର୍ମ ଆଚାର ହିନ ପୁନନ୍ତି ବେଦା, କିଏ କହିଲେ? ମନୁ ମନୁମହାରାଜଙ୍କ ଶ୍ଳୋକ କି ନୀତିକାର ଲେଖିଲେ, ଯେ ଆଚରଣ ହିନ ତାକୁ ବେଦ କେବେ ଶୁଦ୍ଧ କରିପାରିବେନି। ସେ ଭକ୍ତି ସରସ୍ୱତୀ ଠାକୁର ପ୍ରଭୁଜୀ ମହାରାଜ କୁହନ୍ତି, ପ୍ରଚାର ବୋଲି କିଛି ଗୋଟେ ବସ୍ତୁ ନାହିଁ, ଆଚରଣ ହେଉଛି ପ୍ରଚାର। ଯାହାର ଆଚରଣ ନାହିଁ ତା ପ୍ରଚାର କରିବାର ଅଧିକାର ନାହିଁ, ଆଚରଣ ମୁଖ୍ୟ। କାରଣ ଆଚରଣ ନାହିଁ ମାନେ ସେ ଧର୍ମର ତତ୍ତ୍ୱକୁ କେବେ କହିପାରିବନି। ସେ ଯେଉଁଟା କହିବ ସେଟା ଧର୍ମ ନାମରେ ଆଉ ଗୋଟେ ଭାଣ୍ଡାମି ହବ। ସେ ମହାପ୍ରଭୁ କହିଲେ, ଆପଣ ଆଚାର୍ଯ୍ୟ ଧର୍ମ ଉପରେ ଶିଖାଅ, ନିଜ ଆଚରଣ କର ଅନ୍ୟ କୁହ, ଯେତିକି ଆମର ଆଚରଣ ଅଛି ଆମେ ସେତିକି କଥାବାର୍ତ୍ତା କରିବା। ଆଚରଣ ବିହୀନଟା ସେଟା ନିଜ ପାଇଁ ଭଲ ନୁହେଁ କି ଅନ୍ୟ ପାଇଁ ଭଲ ନୁହେଁ। ଆଚରଣଶୀଳ ପୁରୁଷ ହେବା ପାଇଁ ହେଲେ କ'ଣ କରିବାକୁ ପଡ଼ିବ? ପୁଣି ଗୋଟେ ଫିଲୋସଫି ଆସିବ, ମୋର ତ ଖରାପ ଅଭ୍ୟାସ ଅଛି, ମୁଁ ଏମିତିକା ଲୋକ ଥିଲି, ଆଚରଣଟା କେମିତି କରିବି? ଆଚରଣ ତୁମେ ନକଲେ ପ୍ରଚାର କରିବା ଅଧିକା ଆସିବନି। କିଛି ପ୍ରଚାର ପରମ୍ପରା ଗୁରୁବର୍ଗଙ୍କର ସେବାର କାର୍ଯ୍ୟରେ ଲାଗିବନି, ସେ ଉତ୍ପାଦ ସୃଷ୍ଟି କରିବ, ଏକ ସ୍ୱତନ୍ତ୍ର ସମ୍ପ୍ରଦାୟ, ସ୍ୱତନ୍ତ୍ର ଯାକୁ ଯେ ମନୋଭାବର ବିଚାରଧାରା ସବୁ ଆସିବେ। କାରଣ ତୁମେ ଆଚରଣଶୀଳ ନାହିଁ ନା, ପ୍ରଚାର ହଉଛି ଆଚରଣ। ପ୍ରଭୁଜୀ ବହୁତ ବଡ଼ ଫିଲୋସଫି କରନ୍ତି, ଘଣ୍ଟା ଘଣ୍ଟା କଥା କହିନାହାନ୍ତି, ସେ ଆମେରିକାରେ ଯାଇ ପହଞ୍ଚିଲା ବେଳକୁ ଲଣ୍ଡନରେ ଯାଇ ତାଙ୍କ ପ୍ରଚାର ପହଞ୍ଚିଗଲେଣି। ଏଭଳି ଜଣେ ସାଧୁ ଆସିଛନ୍ତି, ସାଧୁର ବ୍ୟକ୍ତିତ୍ୱ ହଉଛି ତାର ପରିଚୟ। ସୁଖଦେବଙ୍କର ସୁଖଦେବ ମୁଖ କଣ ନଥିଲେ, ମୁଖ ତାଙ୍କ ପଛରେ ବା ଝିଅ ଗୁଡା ଗୁଡ଼ଉଥିଲେ, ଦେଖିନ ଭାଗବତରେ କଣ ଲେଖା ହେଇଛନ୍ତି, ଗୁଲକ ନେଇକି ଆସୁଛନ୍ତି ପାଗଳ ବୋଲି ଭାବିକି ଝିଅମାନେ ଛୋଟ ପିଲାମାନେ ସବୁ ଉଡ଼ଉଛନ୍ତି, ଏ ପାଗଳା। ସୁଖଦେବ ପଳେଇ ଆସିଲେ କୋଉଠି ପ୍ରକୃତିଙ୍କ ସଭା ଭିତରକୁ, ସମସ୍ତେ ପ୍ରଣାମ କଲେ, ସେଇଠି ଛୋଟ ପିଲାମାନେ ୟା ବୋଲେ ପାଗଳା ହବୁଥିଲୁ, ଫେରିଲେ ପାଗଳ ହବୁ ଦେଖିଲେ ଛୋଟ ପିଲା ହାଇରେ ହାଇରେ ପାଗଳା ଆସିଥିଲେ, ପାଗଳା ଆସିଥିଲେ, ବାୟା ଆସିଥିଲେ, କହି ଦୌଡ଼ିବେ ଝିଅମାନେ ଛୋଟ ଛୁଆମାନେ ପୁଅମାନେ ସବୁ ଉଡ଼ୁଛନ୍ତି ସୁଖଦେବ ପଛରେ। ସାଧୁର ପରିଚୟ କପଡ଼ା ନୁହେଁ, ସାଧୁର ପରିଚୟ ତାର ଆଚରଣ, ତାର ବ୍ୟକ୍ତିତ୍ୱ। ସେ ଯାଉ ଯାଉ ତା ଆଗରେ ସେଟା ପଳେଇ ଦିଅ, ପ୍ରଚାର ହେଇଯାଇଥିବ। ସାଧୁର ଜ୍ଞାନ ପରିଚୟ ନୁହେଁ, ସାଧୁର ପରିଚୟ ହେଉଛି ଆଚରଣ। ସେ ଯାଉ ଯାଉ ଆଗକୁ ଆଗରେ ଯାଇଥିବ ଆଚରଣ, ଧର୍ମ ତାଙ୍କ ପାଖରେ ରହିବେ ନା, ଆଚରଣଶୀଳ ପୁରୁଷ ପାଖରେ ଧର୍ମ ରହିବ, ସାର ଆଚରଣ ନାହିଁ ତାପରେ ଧର୍ମ ରହିବନି। ସେ ଧର୍ମ ଆଚରଣ କଲେ କ'ଣ ହବ, ସେ ତ ଅଧର୍ମ ହେଇଯିବ, କାରଣ ଆଚରଣ ସେ କରୁନି। ଏଇ ଭଗବାନ ସେ ଆସିବେ କହିବେ ସେ ମଧ୍ୟ ସେ ଜିନିଷ, ମାନେ ଏଇ କଥାଟା ଏଇଠି ପଡ଼ିଥିଲା ଯେ ଅର୍ଜୁନ ଯେଉଁ କହୁଛି ଭଗବାନ ଯେଉଁ କହୁଛି ସୁଖ ଦୁଃଖ ସମୃତ୍ୱ ଲାଭ ହେଲା ବିଜୟ ଆଚାର, ଦେଖ ତୁମେ କନ୍କ୍ଲୁଜନ୍ ତୁମକୁ କହୁଛି, ସିଦ୍ଧାନ୍ତ କହୁଛି, ଘୁରି ଫେରିକି ତୁମେ ଧର୍ମକୁ ଯୁଆଡ଼େ ଟାଣିକି ନିଅ, ତାର ଗୋଟେ ଗୋଟେ ରହସ୍ୟ ରହିଛି। ତୁମେ ଭାଗବତ ପଢ଼, ଗୁରୁତତ୍ଵ ସବୁ ଜାଣ, ଶିଷ୍ୟତତ୍ଵ ଜାଣ, ଯାହା ଜାଣ ସବୁଥିରେ କି ପଏଣ୍ଟସ୍ ରହିଛି ସେଟା ତୁମ ପାଖକୁ ଆସିବନି, ତୁମେ ଜ୍ଞାନ ଜାଣିଥ କ'ଣ ଅସୁବିଧା ହେଲା, ଟିକିକି ରଖିପାରିବନି ତୁମେ, ସେଟା ରିଭିଲିଂ ହବ। ଯେ ଗୁରୁତତ୍ଵ ଜଣେ ସବୁ ଜାଣିଛି କିନ୍ତୁ ତାର କେତେଟା ପଏଣ୍ଟ ରହିଛି ସେଟା ନିଜର ସ୍ୱାନୁଭବ ହିସାବରେ ଗୁରୁ ତୁମକୁ ଜଣେଇବି। ଭାଗବତରେ ସେଭଳି କେତେଟା ଜିନିଷ ରହିଛନ୍ତି, ଯେତେ ତଦୀୟ ବସ୍ତୁ ସେ ରିଭିଲ୍ ହେବେ, କେମିତି ତୁମ ପାତ୍ର ଖାନି, ତୁମେ କେମିତିକା, ତୁମେ ତାଙ୍କୁ କେଉଁ ଦୃଷ୍ଟିରୁ ଦେଖୁଛ, ସେଇ ହିସାବ ତାଙ୍କର ତୁମର ପାତ୍ରତା ହିସାବରେ ତାଙ୍କର ମହନୀୟତା ପ୍ରକାଶ ପାଏ। ସମସ୍ତେ ନାମ ଯେ ଭଗବାନ ମୁଖରେ କହନ୍ତି, କିନ୍ତୁ ନାମ ଯେ ଭଗବାନ ସେ ଦର୍ଶନ ଆମେ କରିନି। ଯେ ନାମ ଭଗବାନ ବୋଲି ଦର୍ଶନ କରିଦେଲା, ସେ ତ ଏ ଜଗତ ସାଙ୍ଗେ ସାଙ୍ଗେ ସରୁ ଜୀବନ ମୁକ୍ତ ହେଇଗଲା। ଇଏ ସୂକ୍ଷ୍ମ ଧର୍ମର ଯେଉଁ ସୂକ୍ଷ୍ମ ରହସ୍ୟ ରହିଛନ୍ତି, ଗୋଟେ କନକ୍ଲୁଜନ ଗୀତାରେ ଯେଉଁ ଭଗବାନ ଅର୍ଜୁନଙ୍କୁ ପ୍ରବଚନ ଦଉଛନ୍ତି ଶିଷ୍ୟ ଭାବରେ, ତାଙ୍କ କନକ୍ଲୁଜନ ସବୁ କହୁଛନ୍ତି। ଦେଖ ମୁଁ କନକ୍ଲୁଜନ କହିଦଉଛି, ତତେ ଯୁଦ୍ଧାଏ ଯୁଦ୍ଧସ୍ୟ। ଆମେ ଆମେ ଯଦି ବୈଷ୍ଣବ ହେଇଛେ, ଅନ୍ୟମାନେ ବି କର୍ମୀ ଲୋକ ଅଛନ୍ତି, କର୍ମୀ ଲୋକମାନେ କହିପାରିବେନି। ଆମେ ସବୁ ଦେଖିଛୁ, ମୁଁ ଫାର୍ଷ୍ଟ କ୍ଲାସ କର୍ମୀମାନଙ୍କୁ ଦେଖିଛି, ଏମାନେ ଫାର୍ଷ୍ଟ କ୍ଲାସ କର୍ମୀ କୁହାଯାଏ। ସେ ବହୁତ ସୁନ୍ଦର ରେଗୁଲେଟିଭ, କେବେ ବି ଚିନ୍ତା କରନ୍ତିନି ଘର ବିଷୟରେ, ଟଙ୍କା ନାହିଁ ପଇସା ନାହିଁ ଝିଅଟା ବାହା ହେବ କେମିତି, ବହୁତ ଚିନ୍ତା ନାହିଁ ନା, ମାଲିକ ଅଛି, ମୋ କର୍ମ ତ ମୁଁ କରୁଛି, ଯାହା ହେବ ମାଲିକ ହାତରେ, ଚିନ୍ତା ନଟ ଓରି, କୌଣସି ବ୍ୟତିବ୍ୟସ୍ତ ହୁଅନ୍ତିନି। ସେଭଳି ଆମେ ଆମର ସେଭଳିଆ ଯୁଦ୍ଧ ପାଇଁ ଯୁଦ୍ଧ, ଭଗବାନ କହୁଛନ୍ତି ନା ଯୁଦ୍ଧାର୍ଥେ ତୁମେ କ୍ଷତ୍ରିୟ ତୁମ ଧର୍ମ ହେଲା ଯୁଦ୍ଧ କରିବା, ସେଥିରେ କିଏ ମରିବ କିଏ ବଞ୍ଚିବ ଜୟ ହବ କି ପରାଜୟ ହବ ତାକୁ ଚିନ୍ତା କର। ସେଇଟାକୁ ଭଗବାନ କନକ୍ଲୁଜନ, ଏଇଟା କନକ୍ଲୁଜନ ଦେଲେ ଜ୍ଞାନ ଯୁଗର କନକ୍ଲୁଜନ ଏଇଟା, ସୁଖ ଦୁଃଖ ଆସିବ ସମମ କୃତ୍ୱା, ସମଭାବ ରହିବାକୁ ପଡ଼ିବ। ଧର୍ମର ପରୀକ୍ଷାଟା କ'ଣ ହବ, ତୁମେ ଖାଲି ଧର୍ମ ତୁମେ ଇନଷ୍ଟିଟ୍ୟୁସନରେ ପାଠ ପଢିବ ପରୀକ୍ଷା ଦବ, ଧର୍ମର ପରୀକ୍ଷା ନାହିଁ। ଇଏ ବୋକା ପା ଭକ୍ତ, ଇଏ ବୋକା, ଏ ଧାର୍ମିକ ଲୋକଟା ଇଏ ବୋକା, ଯିଏ ଯେତେ ହାୟର କୋର୍ସ କରିବ ତା କ୍ୱେଶ୍ଚନଟା ସେମିତି କ'ଣ ଅଛି, ସାର୍ କ୍ୱେଶ୍ଚନ ଆସିବ, ଇଣ୍ଟେଲିଜେଣ୍ଟ କ୍ୱେଶ୍ଚନ ଆସିବ ନା, ଯାହାର କୋର୍ସଟା ଯେତେ ହେଭି ତା ଏକ୍ଜାମିନେସନଟା ସେତିକି ହେଭି ଅଛି। ତୁମେ ଧର୍ମ ଯେତେବେଳେ ଆଚରଣ କରୁଛ ତୁମେ କ୍ୱେଶ୍ଚନଟା ସେତିକି ଗୋଟେ ଅଛି, ସେଟା ଜୀବନରେ ଆସିବ ବୋଲି ଜାଣ, ବ୍ରହ୍ମଚାରୀ ପାଇଁ ଆସିବ, ଗୃହସ୍ଥ ପାଇଁ, ସମସ୍ତଙ୍କ ପାଇଁ କ୍ୱେଶ୍ଚନ ଅଛି, କିନ୍ତୁ ଧର୍ମ ଆଚରଣ କରୁଛ, ତୁମେ ପରୀକ୍ଷା କରିବେ କିଏ, ଧର୍ମ ଦେବତା, କର୍ମ କର୍ମୀ ଯୁଗରେ କର୍ମରେ ଧର୍ମ ଦେବତା ପ୍ରଚାର ପରୀକ୍ଷା କରିବେ, ଆମର ଏଠି ଭଗବାନ ପରୀକ୍ଷା କରିବେ, ବିନା ପରୀକ୍ଷାରେ କାହାକୁ ଛଡ଼ାଯିବନି। ଧର୍ମ ଏମିତି ତୁମେ ଆଚରଣ କରିଦେବେ, ତୁମେ କହିଲେ ହଁ ହବ ଯେବେ ହବ ଯାହା କରିବି, ନାହିଁ ନାହିଁ ତୁମେ ଯେତିକି ଆଚରଣ କରିବ ସେଦିନ ପରୀକ୍ଷା ନିଆ ହବ, ତୁମ ସମର୍ପଣର ପରୀକ୍ଷା ନିଆହବ, ତୁମର ତ୍ୟାଗର ପରୀକ୍ଷା ନିଆହବ, ନିଷ୍ଠାର ପରୀକ୍ଷା ନିଆହବ। ତାକୁ ପରୀକ୍ଷା କେମିତି ନେବେ, ପଛରେ ରଖିବେ, ମାୟାକୁ ରଖିବେ। ଆମକୁ କ'ଣ କୃଷ୍ଣ ଡାଇରେକ୍ଟ ପରୀକ୍ଷା କରିବେ ନା କ'ଣ, କୃଷ୍ଣ ମନା କରିଦେଇଛନ୍ତି କଳିଯୁଗ ଭକ୍ତଙ୍କୁ ପରୀକ୍ଷା କରିବେନି, ମୋର ଦେଉଛି ମନା କରିଛନ୍ତି, ପ୍ରଭୁ ଆପଣ ସବୁ କରିବେ କଳିଯୁଗର ଭକ୍ତଙ୍କୁ ପରୀକ୍ଷା କରିବେ, କଳିଯୁଗର ଭକ୍ତଙ୍କୁ ପରୀକ୍ଷା କରିବେ କେବେ ଜଣେ ଭକ୍ତ ହେଇପାରିବେ। ଲୋକ କହୁନା ମୋତେ ଭଗବାନ ଏତିକି କଷ୍ଟ ଦେଲା, ଭଗବାନ ତୁମକୁ କଷ୍ଟ ଦେବେ ଗୋଟିଏ କଷ୍ଟ, ଭଗବାନ ତୁମକୁ ଡାକିବ ଛାଡ଼ିକି ପଳେଇବ। ଦେଖ ପାଣ୍ଡବମାନଙ୍କୁ କ'ଣ କରିଥିଲେ, ପ୍ରଥମ ଶ୍ରେଣୀ ଛୁଆ କ'ଣ ଦଶମ ଶ୍ରେଣୀ କୋଶ୍ଚିନ୍ ଦିଆହବ କେବେ, ଯଦି କଡ଼ା କୋଶ୍ଚିନ୍ ଟିଚର କରିଦେଇଥିବ ସେଠି ସବୁ ଫେଲ୍ ହେଇଗଲେ ଅଧିକା ସେ ମାର୍କ ଦେବ, ସାଙ୍ଗେ ସାଙ୍ଗେ କରାଯାଇପାରିବନି। ବୋର୍ଡର କୋଶ୍ଚିନ୍ ଏମିତି ମନ ମନ ତିଆରି କରାଯାଉନି, ପୁରା ସିଲେକ୍ସନ ବୋର୍ଡ ଅଛି ନା, ସେଠି କୋଶ୍ଚିନ୍ ତିଆରି କରି ଛାଡ଼ୁଛନ୍ତି, ଯିଏ ପରୀକ୍ଷା ଯେଉଁ କେମିତି ଷ୍ଟାଣ୍ଡାର୍ଡର ପିଲା ଆଜି କେତେ ଏ ବର୍ଷର ଏଇ କୋଭିଡ୍ର କୋଶ୍ଚିନ୍ କ'ଣ ସେମିତି ହବ, ପଢ଼ାଇନି ଆଉ ସବୁ ସ୍ଲାକ୍ କୋଶ୍ଚିନ୍ ପକେଇବେ, ଇଜି କୋଶ୍ଚିନ୍ ପକେଇବେ। କଳିଯୁଗର ଭକ୍ତମାନଙ୍କ ପାଇଁ ଭଗବାନ ପରୀକ୍ଷା ଦେଇନାହାନ୍ତି, ଯଦି ପରୀକ୍ଷା ପକରିବେ କି ଆମେ ଜଣେ ବି ଭକ୍ତ ହେଇପାରିବାନି, ଆମର କିଛି ନାହିଁ ଆଉ, ଖାଇବା ପିଇବା ବ୍ୟବସ୍ଥା ସବୁ କଲା ପରେ ଭକ୍ତ ହେଇଛେ, ଆଉ ପରୀକ୍ଷା କରି କ'ଣ ଭକ୍ତ ହବ, ଉପମୁନି ଭଳିଆ ତୁମେ ଭକ୍ତ ହବ ନା ପାଣ୍ଡବ ଭଳିଆ ଭକ୍ତ ହବ, ହେଇ କେବେ ବି ନାହିଁ। ମୋର ଯେଉଁ ମନା କରୁଛନ୍ତି ନା, ଆପଣ କେବେ ବି, ମୁଁ ସବୁ ଗୋଟିଏ ପ୍ରାର୍ଥନା କରୁଛି, ମୋତେ ଆପଣ କୃଷ୍ଣ ପରୀକ୍ଷା କରିଥିଲେ ଡାଇରେକ୍ଟ ତାଙ୍କୁ, କାରଣ ତାଙ୍କ ରାଜ୍ୟ ଭିତରକୁ ଯମରାଜ କି କେବେ ଦୂତ ଯାଉନଥିଲେ କି ଯମରାଜ ଯାଉନଥିଲେ, କି ଯିଏ କି ଯିଏ ବି ମରୁଥିଲେ ବୈକୁଣ୍ଠକୁ ଯାଉଥିଲେ, ଯିଏ ବି ମରୁଥିଲେ, ଏତେ ଧର୍ମନୀତି ଭକ୍ତିନୀତି ଉପରେ ସେ ଦୃଢ଼ ଥିଲେ। ଯମରାଜ ଆସି କମ୍ପ୍ଲେନ୍ କଲେ କୃଷ୍ଣ ପାଖରେ, ଆଜ୍ଞା ଆପଣ ତ ଆପଣ ଯିଏ ଧର୍ମ ତିଆରି କରୁଛନ୍ତି ଆପଣ ନିଜେ ଭାଙ୍ଗୁଛନ୍ତି, ଆପଣ ତ ମୋତେ ପୋଷ୍ଟ ଦେଇଛନ୍ତି, ମୁଁ ଧର୍ମରାଜ, ପାପୀମାନଙ୍କୁ ମୁଁ ଦଣ୍ଡ ଦେବି, ତାଙ୍କ ରାଜ୍ୟରୁ କେହି ଜଣେ ଆସୁନାହାନ୍ତି। ଭଗବାନ କହିଲେ କ'ଣ କରିବା, ରାଜା ସେଭଳି ନା, ସେଭଳି ଆଚରଣ କରୁଛନ୍ତି ଧର୍ମକୁ, ଆଉ ତମ ପ୍ରଜାମାନେ ଏକାଦଶୀ କରୁଛନ୍ତି, ବ୍ରତ କରୁଛନ୍ତି, ଭକ୍ତି କରୁଛନ୍ତି, କେହି ବି ଜଣେ ଯିବେନି, କେଉଁଠିକି ତମ ପାଖକୁ ଯିବେନି, ଆଉ ମୁଁ କ'ଣ କରିବି, ମୋତେ ଆଜ୍ଞା ବିଶ୍ୱାସ ଆସୁନି, କାରଣ କେହି ପାପି ନାହାନ୍ତି। ଚାଲୁନ ଆଗେ ରାଜାଟାକୁ ଦେଖି ପ୍ରଜା ଜାଣିବ ନା, ଆଉ ରାଜାକୁ ଦେଖି ପ୍ରଜା ଜାଣିବ, ଚାଲ ରାଜାକୁ ଦେଖି ଆସିବ। ଆଉ ଭଗବାନ କହିଲେ ଚାଲ ଆପଣ କେମିତି ଯିବେ ଯିବେ ଦେଖିବା, ଆଉ ଭଗବାନ କହିଲେ ଦେଖ ତୁ କିଛି କହିବୁନୁ, ତୁ ଚାଲ ନା କ'ଣ ହେବି। ଭଗବାନ ତାକୁ ଭଗବାନ ବୃଦ୍ଧ ବ୍ରାହ୍ମଣ ହେଲା, ତାକୁ ଗୋଟେ ସିଂହ କରିଦେଲେ, ସିଂହ କରିଦେଲେ, ସିଂହ ଯମରାଜ କରିଲେ ସିଂହ ହେଇଯା, ତୁ କିଛି କହିବୁନୁ, ତ କରିଗଲେ ଇଏ ଭଗବାନ, ଭଗବାନ କ'ଣ କଲେ, ଗୋଟେ ବୃଦ୍ଧ ବ୍ରାହ୍ମଣ ହେଇଗଲେ, ଯାଇ ପହଞ୍ଚିଲେ ମରୁଜ, ମରୁଜ ତ ଭଗବାନଙ୍କର ବହୁତ ବଡ଼ ଭକ୍ତ, ପଡ଼ିଗଲେ ଚରଣ ତଳେ, ବ୍ରାହ୍ମଣଙ୍କୁ ବହୁତ ଭକ୍ତି କରେ, ସାଧୁ ବ୍ରାହ୍ମଣଙ୍କ ପ୍ରତି ଭକ୍ତି ଏଟା ଗୋଟେ ଦୁର୍ଲଭ ଜିନିଷ ନା। ଆଜିକାଲି ଆମର ବ୍ରାହ୍ମଣତା, ଆମର ସାଧୁତା ବା ଆମର ଭକ୍ତତା ଏତେ କମିଯାଇଛି, ଲୋକମାନେ ଆମକୁ ଦେଖିଲେ ଘୃଣା କରୁଛନ୍ତି। ସାଧୁତା, ଆମେ ତ ଜଣେ ସାଧୁ ଯଦି ଭୁଲ କାମ କଲା, ସଂସାର ସମସ୍ତେ ଲୋକ ଭୁଲ ଭୁଲ କହିବେ। ଜଣେ ଭକ୍ତ ଯଦି ଭୁଲ ଆଚରଣ କଲା, ଭକ୍ତ ସମାଜକୁ ନିନ୍ଦା କରି, ଆଜି ତ ସେଇ ମାନଦଣ୍ଡଟା ନାହିଁ ସମାଜରେ ନାହିଁ, ସେଥିପାଇଁ ସାଧୁ ସାଧୁ ଏ ଜଗତରେ ବଞ୍ଚିବା ବି ବହୁତ କଷ୍ଟ। ଆଉ ସାଧୁକୁ ବି ବର୍ତ୍ତମାନ ୟା ଏ ତ ଜେନେରେସନ ଗୋଟେ ଚାଲିଗଲା, ଏ ତ ଯିଏ ଆସୁଛନ୍ତି ଛାଡ଼, ୟା ପରେ ଯିଏ ଆସିବେ ଆହୁରି, ତାକୁ ଯେ କ'ଣ ସେତେବେଳେ ତାଙ୍କର ଅବସ୍ଥା ହେଇଥିବ, ସମାଜରେ ତେଲ ସଂସ୍କାର ନାହିଁ, ଏଇଠୁ ତ ଲୋକ ବାହାରିବେ ନା, ଆଉ କୁଆଡ଼େ ବାହାର ପଳେଇ ଆସିବେ, ଏଇ ବିଶ୍ୱରୁ ତ ଲୋକ ଆସିବେ। ଆଉ ବିଶ୍ୱରେ ତ ବର୍ତ୍ତମାନ ଏଇ ଜିନିଷ ଚାଲିଛି, ଏଇ ମୋବାଇଲ ନେଟ୍, ଏଇ ଏଇଥିରୁ ଏଇଥିରୁ ସମସ୍ତେ ବଞ୍ଚନ୍ତି। ଏ କାଲି ଅଛି, ଏ ଆସିଥିଲି କାଲି କେଉଁଠି, ଏଇ ଭୁବନେଶ୍ୱରରେ, ସେ କୁଆଡ଼େ ଆସନ୍ତି, ସିଏ ଆସନ୍ତି, ସିଆଡ଼ୁ ନିଆଳି ଆଡ଼ୁ ନା କ'ଣ, ନିଆଳି ଆଡ଼ୁ ସେ ଆସନ୍ତି, ତା ଛୁଆଡ଼େ ଆସିଥିଲେ ସବୁ, କୁଆଡ଼େ ହସ୍ପିଟାଲ ଦେଖିବାକୁ ଆସିଥିଲେ, ତାର ଏଇଠି ଗୋଟେ ଛୁଆଟେ, ସେ ରାତିମାନେ ବସି ମୋବାଇଲ ଦେଖିଛି, ସେ ତାର ସେ ପଡ଼ିଯାଉ ଶୋଇଯାଉଛି, ମୁଁ ଛୁଆଟା କ'ଣ ବାଡ଼ି ହେଉଛି, କାଲି ଆଜ୍ଞା ରାତିମାନେ ଆମେ ଭାଡ଼ି ଭିତରକୁ ତାକୁ ଧରିକି ଆସି ମୋବାଇଲ ଦେଖୁଛି, ଏଇଠି ଗୋଟେ ଛୁଆଟେ, ଏତିକି ଗୋଟା ତୁମେ ତ ସାଧୁ, କିଏ ହବ, କିଏ ଭକ୍ତ ହବ, କିଏ ଯୋଗ୍ୟ ହବ, କିଏ କର୍ମୀ ହବ, କିଏ ଜ୍ଞାନୀ ହବ, ସମାଜରୁ ତ ହବ ନା, ବାହାରକୁ ଗୋଟେ ପଳେଇ ଆସୁଛନ୍ତି, ଏକ୍ସପେକ୍ଟେସନ ଆଉ କରିହବନି କିଛି, କେବେ ହାଏଷ୍ଟ ଏକ୍ସପେକ୍ଟେସନ କରନି, କ'ଣ କହିବ, ପ୍ରତ୍ୟାଶା କରନି, କେବେ ଆଶା କରନି ଯେ ସମାଜରେ ଗୋଟେ ଭଲ, ସାଧୁକୁ ଏବେ ଦୋଷ ବି ଦେଇପାରିବନି, ଯେ ବି ସାଧୁ ହବ ସେଇଭଳିଆ ହବ, କ'ଣ କରାଯିବ, ସମାଜରୁ ଆସିଛି, ସମାଜ ସଂସ୍କାର ସେତିକି, କେବଳ ଯଦି ଗୋଟେ ଅହେତୁକି କୃପା ସେ ସାଧୁ ଗୁରୁଙ୍କର ପାଏ, ତାର କିଛି ଚେଞ୍ଜେସ୍ ହେଇପାରିବ, କ'ଣ କରାଯିବ, ସମାଜ ଭାରତ କେହି ଆସିବନି, ସମାଜର ପରିସ୍ଥିତି ଏହା ହେଇଗଲାଣି, ସେତେବେଳେ ତ ବଡ଼ ସୁନ୍ଦର ବ୍ୟବସ୍ଥା, ଭଗବାନ କଲେ ବ୍ରାହ୍ମଣଙ୍କୁ ସାଧୁକୁ ବହୁତ ପ୍ରଣାମ କଲେ, ପାଦ ଧୋଇଦେଲେ, ଆଉ କହିଲେ ଆଜ୍ଞା ଅତିଥି ଆପଣ ଭୋଜନ କରି, ସାଙ୍ଗେ ସାଙ୍ଗେ ଅତିଥିଙ୍କୁ ସାଙ୍ଗେ ସାଙ୍ଗେ ଭୋଜନ ଦିଆହବ, ମଠ ମନ୍ଦିର ଯିଏ ଆସନ୍ତି ସବୁ ଅତିଥି ନା, ଆଉ ଭଗବାନ ଘରଟା ଯାହା ଟିକେ ପ୍ରସାଦ ଟିକେ ଦେବନ, ମଧୁର କଥା କହିବେ, ଅତିଥି ଚାରିଟା ଜିନିଷ କହିଲେ, ମନ ମହାରାଜ ଜଳ ଉଦକମ ଉଦକମ ଭୂମି ତୃଣ ତୃଣ ତୃଣାନି ଭୂମି ଉଦକମ ବାକ ଚତୁର୍ଥ ସଂନୃତମ, ଚାରିଟା ଜିନିଷ କହିଲେ, ଜଳ ଦେବ ନା ଆସନ ଖଣ୍ଡ ଦେବ, ଆପଣ ହେଲା ଆରମ୍ଭ କ'ଣ କହୁଥିଲେ, ତୃଣାନି ଉଦକମ ଆଉ ଗୋଟେ କ'ଣ ହେଲା, ଭୋଜନ ତାକୁ ଦେବ, ଆଗେ ପ୍ରଥମ ଭୋଜନ ଅଛି, ଆରମ୍ଭ ସକଳ ମୂଳ ମାନେ ଭୋଜନଟା ଦେବ, ବି ଭୋଜନ ନଥିବ ଜଳ ଟିକେ ଦେବ, ଜଳ ନଥିବ ଆସନ ବସିବା ପାଇଁ ଆସନ ଖଣ୍ଡ ଦେବ, ସେଟା ନାହିଁ ବାକ୍ ସୁନୃତ ଚତୁର୍ଥମ, ଚତୁର୍ଥ ଜିନିଷ ଗୋଟେ ମଧୁର କଥା କହିବ, ପଚାରେ କେମ୍ ଦରିଦ୍ରତା ଗୋଟେ କଥାଭାଷା, ଗୁଡ଼ା କାହିଁ ଦେବି କଥାଭାଷା କରୁଛ, ତୁମେ ତ କିଏ ଧନ ତ କାହାକୁ ଦେଇପାରୁନା, ଜ୍ଞାନ ତ କାହାକୁ ଦେଇପାରୁନା, ସୁଖ ତ କାହାକୁ ଦେଇପାରୁନା, ଗୋଟେ ଯୋଉ କଷ୍ଟ କାହିଁ ଦେଉଛ, ମଧୁର କଥା ଟିକେ କୁହ, ଛୋଟ ପିଲାବେଳେ ମଧୁସୂଦନଙ୍କର, ଏବେ ମୁଁ କେଉଁଠି ଗୋଟେ ଦେଖିଲେ ମଧୁସୂଦନଙ୍କର ସେଟା ବାହାରିଲାଣି, ସେଟା ଛବିଳ ମଧୁବର୍ଣ୍ଣ, ମଗେଇଥିଲି ତ ଗୋଟେ, ଆଉ ଛୋଟ ଗୋଟେ ପଡ଼ିଥିଲେ, ମୋ ମନ ନଥିଲା ବିଲେଇ ଚିହ୍ନ ଅଛି, ମୁଁ ଏବେ ଗୋଟେ ମଗେଇଥିଲି, ମୁଁ ଦେଖିଲା ଆଣିଲ ଦେଖିଲା ସେ ପଦ ଗୁଡ଼ା ପଡ଼ିଲା, ମଧୁର ବିନୟ ବଚନ କହି ତୋଷିବ ଜନମନ, ସେଟା ଗୀତାର ଗୋଟେ ଅନୁବାଦରେ ମୁଁ ଦେଖୁଥିଲି, ଏଇଟା ଗୀତା ମିଳେଲି ଆରେ, ଏଇଟା ଗୀତାର ତ ଭଗବାନ ଯୋଉ କହୁଛନ୍ତି ବଚନକୁ, କ'ଣ କହିଲେ ସେଟା, ଦେବଦୀ ଜଗୁରୁ ପ୍ରାଜ୍ଞମ ଭୋଜନମ ଶୌଚ ଆର୍ଯ୍ୟବମ, ସେ ଯୋଉ ସେଥିରେ ବଚନ କଥା କହିଛନ୍ତି ନା, ମନ ସୌମତ୍ୟ, ବଚନ କଥା କ'ଣ କହିଲେ, ମଧୁର ବିନୟ ବଚନ ସେଠି ଲାଗିଛି, ସେଠି ବଚନ କେମିତି କହିବ, ଅନୁଦ୍ବେଗମ କରମ ବାକ୍ୟମ ସତ୍ୟମ ପ୍ରିୟମ ହିତମ ଚ, ଅନୁଦ୍ବେଗମ କରମ ବାକ୍ୟମ, ଭଗବାନ ପ୍ରଥମ ମୁଖରେ ବାହାରିଲା, ବୈଷ୍ଣବ କ'ଣ ଆମେ ତୁଳସୀ ମାଳି ପିନ୍ଧିକି ଆମେ ଯିବୁ, କଷ୍ଟ ଦଉଛେ ନା, କି ବୈଷ୍ଣବ ଅନ୍ୟର ଦୁଃଖ, ଅନ୍ୟକୁ ଦୁଃଖ ଦିଅନି କେବେ, ଦୁଃଖ କାହାକୁ ଜଗତରେ ମିଳେନି, ଅନ୍ୟକୁ ଦେଇଥିବା ଦୁଃଖ ହିଁ ଫେରିବାକୁ, ଏଟା ଇକୋଟା ବା, ଜଣେ ନାରୀ ଶିଖିଗଲେ ଏଟାକୁ, ଆଉ ସେଥିପାଇଁ ଧ୍ରୁବ ମହାରାଜ ଭଗବାନଙ୍କୁ ପାଇଗଲେ, ଧ୍ରୁବ ମହାରାଜଙ୍କର ଭଗବାନ ପାଇବାର କେତେ ସତର ଷୋହଳ ସୂତ୍ର ଥିଲା। ପ୍ରଥମ ସୂତ୍ର ତମକୁ ଶିଖେଇଥିଲେ କିଏ କଥା ବୋଲୁଛି ଆଜି ମନେ ପକେଇ କୋଉଠି କହୁଥିଲି ଶୁଣିତେ ପ୍ରଥମ କଥା ଶିଖେଇଲେ ବାପା କାହା କଷ୍ଟ ଦବନି ଦୁଃଖ ଦବାନି ତୁମେ କ୍ରୋଧ କରଣ ବହୁତ କ୍ରୋଧ କରୁଥିଲେ ନା ସେ ରିଆକ୍ଟିଭ ମାଇଣ୍ଡ ଥିଲେ କଣ କରିବାର ଅଛି ତାକୁ ଉତ୍ତମ ହଉ ନହେଲେ ସୁରୁଚି ହଉ ନହେଲେ ଉତ୍ତାନପାତ ହଉ କାହା ଉପରେ ମତେ ଗୋଟେ କିଛି ଆକ୍ସନ ନେବାର ଅଛି। ଧ୍ରୁବ ମହାରାଜଙ୍କ ଭଗବାନଙ୍କୁ ପାଇବାର ପ୍ରଥମ କାମ ହେଲା ଏ ଗୋଟିଏ ଜିନିଷ ତାଙ୍କ ରିଆକ୍ଟିଭ ମାଇଣ୍ଡଟାକୁ ବନ୍ଦ କରିଦେଲେ ଦୁଃଖ ଦିଅନି କାହାକୁ ଭୁଙ୍କି ଜନଉଜତ ପର ଦୁଃଖ ଦସ୍ତ ସଂସାରଟା ଗୋଟେ କର୍ମର ପ୍ରତିକ୍ରିୟା ଜାଗାଟା ଆଉ କାହାକୁ ଦୋଷ ଦେବା କାହା କାହାର ଏଠି ଦୋଷ ନାହିଁ ଦୋଷୀ କିଏ ଲୋକ ଜାଣୁନି ଦୋଷ ନ ଦାହୁଛୁ ଅନ୍ୟକୁ ଦୋଷୀ କିଏ ନାହାନ୍ତି ଏଠି ଏଠି ସମସ୍ତେ ସବେ ନିଜେ କର୍ମ ଭୁଞ୍ଜେ ଆପଣ ଦଶା ନିଜେ ନିଜେ କର୍ମକୁ ଆମେ ଭୋଗୁଛେ ଖାଲି ଦୋଷଟା ଅନ୍ୟ ଉପରେ ନଦୁଛେ ସେ ଆମକୁ କହୁଛି ଦୋଷୀ ଆମେ କହୁଛୁ କେହି ଦୋଷୀ ନାହାନ୍ତି ନିଜ କର୍ମ। ଧ୍ରୁବ ମହାରାଜକୁ ଗୋଟିଏ ପଏଣ୍ଟ ଇଣ୍ଡିକେଟ କରିଥିଲେ ମା ଏତେ ସୁନ୍ଦର ସେ ଶ୍ଳୋକ ଗୁଡାକ ସବୁ ବ୍ୟାସଦେବଙ୍କର ଏତେ ମୁଖ ଉଦ୍ଗୀର୍ଣ୍ଣ ହେଇଛନ୍ତି ବ୍ୟାସଙ୍କର ଯେତିକି ଲାଗିଛି ଧ୍ରୁବଙ୍କର ଶ୍ଳୋକ ବହୁତ ସୁନ୍ଦର ଶ୍ଳୋକ ଯିବା ପୂର୍ବରୁ ଧ୍ରୁବ ମହାରାଜଙ୍କର ଏତେ ବଢିଆ ଶ୍ଳୋକ ସବୁ ଦାବାଗ୍ନି ଦତା ଭଳିଆ ଝାଉଁଳି ଗଲେ ଶୁଣିକି ଏତେ ବର୍ଷ ଗୋଟେ ଛୋଟ ପିଲାଟାକୁ ଶ୍ୱଶୁର ଯେ ଧର୍ଯ୍ୟମ ବିଲଲାପ ଶୋକମ ଧୈର୍ଯ୍ୟ ତାଙ୍କ ଚାଲିଗଲା ମୋତେ ତ ଭଲ ପାଉନଥିଲେ ମୁଁ ଦାସୀମାନଙ୍କ ପାଖରେ ରହୁଥିଲି ସୁରୁଜ ତ ମୋତେ କେବେ ଭଲ ଦୃଷ୍ଟିରେ ଗୋଟେ ଦେଖା ନା କିନ୍ତୁ ଯାହା କଲା କହିଲା ଛୋଟ ପିଲାଟାକୁ ଏମିତି ଶିଖେଇଲା ଏମିତିଆ କଥା କହିଲା ଧୈର୍ଯ୍ୟ ତାଙ୍କ ଚାଲିଗଲା କିନ୍ତୁ କହିଲେ ନାଇଁ ଧୈର୍ଯ୍ୟ ଭାଙ୍ଗିଗଲାଟା ହବନି ଧୈର୍ଯ୍ୟଟା ଭାଙ୍ଗିଦେବି ଦିଦି ବର୍ତ୍ତମାନ ମୋ ଛୁଆଟା ଆରେ ଗୋଟେ ପରିବାର କରିବା ଗୋଟେ ମଣିଷ ଗୋଟେ ମଣିଷକୁ ମଣିଷ କରିବାଟା ବହୁତ କଷ୍ଟ ମଣିଷ ଜନ୍ମ ଦେଇଦେବାଟା ବହୁତ ସହଜ ମଣିଷକୁ ମଣିଷ କରିବାଟା ବହୁତ କଷ୍ଟ ସେଥିପାଇଁ ପିତାମାତାଙ୍କର ଅବଦାନଟା ସବୁବେଳେ ରୁହେ ଆଜିକାଲି ଧୈର୍ଯ୍ୟ ଭାଙ୍ଗିଲେ ଏବେ ହବନି ଏବେ ଧୈର୍ଯ୍ୟ ଧରିବାକୁ ପଡିବ ସେଠି ସେ ଶିଖେଇଲେ ନା ବାପା କେବେ ବି ମା ମଙ୍ଗଲ ତାପରେ ସମସ୍ତ ମଙ୍ଗତେଇ ଜନ୍ମ ଯଦ ପରେ ଦୁଃଖ ଶସ୍ତ ତାର ମୋଟା ଗୁଡ଼ା ରହିଲା ବଢିଆ ବଢିଆ ଶ୍ଳୋକ ସେ ଆପଣ କହନି କାହାକୁ ତୁମେ ଦୁଃଖ ଦିଅ ନା ମା ଅମଙ୍ଗଲମ ତାତଃ ପୁତ୍ର ଧ୍ରୁବ କାହାର ଅମଙ୍ଗଳ ଚିନ୍ତା କର ନା ଧ୍ରୁବ ଯେ ମୋତେ ସେମାନେ କଷ୍ଟ ଦେଲେ କାରଣ ଭୁକ୍ତେ ଜନଜତ ପର ଦୁଃଖ ଦସ୍ତ ଦେଇଥିବା ଦୁଃଖକୁ ଭୋଗିବାକୁ ପଡେ ଜଣେ ଯେବେ ବହୁତ ଲୋକ କୁହନ୍ତି ନା ମୁଁ ତ ଏବେ କିଛି କରିନି ତୁମେ ଏବେ ନ କଲ କ'ଣ ହେଲା ତୁମର ପ୍ରାଦୁରା କୁଆଡ଼େ ଚାଲିଗଲେ କି ସେଥିପାଇଁ ଆମେ ଆଉ ଗୋଟେ ଆକ୍ସିଡେଣ୍ଟ ଭଳିଆ ଲାଗୁଛି ମୋତେ କିଛି ନଥିଲା ହଠାତ୍ କାହିଁ ଏଇଟା ହେଇଗଲା ଆରେ ତ ପ୍ରାଦୁରା ଅଛି ଏବେ ଦେଇଥିବା ଦୁଃଖ ବି ଫେରିପାରେ କିମ୍ବା ପ୍ରାର୍ଦ୍ଧ ବି ଫେରିପାରେ ଏଇଟା ଇକୋଟା ଆଉ ଏକ ମୁଁ କଥା କହୁଛି ଇକୋଟା ହେଉଛି ମୋ କଥା ହିସାରେ ଆସୁଛି ନା ଦୁଃଖ କେହି କାହାକୁ ଦିଅନ୍ତିନି କେହି ଏଇ ଜଗତରେ କେହି ଆମର ଶତ୍ରୁ ନୁହନ୍ତି କେହି ଆମର ବନ୍ଧୁ ନୁହନ୍ତି ଆମର କର୍ମ ଆମକୁ ଶତ୍ରୁ ବନେଇ ଦିଏ ଆମର କର୍ମର ଫଳ ଆମକୁ ବନ୍ଧୁ ବନେଇ ଦିଏ ବଡ ସୁକ୍ଷ୍ମ ରହସ୍ୟ ଭାଗବତର ଏଇ କଥା କହୁଥିଲେ ସାଧୁଗୁରୁ ବୈଷ୍ଣବ କଥା ମରୁଧ୍ୱଜ କଥା କିଭଳି ବ୍ରାହ୍ମଣମାନଙ୍କୁ ବୈଷ୍ଣବମାନଙ୍କୁ ବହୁତ ସୁନ୍ଦର ସମ୍ମାନ ଦେଉଥିଲେ ଅତିଥିକୁ ଭୋଜନ ଦେବ ଏଇ କଥାରେ ପଳେଇଆସିଥିଲି କଷ୍ଟ ଦିଅନି କାହାକୁ ସୁନ୍ଦର ବଚନ କହୁ ଟିକେ ଏଇ ପଏଣ୍ଟରୁ ପଳେଇ ଆସିଥିଲି ମଧୁର ବିନୟ ବଚନ କହି ତୋଷିବ ଜନ ମନ ଭଗବାନ ଗୀତାରେ କହିଲେ ସେଟା ଅନୁଦ୍ବେଗମ କରମ ବାକ୍ୟମ ସତ୍ୟମ ପ୍ରିୟମ ହିତମ ଚଜତ ସତ୍ୟ କୁହ କିନ୍ତୁ ପ୍ରିୟ ଭାବରେ କୁହ ସବୁବେଳେ ସତ କହିଲେ ବି ଆପଣ ଜଗତରେ ବଞ୍ଚିପାରିବେନି ଆମେ ସତ୍ୟଟାକୁ ସତ୍ୟ ବୋଲି କହିବା ସତ୍ୟ କହିଲେ ଲାଭ କ'ଣ ଚୋରଟାକୁ ଚୋର ବୋଲି କହି ଦିଥାପଡ଼ ଖାଇବା କ'ଣଟା ଦରକାର ଅଛି କିଛି ଆବଶ୍ୟକ ନାହିଁ ଆଉ ଚୋରଟାକୁ ବାବୁ କହିଦେଲେ ବି ମୋର କ'ଣ କ୍ଷତି ହେଇଯାଉଛି ଚୋରଟାକୁ ତୁମେ ବାବୁ କହିଦେଲେ ଆଜ୍ଞା ଆପଣ ଭଲ ଅଛନ୍ତି ମୋର କ'ଣ କ୍ଷତି ହେଇଗଲା ଚୋରଟାକୁ ଚୋର ବୋଲି କହି ଦିଥାପଡ଼ ଖାଇ ତୋର କ'ଣଟା ଲାଭ ଅଛି ସତୁରୁ ତିଆରି କଲୁ ସତ୍ୟଟା କୁହ ସେଟା ପ୍ରିୟ ହବା ଦରକାର ସେଥିପାଇଁ ଗୋଟେ ସଭ୍ୟ ମାନବ ହବା ବହୁତ କଷ୍ଟ ମାନବ ହେଇଯିବା ବହୁତ ସହଜ ବହୁତ କଷ୍ଟ ତା ଭିତରେ ଜୀବମାନଙ୍କର ଦାୟିତ୍ୱ ନବା ବି କଷ୍ଟ କାରଣ ଯାହାର ବିଚାରଧାରାକୁ ତୁମେ ନ ବୁଝିପାରିଲ ସେ ତୁମକୁ ଭୁଲ ବୁଝିବେ ସେ ତାଙ୍କର ଗୋଟେ ବିଚାର ବଞ୍ଚିବା ପାଇଁ ଚାହୁଁଛନ୍ତି ତୁମେ ତାଙ୍କୁ ଯେତେ ଭଲ ଉପଦେଶ ଦେବେ ସେଇଟା ଗ୍ରହଣ କରିବେ ଆଉ ତୁମେ ଭୁଲ ବୁଝିବେ ଗୋଟେ ସଭ୍ୟମାନ ଭାବା ବହୁତ କଷ୍ଟ ଅନୁଦ୍ବେଗମ କରମ ବାକ୍ୟମ ସତ୍ୟମ ସତ୍ୟ କହିବ ପ୍ରିୟ କହିବ ହିତମ ଚଜତ ସତ୍ୟ କୁହ ପ୍ରିୟ କୁହ ଯୋଉଟା ହିତ ଭଗ ଭଗବାନ ଗୀତାରେ କହିଲେ, ସେଇଟାକୁ ସେ ଲେଖିଲେ ମଧୁର ବିନୟ ବଚନ କହି ତୋଷିବ ଜନମନ, ଏଇଟା ଇଆର ଅନୁବାଦ ଏଇଟା ଲାଗିବ ଏଠି। ଆଉ ସିଏ ମନମାଳା ସେଇଟା ଲେଖିଲେ ବାପ ସୁନୃତ ଚତୁର୍ଥମ, କିଛି ତୁମ ପାଖରେ ନାହିଁ ମଧୁର କଥା କୁହ, ଅନ୍ୟକୁ ଉଦ୍ବେଗ ଦିଅନି। ଯିଏ ଆଜି ସଂସାର ଯେତେ କଷ୍ଟ ପାଉଛନ୍ତି ସେଟା ମୁଁ ହେଇପାରେ, ଆପଣ ହେଇପାରନ୍ତି, କିଏ ବି ହେଇପାରନ୍ତି, ସବୁବେଳେ ମନେ ରଖିବାକୁ ପଡିବ ଦେଇଥିବା ଦୁଃଖ କମ ଭୋଗିବାକୁ ପଡୁଛି। ଇଏ ଗୋଟେ କର୍ମ ପ୍ରତିକ୍ରିୟାର ସ୍ଥଳ, ଏଠି କାହିଁ ସ୍ୱରଣ ମିଳିଛି, ଭୋଗିବା ପାଇଁ ମିଳିଛି ନା? ଆଉ ବନ୍ଦ କରେ ଏଟାକୁ, ବନ୍ଦ କରିବା ପଡ଼େ। ମୋର ଆଉ କିଛି କର୍ମ ମୁଁ ତିଆରି କରିବି, ଭକ୍ତିଟା କ'ଣ, ଆମେ ଆଉ କର୍ମ ତିଆରି, କର୍ମର ପ୍ରତିକ୍ରିୟା ତିଆରି କରିବାର ମୋର ନାହିଁ, କୃଷ୍ଣ ପାଇଁ ମୁଁ କର୍ମ କରିବି। ଇଏ ଗୋଟେ ରିଲାକ୍ସଡ ଲାଇଫ ନୁହେଁ, ଏଇଟା ଗୋଟେ ଏନ୍ଜୟମେଣ୍ଟ ଲାଇଫ ନୁହେଁ, ଜୀବନରେ ବଞ୍ଚିବା ପାଇଁ କୃଷ୍ଣ ଚେତନା ନୁହେଁ। ମୁଁ ଗୋଟେ ହଁ ବଞ୍ଚି ଖାଇବି ବଞ୍ଚିଯିବି, ନାଇଁ ନାଇଁ, ତୁମେ ଖାଇବି ବଞ୍ଚିଲେ କର୍ମ ପ୍ରତିକ୍ରିୟା ତିଆରି ହେଇଯିବ। ଆମେ ଏଇଟା କର୍ମର ପ୍ରତିକ୍ରିୟାଟାକୁ ବନ୍ଦ କରୁଛେ ନା କୃଷ୍ଣ ଚେତନାକୁ ଆସିକି, ଭକ୍ତିରେ ଜଗତ ଆକ୍ଟିଭ ସକ୍ରିୟ ଭାବରେ ଆମକୁ ଭଗବାନଙ୍କ ସେବା କରିବାକୁ ପଡିବ, ନିଷ୍କ୍ରିୟ ଭାବରେ ନୁହେଁ। ଭାରି ସୂକ୍ଷ୍ମ ଜିନିଷଟା, ଆସି ତ ତାଙ୍କୁ ସମ୍ମାନ ଦେଲେ ଭୋଜନ, କାରଣ ମୁଁ ଭୋଜନ କରିବିନି, କହିଲେ କାହିଁକି ଆଜ୍ଞା ଅତିଥି କାହିଁ ଭୋଜନ କରିବେନି, ନାଇଁ ନାଇଁ ମୋର ତୁମେ ମୋତେ ଅତିଥି କରୁଛ, ମୋର ଗୋଟେ ଅତିଥି ଅଛି ନା କି ଏଇ ସିଂହଟା, ସିଂହଟା ତୁମର କ'ଣ ଅତିଥି, କହିଲା ଆଜ୍ଞା ମୁଁ ବାଟରେ ଆସୁଥିଲି ମୋତେ କହିଲା ଭୋକ ଲାଗୁଛି, ଆଉ ମୁଁ ତ ଆଉ ବ୍ରାହ୍ମଣ ଲୋକ ଆମେ କ'ଣ କରିବୁ, ଭୋଜନ ଦେବୁନି। ମୁଁ କହିଲେ ଆସିଯିବା, ମୁଁ ଯାଉଛି ମୟୂରଧ୍ୱଜ ରାଜା ପାଖକୁ, ସେ ତତେ ଭୋଜନ ଦେବ। ଆଉ ସିଂହ ଆପଣଙ୍କୁ, ସିଂହ ଆପଣଙ୍କୁ ଯଦି ଅତିଥି ହେଲା ତାହେଲେ କ'ଣ ଭୋଜନ କରିବେ କୁହନ୍ତୁ, ତାଙ୍କୁ ଇଏ ମନା କରିଦେଇଛନ୍ତି, କିଏ ଭଗବାନ ମନା କରିଛନ୍ତି, ଯମରାଜ ତୁ କିଛି କଥା କହିବନି। ଏଇ କଥାରେ ମୁଁ କହୁଛି କଳିଯୁଗର ଭକ୍ତକୁ ଭଗବାନ ପରୀକ୍ଷା କରୁନାହାନ୍ତି। ଇଏ ଅର୍ଜୁନ ତ ଗୋଟେ ବଡ଼ ସମ୍ମୁଖ ପରୀକ୍ଷାର ସମ୍ମୁଖୀନ ହେଇଥିଲେ, ଗୁରୁଙ୍କ ଆଗରେ ଠିଆ ହେଇକି ଯିଏକି ପ୍ରାଣ ଭଲ ପାଉଥିଲେ ତାଙ୍କୁ ସାର ଲଗାଉଥିଲେ, କେହି ତାଙ୍କ ଅର୍ଜୁନଙ୍କର ସବୁଠୁ ବଡ଼ ପ୍ରିୟ ଥିଲେ ତାଙ୍କର ପିତାମହ ଭୀଷ୍ମ, ଆଉ ଭୀଷ୍ମଙ୍କର ସବୁଠୁ ବଡ଼ ପ୍ରିୟ ଥିଲେ ଅର୍ଜୁନ। ଏ ପ୍ରିୟତା ଭିତରେ ଯୁଦ୍ଧ ଚାଲିଛି। ଆଉ ତୁମେ କହୁଛ ଜଗତର ମୋର ପ୍ରିୟ ଅଛି, କିଏ ପ୍ରିୟ ଅଛି ଏ ଜଗତର, କେହି ନାହାନ୍ତି ଜୀବର, ଯେ ଗୋଟେ ଶରୀରଟା ଧରିଛି, ଯେ ଶରୀର ଗୋଟେ କର୍ମର ପ୍ରତିକ୍ରିୟା, କି ଗୋଟେ ନାରୀ ଶରୀର ପାଉଛି, କି ଗୋଟେ ପୁରୁଷ ଶରୀର ପାଉଛି, କୀଟ ଶରୀର ଦେବ ନା, ଏଇ ପୋକ ଉଡ଼ିଲେ ପଡ଼ିଲେ ମରିଲେ ବାସ ହେଲା ତାଙ୍କ ଜନ୍ମ ସାରି, ଗୋଟେ କର୍ମର ପ୍ରତିକ୍ରିୟା ନା। ଆଉ ଆମେ ଶରୀରଟା କାହିଁ ଯତ୍ନ ନେଉଛେ, ଏଇଟା କାହିଁ ନଷ୍ଟ କରୁନେ, ଏଇଟା କାହିଁ ଘୃଣା କରୁନେ, ଏଇ ଶରୀର କୃଷ୍ଣଙ୍କୁ ପାଇବା, ଏଇଟା ଗୋଟେ ରିଜର୍ଭ, ଅଦରୱାଇଜ ଶରୀରଟା କୌଣସି ଦୃଷ୍ଟିରୁ ଭଲ ନୁହେଁ, କ'ଣଟା ଭଲ, ଶରୀରଟା ଗୋଟେ ବନ୍ଧନଟା। ଆଉ ଆସି ତ ମୟୂରଧ୍ୱଜ କୋଉ କଥା କହୁଥିଲି, କଥା କହୁଛି ସିଂହଟା, ସିଂହକୁ ମନା କରିଥିଲେ ତୁ କିଛି କହିବୁନୁ, କିଛି କହିବୁନୁ, ସେ ଧର୍ମରାଜ କିଛି କହିବୁନୁ, କାରଣ ଜାଣିଛି ଧର୍ମରାଜ ନା, କିଛି କହିବୁନୁ। ଆଉ ସେ କିଛି କହିଲେନି, ଚୁପଚାପ ରହିଲେ। ଇଏ ପଚାରିଲେ କ'ଣ ଆପଣଙ୍କ ଅତିଥି ଖାଇବେ, କହିଲେ ସେ ତ କଥାବାର୍ତ୍ତା କରନ୍ତିନି କିନ୍ତୁ ମୋତେ ବାଟର କହିକି ଆସିଛନ୍ତି, ସେ କୌଣସି ପାପୀ ଲୋକର ଆମିଷ ମାଂସ ଖାଇବେନି, ସବୁଠୁ ଯିଏ ପୁଣ୍ୟବାନ ଯିଏ କେବେ ପାପ କରୁନଥିବ ତାରି ମାଂସ ଭୋଜନ କରେ। ସିଂହ କହୁନାହାନ୍ତି, କୃଷ୍ଣ କହୁଛନ୍ତି, ପରୀକ୍ଷା ପରୀକ୍ଷା ଦେବେ ଯେ କେମିତି ଭକ୍ତ ସିଏ। ଆଉ କହିଲେ ପ୍ରଥମ ହଁ, ଆଉ ନା ସେ ବ୍ୟକ୍ତି କିଏ ମୋର ସେ ପଚାରେ କିଏ ନା, ଆପଣଙ୍କର ଗୋଟେ ପୁଅ, ତାଙ୍କର ଗୋଟିଏ ପୁଅ, ସେ ପୁଅ ସେ କହୁଛି ମୋତେ ଆଉ ଆପଣ ପୁଅ ଗୋଟିଏ ପୁଅ ଭୋଜନ କରିବେ, ପରୀକ୍ଷା ନେଉଛନ୍ତି, ଆମର କିଛି ଅଛି ନା, ଗୁରୁ ପରୀକ୍ଷା ଆମକୁ ନେଇଛନ୍ତି, କିଛି ପରୀକ୍ଷା ନାହିଁ, ଏଇ କ'ଣ ଦେଖା ନେଲା ଗୁଡ଼ା ପଚାରି ଚାରିଟା ନିୟମ ଜାଣିଛୁ, ସେ ଘୋଷି ଦେଇ ପଳେଇଲେ କହିଦେଲେ ଗଲା ପରୀକ୍ଷା ପାସ୍, ଚାରିଟା ନିୟମ ନେଇଛ, ହଁ ଚାରିଟା, ଏ ଚାରିଟା କ'ଣ ଚାରିଟା ନିୟମ କହିଲୁ, ତା କହିଦେଲା ପରୀକ୍ଷା କ'ଣ, ଆଉ କ'ଣ କହିଲୁ, ଦୋଷ ଅପରାଧ ତାର ଘୋଷି ଦେଇ ଆସିଥିବ, ହଁ ତାର କହିଦେଲା, ଏଇଟା ପରୀକ୍ଷା ଆମର, ଆମ ପରୀକ୍ଷା କ'ଣ, ଆଉ ଘୋଷି ଦେଇକି ମନେ ରଖିଦେଲେ ପରୀକ୍ଷା ପାସ୍, ଏ ଗୁରୁଙ୍କ ପରୀକ୍ଷା, ଗୁରୁଙ୍କ ପରୀକ୍ଷା ଆମ ପରୀକ୍ଷା କରୁଛନ୍ତି, ଆଗରୁ ମନ୍ତ୍ର ଏମିତି ଦିଆଯିବନି, ମନ୍ତ୍ର ସିଦ୍ଧି ହେବନି ନା, ମନ୍ତ୍ର କେମିତି ସିଦ୍ଧି ହେବ, ସେସବୁ ପରୀକ୍ଷା କରିବାକୁ ପଡ଼ିବ। ଇଏ କ'ଣ, ଇଏ କୃଷ୍ଣ ପାଇବା ପାଇଁ ଚାହୁଁଛି ନା, ଏହାର ଅନ୍ୟ କାମନା ଅଛି, ତ ଅନ୍ୟ କାମନା ଥିବ ଗୁରୁ ତା ପ୍ରତିକ୍ରିୟାଟା ନେଇ ମରିବେ, ନରକକୁ ଯିବେ, ଆଉ ଗୁରୁ ପାଇଁ ଶାସ୍ତ୍ରର ଗାଇଡ଼ଲାଇନ୍ସ ରହିଲା, ଗୁରୁ କହିବେ ଶାସ୍ତ୍ର ଏଇଟା ଗାଇଡ଼ଲାଇନ୍ସ, ଶାସ୍ତ୍ର ପାପଟା ସିନେ, ଶିଷ୍ୟ ପାପ ଗୁରୁ ତଥା ରାଜା ରାଷ୍ଟ୍ରକୃତମ ପାପମ, ରାଜା ପାପ ପୁରୋହିତମ, ସ୍ତ୍ରୀ କୃତମ ପାପମ ଭରତା, ଶିଷ୍ୟ ବାପ ଗୁରୁ ତଥା, ଘୁରି କୁଆଡ଼େ ପଳେଇବ ନା କ'ଣ, ଶାସ୍ତ୍ରକୁ ଛାଡ଼ି ଦେଇକି ପ୍ରପର ଡାଇରେକ୍ଟ ଲେଖିଛନ୍ତି, ମୁଁ ଏ କୋଡ଼ରେ ଡାଇରେକ୍ଟ ପଢ଼ୁଥିଲି ସବୁ, ସତ୍ପାପନ ହେବାକୁ ପଡ଼ିବ। ରାଜା ରାଜା ରାଷ୍ଟ୍ର ପୁତମ ପାପମ, ରାଷ୍ଟ୍ର ଯା ପାପ ରାଜା ନବ, ରାଜା ପାପ ପୁରୋହିତମ। ପୁରୋହିତ ଗୁଡ଼ାକ ରଖୁଥିଲେ ନା, ରାଜା ପାପଟା ପୁରୋହିତ ନବ। ସ୍ତ୍ରୀକୃତମ ପାପମ ଭର୍ତ୍ତା, ଯେ ସ୍ୱାମୀ କହୁଛି ତା ସ୍ତ୍ରୀ ଭୁଲ କାମ କଲା, ସ୍ୱାମୀ ନବ ସେ ପାପକୁ। ଶିଷ୍ୟ ପାପ ଗୁରୁ ତୁଥା, ଯେମିତି ମାନେ ସବୁ ପାପ ନଉଛନ୍ତି, ଶିଷ୍ୟ ପାପ ଗୁରୁ ନବ। ଆଉ ଗୁରୁ ଧନ୍ଦା ଏଇଟା ଆଉ ପୁରା ହେବି ହେବି କାମ, ପ୍ରତିକ୍ରିୟା ଗୁଡ଼ା ନବ ତୁମେ। ଆଉ ସେସବୁ ବଡ଼ ତ ସୂକ୍ଷ୍ମ ଜିନିଷ ଗୁଡ଼ିକ, ପରୀକ୍ଷା ସବୁ ନିଆଯାଉଛି। କ'ଣ ପରୀକ୍ଷା ଆଜିକାଲି, ଆଜି କାହାର ପରୀକ୍ଷା, ସେଇ କଥା କହୁଥିଲି, କାହାର ଗୁରୁ ଶିଷ୍ୟର ପରୀକ୍ଷା ଅଛି ନା, କେଉଁ ଭଗବାନଙ୍କ ପରୀକ୍ଷା ନେଉଛନ୍ତି। ବିନା ପରୀକ୍ଷାରେ ତ ସାର୍ଟିଫିକେଟ୍ ମିଳିଲାନି, ତଥାପି ହଉନି ଚାକିରି ନାହିଁ। ପରୀକ୍ଷା କ'ଣ, ପରୀକ୍ଷା ହେଲା କି ଗୋଟେ ଭକ୍ତ ଆମେ ରହିପାରିବାନି, ଭଗବାନ କିଛି ପରୀକ୍ଷା ନୁହଁ ନା, ଏସବୁ କର୍ମଫଳ ଗୁଡ଼ା ଭୋଗୁଛି। ସିଏ ପରୀକ୍ଷା ନେଉଛନ୍ତି, କହିଲା ଗୋଟେ ପୁଅ ଯାଇକି ଅନ୍ତପୁରରେ ଡାକିଲା ରାଣୀଙ୍କୁ, କହିଲେ ଦେଖ ପୁଅ ଗୁଡ଼ାକ ଆଜି ଅତିଥି ଆସିଛନ୍ତି, ପୁଅ ଆଜି ସେବାରେ ଲାଗିବ। ପୁଅ ବି ମାଆକୁ ପ୍ରଣାମ କଲା, କହିଲା ମା ଯାଉଛି, ଆଜି ମୋ ଜୀବନଟା ଧନ୍ୟ, ଆଜି ବାପାଙ୍କର ସେବାରେ ମୋ ଜୀବନଟା ଯିବ। ଆଇଲେ ଭଗବାନ ଏଠି ବ୍ରାହ୍ମଣ ରୂପରେ ବସିଛନ୍ତି, ମୃଦୁ ଠିଆ ହେଇଛନ୍ତି, ମୃଦୁଜଙ୍କୁ ପ୍ରଣାମ କଲେ, ମା ବ୍ରାହ୍ମଣଙ୍କୁ ପ୍ରଣାମ କଲେ, ମୃଦୁଜଙ୍କୁ ପ୍ରଣାମ କଲେ। କହିଲେ ବାପା କ'ଣ ଆଦେଶ, ଯାଅ ଏ ଅତିଥି ମୋର ଅତିଥି ହେଇଛନ୍ତି, ସିଏ ଭୋଜନ ଏ ସିଂହଟି ଭୋଜନ କଲେ ବ୍ରାହ୍ମଣ ଭୋଜନ କରି, ଅତିଥି ସେବାଟା ହେଲେ ଆମର ଗୃହସ୍ଥ ଆମର ବଡ଼ ଧର୍ମଟା, ତାକୁ ଭୋଜନ ହସି ଯାଉନି ତୁମକୁ ଭୋଜନ କରିବା ପାଇଁ। ହସିଲେ କହିଲେ ହଁ ଯାଅ ବାପା, ମୋ ଆପଣଙ୍କ ପାଇଁ ମୋ ଜୀବନ ଶରତ ଯୋଜନାରେ ଯାଇଥାନ୍ତା, ଶରଟା କ'ଣ ରହିବ ନା କ'ଣ ସବୁ ଜିନିଷ, କିନ୍ତୁ ଦୁଇଟା ଜିନିଷ କରିବାର ଅଛି ଜୀବନରେ। ଲେଖିଲେ ନା ସିଏ ବାହାର ଲୋକ ଏଇଟା କହୁଛନ୍ତି ଆଉ, ସର୍ବ ଇତିହାସ ଶିଶୁ ବଚନମ ଦ୍ୱୟମ୍ ପର ଉପକାୟ ସ୍ୱର୍ଗାୟ ପାପାୟ ପର ବିଡାନ, ଯେତେ ଶାସ୍ତ୍ର ଅଛି ବ୍ୟାସଙ୍କର ଦୁଇଟା ଜିନିଷ ସେ କନକ୍ଲୁଜନ ଦେଲେ, ସବୁ ଶାସ୍ତ୍ର ଦୁଇଟା ଜିନିଷ କହିଲେ, ପାପାୟ ପର ପିଡାନ, ଅନ୍ୟକୁ ପିଡ଼ା ଦେବା ହେଉଛି ସବୁଠୁ ବଡ଼ ପାପ, ଆଉ ପର ଉପକାର ଆୟ ସ୍ୱର୍ଗାୟ, ପରର ଉପକାର କରିବା ସ୍ୱର୍ଗ। ଏଇ ସାଧାରଣ ଲୋକମାନେ ଏଇ ମାନେ ବ୍ୟାସଙ୍ଗ ଶିକ୍ଷାରୁ ଏଇ ଜିନିଷଟା କୁହନ୍ତି, ମାନେ ଉପକାର ସ୍ୱର ତ ନଷ୍ଟ ହେଉ ଦିନେ, ଭଗବାନ ପାଇଁ ନଷ୍ଟ ହେଇଗଲେ ଗଲା ଭଲ, ସମାଜ ପାଇଁ ନଷ୍ଟ ହେଲେ ଭଲ, ଆମେ ତ ସେମିତି ନଷ୍ଟ କରିବା ପାଇଁ ଚାହୁନା, ଆମେ ସବୁ ସ୍ୱରଟାକୁ ଚାହୁଁଛୁ କେବଳ କୃଷ୍ଣଙ୍କୁ ଦେବା ପାଇଁ। ଆସିଗଲେ ଆପଣ ଯାହା ମୋର ଆପଣଙ୍କ ସେବାରେ ଯିବ ଆଉ, ପ୍ରଣାମ କରି ଯାଇ ସିଂହ ପାଖରେ ବସିଲେ, କହିଲେ ଆଜ୍ଞା ଅତିଥି ଦେବ, ଅତିଥି ଦେବ କୁହାଯାଏ, ଅତିଥି ଦେବ ହଉ ଆଜ୍ଞା ଅତିଥି ଦେବ, ଆପଣ ମୋ ପିତାଙ୍କ ସେବାର୍ଥେ ମୋତେ ଭୋଜନ କରନ୍ତୁ। ଆଉ ଭୋଜନ କରିବ କ'ଣ, ସେ ତ ଯମରାଜ ଧର୍ମରାଜ, ତା ହୃଦୟ ଦ୍ରବୀଭୂତ ହେଇଗଲା, ସେ ତା ରୂପକୁ ଲୁଚେଇ କ'ଣ ରଖିବେ, ସିଂହ ରୂପ ଛାଡ଼ି ଧର୍ମ ରୂପ ଧରି ନେଲେ। ଆଉ ଭଗବାନ କହିଲେ ବଡ଼ ଉଡ଼ୁଆ କଲା, ତତେ କହିଥିଲି ତୁ ସିଂହ ରୂପ ରହିବୁ, କଥାଭାଷା କରିବୁନି, ତୁ ଯେତେବେଳେ ଧର୍ମରାଜ ହେଇଗଲୁ ମୁଁ କ'ଣ କରିବି, ଭଗବାନଙ୍କୁ ଲୁଚେଇ ରଖିଲେ, ସେ ବି କୃଷ୍ଣ, ଯେ ବ୍ରାହ୍ମଣ ହେଇଥିଲେ ବୁଢ଼ା ବ୍ରାହ୍ମଣ ହେଇଥିଲେ, ସେ ବି କୃଷ୍ଣ ଭଗବାନ କୃଷ୍ଣ, ତାଙ୍କେ ତା ସମସାମୟିକ ସେ ସମୟରେ ଠିଆ ହେଇଗଲା। ଇଏ ପାତର ପଡ଼ିଲେ ମରିଧ କହିଲେ ପ୍ରଭୁ କ'ଣ ଆପଣ ମୋତେ କାହିଁକି ଆସିଥିଲେ ନା, ଏମିତି ଧର୍ମ ଯମରାଜ ମା କମ୍ପ୍ଲେନ୍ କଲେ ମୁଁ ଧରିକି ଆସିଥିଲେ ଆଉ କ'ଣ, ବର ମାଗେ ତୁମେ, ସେତେବେଳେ ସେ ଗୋଟେ ବର ମାଗିଲେ, ସେ ଚିନ୍ତା କରିକି ମାଗିଲେ, କହିଲେ ପ୍ରଭୁ ସବୁ କରିବେ, କଳିଯୁଗର ଭକ୍ତଙ୍କୁ କେବେ ବି ଆପଣ ପରୀକ୍ଷା କରିବେ, ମୁଁ ଏତିକି ବର ମାଗୁଛି। ଆମର ସିନା ସେମିତି ମୋ ପୁତ୍ର ଗୋଟେ ସେମିତି ଥିଲା, ମୋର ସେତିକି ଶରଣାଙ୍ଗ ଥିଲା, ମୁଁ କହିଦେଲି ଯେ ପ୍ରଭୁ ମୋ ପୁଅକୁ ମୁଁ ଦେଇଦେବି ବୋଲି, କଳିଯୁଗରେ କିଏ ପୁଅ କହିଲେ ବାପ ପାଇଁ ପୁଅ ମରିବ, ଆଉ କଳିଯୁଗରେ କେଉଁ ଭକ୍ତ ପରୀକ୍ଷାରେ ପାସ୍ କରିପାରିବ, କିଛି ନାହିଁ, ଧୈର୍ଯ୍ୟ ନାହିଁ, ଜ୍ଞାନ ନାହିଁ, ବୁଦ୍ଧି ନାହିଁ, ସଂସ୍କାର ନାହିଁ, କର୍ମନିଷ୍ଠତା ନାହିଁ, ଅତ୍ୟନ୍ତ ହୀନ ବୃଦ୍ଧି ଧର୍ମରେ। ମୋର କେତେଟା କଥା କର୍ମୀ ଲୋକଙ୍କ କଥା ମନେ ପଡ଼ୁଛି, ଏଇ ଆମ ନିଜ ଘରର, ମୁଁ ଏଇ ବାବାଙ୍କ କଥା ସବୁ ଶିଖିଛି, ସେ ଗୋଟେ ମାନେ ନିଧା କର୍ମୀ କହିଲେ ଚଳେ, କେବଳ ଡ୍ୟୁଟି ତାଙ୍କର, ଏଠି ଜମି ଚାଷ କରିବା ବାସ, କାହା କଥାବାର୍ତ୍ତା ନାହିଁ, କିଛି ନାହିଁ, ସବୁବେଳେ ଆମକୁ ବିରକ୍ତ ହୁଅନ୍ତି ଘରେ, କେହି କୌଣସି ଘର ଭିତରେ କାହା ପର କଥା କହିପାରିବନି, କାହିଁ ପର କଥା ଭାଷା, ପର କଥା କାହିଁ ଚର୍ଚ୍ଚା ହେଉଛି, କର୍ମୀ ବୋଧରୁ ଆମେ ଶିଖିଛୁ, ନିଜ ନିଜ ଘର କଥା, ନିଜ କାମ କଥା କର, ପର କଥା କାହିଁ ହେଉଛୁ, ପର ପିଣ୍ଡାରେ ବସିବାକୁ ମୁଁ ଦିଅନ୍ତିନି, କର୍ମୀମାନଙ୍କ ଆମେ ଶିଖୁଛୁ। ଏଇଟା ଗୋଟେ ଏବେ ଗୋଟେ ଗସିପିଂ କରିବା ଗୋଟେ ଧର୍ମ ହେଇଗଲାଣି, ଜପ କର, ଭଗବାନ ଏତେ ଜିନିଷ ଦେଇଛନ୍ତି, ତୁମେ ଜପ କର, ଭଜନ କର, ସାଧନ କର, କି ବୈଷ୍ଣବ ତୁମେ, ଆମେ ହବା, ଏତେ କୁସଂସ୍କାର, ସବୁବେଳେ ଅନ୍ୟର ଆଲୋଚନା ସମାଲୋଚନା, ଆରେ ଏଇ ତ ଧର୍ମ ନୁହେଁ। ପରଚର୍ଚ୍ଚକର ଗତି କଭୁ ନାଏ ଭଲ, ଯେ ପରଚର୍ଚ୍ଚା କରି ତାର ଗତିଟା କେବେ ଭଲ ନୁହେଁ। ସବୁବେଳେ ମନେ ରଖେ ଚୈତ୍ର ଭାଗବତ ମିନିମମ୍ ପଢିବା ଦରକାର, ଯିଏ ଚାହୁଁଛି ସିରିୟସ୍ ଭଜନ କରିବା ପାଇଁ, ବୈଷ୍ଣବ ଅପରାଧରୁ ମୁକ୍ତ ହେବା ପାଇଁ, ସେ ଆଗେ ଚୈତ୍ର ଭାଗବତ ପଢିବା ଦରକାର, ସେ ପ୍ରସଙ୍ଗ ସବୁ ପଢିବା ଦରକାର, ଆଉ ସେ ତାର ପୈରଜ ଗୁଡ଼ିକ ରହିଛି ବୁଝିବା ଦରକାର। ପରଚର୍ଚ୍ଚା ଜଣେ କେତେବେଳେ କରେ, ତାର 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 ଫୁଲ୍ ଏନ୍ଗେଜମେଣ୍ଟ ନଥାଏ, ମରିବାକୁ ସମ୍ଭବ ହେବନି, ବର କଥା କିଏ କଥା ମୁଣ୍ଡ ପୁରେଇବ। କର୍ମୀ କର୍ମୀ ଲୋକଙ୍କୁ ପରଚର୍ଚ୍ଚା କରିବାକୁ ସମୟ ନାହିଁ, ଦିନରାତି 24 ଘଣ୍ଟା ତାଙ୍କର ଡ୍ୟୁଟି, ଆମକୁ ଯଦି ଏନ୍ଗେଜମେଣ୍ଟ ନ ରହିବ, ଏଇଟା ତା ଗତିଟା ପୁରା ଡେଷ୍ଟିନ୍ଟା ପୁରା ପୁରା ନଷ୍ଟ ହେଇଯିବ କହିଲେ। ଆଉ ପରଚର୍ଚ୍ଚା ବାଟୁଆର ବାହାଣ ବାଟୁଆର କ'ଣ କୁହନ୍ତି ଶିକାରୀ ଗୁଡ଼ାକ, ତାଙ୍କର କେତେବେଳେ ଉଦ୍ଧାର ଅଛି, ୟାଙ୍କର କେବେ ଉଦ୍ଧାର ନାହିଁ। ପରଚର୍ଚ୍ଚକର ଗତିଟା କେବେ ଭଲ ନୁହେଁ, ଆମେ ତ ଏଇ ସଂସ୍କାର ଗୁଡ଼ାକର ପାରେ ହିଁ ନା, ଆଉ ଇଏ ବଡ଼ କଥା ଗୁଡ଼ା କାହିଁକି, ବଡ଼ ବଡ଼ କଥା କ୍ରିଟିସିଜିମ୍ ଫଲ୍ଟ ଫାଇଣ୍ଡିଂ ନେଚର, ସବୁବେଳେ ଗୋଟେ ଅନ୍ୟର ଦୋଷ ଦେଖିବା, ଅନ୍ୟକୁ ସବୁବେଳେ ସମାଲୋଚନା କରିବା, ଅନ୍ୟକୁ ହୀନବୁଦ୍ଧିରେ ଦର୍ଶନ କରିବା, ଏ ଯେଉଁ ବ୍ୟାକ୍ ହ୍ୱାଇଟ୍ ପଲିସ୍ ପଛରୁ ରହିକି ଉପରେ ପାଣ୍ଡାଳି ହେଉ ଚାକୁନି, ଉପରେ ପାଣ୍ଡାଳି ତଳ ଚେର କାଟିବେ, ବ୍ୟାକ୍ ହ୍ୱାଇଟ୍ ପଲିସ୍ କ'ଣ ପଛରୁ ରହିକି ମାରିବା, ଏଇଟା କି ବୈଷ୍ଣ ତୁମେ ହବ, କେବେ ବୈଷ୍ଣ ହେବେ? ଆଉ ତୁଳସୀ ତୁମେ ଧାରା ଗୁଣୁଛ ନା, କେବେ ତୁଳସୀ ମହାରାଣୀ କେବେ ପ୍ରସନ୍ନ ହେବେନି, ବହୁତ ଦୁଃଖରେ ତୁମେ ରହିବ। ବି ଏ ଜେନୁଇନ୍ ପର୍ସନ୍, ତୁମେ ଆଗେ ଗୋଟେ ଭଦ୍ର ସ୍ଥିତିକି ଆସ, ତୁମେ ଯଦି ସଭ୍ୟ ମାନବ ହେଇପାରୁନ, ତୁମେ କେବେ ଆଶା କରୁନ ଭଗବାନଙ୍କର ଜଣେ ଭକ୍ତ ହବ ବୋଲି, ଭକ୍ତି ତୁମେ କରୁନ, ସେମିତି ତୁମେ ସଭ୍ୟ ମାନବ ହେଇପାରୁନ। ଏଇଟା ସଭ୍ୟ ମାନବ ଯେ ଆମେ ଖୋଜି ଖୋଜି ଆଣି ତାଙ୍କୁ ଭକ୍ତ କରିବା ନା କ'ଣ, ସବୁ ଜୀବର ଦୁର୍ବଳତା କିଛି ରହିଛି, କିନ୍ତୁ ହରିଭକ୍ତିରେ ଠିକ୍ସେ ଆଚରଣ କଲେ ତା ଭକ୍ତି ସବୁ ସବୁ ଗୁଣର ଆକର। ଆମର ଚେଞ୍ଜେସ୍ କିଛି ଲାଇଫ୍ରେ ଆସୁନି ମାନେ ୱି ଆର୍ ନଟ୍ ସିରିୟସ୍, ଆମେ ଭକ୍ତିକୁ ଠିକ୍ସେ ଆଚରଣ କରୁନେ। ଔଷଧ ଖାଇବେ ତ ଔଷଧ କାମ କରିବେନି, କେମିତି କାମ କରିବେନି? ହରିନାମ ସର୍ବମ ଔଷଧି, ଏତେ ବଡ଼ ଶରଣାଗତି ରହିଛି, ବୃନ୍ଦାଦେବକୁ ପ୍ରଣାମ କରୁଛେ, ଭଗବାନଙ୍କୁ ପ୍ରଣାମ କରୁଛେ, ଗୁରୁଙ୍କୁ ପ୍ରଣାମ, ଶୁଦ୍ଧ ଭକ୍ତକୁ ପ୍ରଣାମ କରୁଛେ, ଗୁରୁ ପୂଜା ଆଟେଣ୍ଡ କରୁଛେ, ପ୍ରସାଦ ସେବନ କରୁଛେ, କିଛି ଚେଞ୍ଜେସ୍ ହବନି, ବଟ୍ ଓଲଟା ହେଇଯାଉଛି। କର୍ମୀ ଜୀବନରେ ଆମେ ଯାଇଥିଲେ, ଏଠି ଓଲଟା ହେଇଗଲାଣି। ମୁଁ ତ ପଚାରିଲି, ସେ ହସିଲେ, ମୋତେ ହସିଲେ, ସେ ବ୍ରହ୍ମଚାରୀ କ୍ଲାସ୍ରେ ସବୁ ହସିଲେ, ମୋତେ ମୋତେ ମୁଁ ତାଙ୍କୁ ଖୋଲା କହିଦେଲେ, ଭାଇ ଦେଖ ମୁଁ ବଡ଼ ଶୁଦ୍ଧ ଭକ୍ତ ନୁହେଁ, କିନ୍ତୁ ମୁଁ ପ୍ରାକ୍ଟିକାଲ କଥା କେତେଟା କହିବି, ମୋତେ ଖରାପ ଭାବିବନି, ଡିଷ୍ଟର୍ବ ହେବନି, ମୋତେ ଡାକନି, ସେ ନାହିଁ ମୋତେ ତୁମେ ଡାକନି, ମୋତେ ଡାକିଲେ ତୁମେ ଡିଷ୍ଟର୍ବ ହେବ, ମୁଁ କହିଦେଉଛି, ମୁଁ ପୋଲିସ କଥା କହିପାରିବିନି, ମୋତେ ତୁମେ ଡାକୁଛ ମାନେ ପ୍ରିପେୟାର ହୁଅ, ମୁଁ ଅନ୍ପାଲେଟେବୁଲ୍ ଟ୍ରୁଥ୍ କହିବି, ନିରପେକ୍ଷ ସତ କଥା କହିବି। ଏଇଟା ଆମର ପ୍ରାଇଭେଟ୍ ଡିସ୍କସନ୍, ମୁଁ ତାଙ୍କ ସେ ବ୍ରହ୍ମଚାରୀ ସାଙ୍ଗେ ସବୁ କହୁଥିଲି। ତୁମେ ଦେଖ ଚିନ୍ତା କରିକି, ଆମେ ଆମେ ବାହାର ଦିନ ବାହାର ଦୁନିଆରେ ଥିଲାବେଳେ ଆମେ ଆମେ ଆମକୁ ଯାହା ପ୍ରଚାର କରୁଛେ, ଆମେ ସବୁ କୃଷ୍ଣଙ୍କ ସେବା କରୁଛେ, ଠିକ୍ ଅଛି, ଫଳ ନା ପରିଚୟ ଏତେ, ଆମର ସ୍ୱଭାବ କର୍ମୀ ଥିଲାବେଳେ ଯାହା ଥିଲା, ବର୍ତ୍ତମାନ ଭକ୍ତ କି କ'ଣ ହେଇଛି, ଡେଭଲପ୍ ହେଇଛି, ଭଲ ହେଇଛି, ଖରାପ ହେଇଛି, ନିଜ ବିଚାର କରିନିଅ, ସେଥିରୁ ତୁମେ ଜାଣ ମୋର କୃଷ୍ଣ କ'ଣ, ମୁଁ କୃଷ୍ଣ ଚେତନାରେ କ'ଣ ପ୍ରଗତି କରିଛି। କର୍ମୀ ଥିଲାବେଳେ ମୋର ଯେଉଁ ଅଭ୍ୟାସ ଥିଲା, ଆହାର ନିଦ୍ରା ଭୋଜନ ଯାହା ସବୁ ଆମର ସବୁ ଥିଲା, ମୋର କ'ଣ କ'ଣ ଲାଭ ହେଲା ଭକ୍ତ ହେଲା ପରେ? ଲସ୍ କିଛି ହେଇନି, ମିଳିବ, କିନ୍ତୁ ସାଟିସ୍ଫେକ୍ସନ୍ ଆସିବ ତୁମର, କିଛି ତ ଗୋଟେ ଲାଭ ହେବାର ଅଛି ନା ଆମର, କାରଣ ଆତ୍ମା ଆତ୍ମପ୍ରସନ୍ନତା ପାଇଁ ଆମେ ଏତେ କାମ କରୁଛେ ନା, ଚେଞ୍ଜେସ୍ ନିଶ୍ଚିତ ଆସିବ ଗୋଟେ ଜୀବନରେ, ଚେଞ୍ଜେସ୍ ଜଣେ ତ ସଭ୍ୟ ଆଟଲିଷ୍ଟ ହବ ନା, ଭଗବାନଙ୍କର ଭକ୍ତି କଲା ପରେ ଗୋଟେ ଭଦ୍ରତା ହବ ନା, ଯେ ଏ ଲେବୁଲକୁ ଆସିପାରୁନି ତ କେମିତି ଆଶା କରିବେ ସେ କୃଷ୍ଣ ପ୍ରେମ ପ୍ରାପ୍ତ ହବନି। କର୍ମ ଜଣେ ଗୋଟେ ଡିସିପ୍ଲିନ୍ ହବ, ତାର ଦାୟିତ୍ୱବୋଧଟା ଆସିବ, ଏଇଟା କେମିତି ଆସିବନି, ଏଇଟା ଦୁଃଖର କଥା ସବୁ। ଗୋଟେ ରେସ୍ପନ୍ସିବଲ୍ ପର୍ସନ୍ ହବ, କୃଷ୍ଣଙ୍କୁ ପାଇବା ଲୋକ ଗୋଟେ ଦାୟିତ୍ୱବାନ, ସଂସାରରେ ଯେତେ ଦାୟିତ୍ୱ ଅଛି ସବୁଠୁ ବଡ଼ ଦାୟିତ୍ୱ ହେବ ଭକ୍ତର, କାରଣ ଏଥିରେ ଢିଲମ ଢିଲା କିଛି ନାହିଁ, ସମୟ ସବୁଟା କରିବା ପାଇଁ ବାଧ୍ୟ। ଏଇଟା ହୋଟେଲ ଯାଇ ଖାଇପାରିବନି, ଭୋଗ ଲଗେଇ ପ୍ରସାଦ ପାଇବ, ଭଗବାନ ରହିଲେ, ଏଇଟା ଏଇଟା ପୁରା ଗୋଟେ ଅତ୍ୟନ୍ତ ସିରିୟସ୍ ଗମ୍ଭୀର ଜୀବନଟା ଆଉ, ଯାହାକୁ ଏଇଟା ଗମ୍ଭୀର ଲାଗୁନି ତା ମୁଣ୍ଡରେ ଯାହା କୁହନ୍ତି ଅଲଗା କିଛି ଗୋଟେ ଏକ୍ସକ୍ୟୁଜ୍ ମାଗି, ସେ କ'ଣ କୃଷ୍ଣ ଚେତନା କରିବ, କରିପାରିବନି, କେବେ ବି କରିପାରିବନି, କେବେ ବି କରିପାରିବନି, ଅତ୍ୟନ୍ତ ଗମ୍ଭୀର ଜୀବନ, କାରଣ କୃଷ୍ଣଙ୍କୁ ଆମର ପାଇବାର ଅଛି, ଆମ ଲାଇଫ୍ରେ ଗୋଟେ ଚେଞ୍ଜେସ୍ ଦରକାର। କିନ୍ତୁ ଆମେ ଭଲ ସ୍ଥିତିରୁ ଆଡ଼ୁ ଖରାପକୁ ପଳେଇ ଆସୁଛି, ବୈଷ୍ଣବମାନଙ୍କୁ ସେ କିଏ କହୁଥିଲେ ମୁଁ ଶୁଣିଥିଲି, ସେ କହୁଥିଲେ ଇସ୍କନ ଇସ୍କନ ଯେତେବେଳେ ପଶି ନଥିଲେ ଇସ୍କନ ଗେଟ୍ରୁ ବାହାରୁ ଯାହା ଦେଖୁଥିଲେ ମାନେ ସମସ୍ତେ ଶୁଦ୍ଧ ଭକ୍ତ, ଯାହାକୁ ଦେଖୁଥିଲେ ପ୍ରଭୁ ବଢ଼ିଆ ତା ଚରଣ ତଳେ ପଡ଼ିଯିବେ, ମନ୍ଦିର ଭିତରକୁ ବସିବେ, ଧୀରେ ଧୀରେ ଆସିବେ ଆସିବେ ତାପରେ କହିବେ ଆରମ୍ଭ ହବ ଦୋଷ ଦେଖିବା, ଏ ପ୍ରଭୁ ଏମିତିଆ, ସେ ପ୍ରଭୁ ସେମିତିଆ, ସେ ପ୍ରଭୁ ସେମିତିଆ, ଫଲ୍ଟ ଫାଇଣ୍ଡିଂ ଆସି ଆରମ୍ଭ ହେଲା, କ୍ରିଟିସିଜିମ୍ ଫଲ୍ଟ ଫାଇଣ୍ଡିଂ, ଏ ଦୁଇଟା ହିଁ ଖାଇଦବ ଭକ୍ତର ଜୀବନକୁ ନଷ୍ଟ କରେ ଦୁଇଟା, ଇଏ ହେଉଛି ଅପରାଧର ମୂଳ ବୀଜ, ଅପରାଧ କେଉଁଠି ସୃଷ୍ଟି ହେଉଛି ତାକୁ ଜାଣି ଧରିପାରିବନି, ଆଉ ଏ ଦୁଇଟା ଆସୋସିଏସନ ଆସିବ ସଗୁରୁ ଆସିବ, ଫଲ୍ଟ ଫାଇଣ୍ଡ ସବୁବେଳେ ଅନ୍ୟ ଗୋଟେ ଦୋଷ ଦେଖିବା, ଅନ୍ୟ ଗୋଟେ ଭଲ ଗୁଣ ଅଛି ନା, ତୁମକୁ ସେଇଟା ଗୋଟେ ଦେଖାଯାଉନି, ତାହେଲେ ତୁମେ ତାର ସବୁବେଳେ ଖରାପ ଖରାପ ଗୁଣ ଦେଖିଲ, ଭଗବାନ ତୁମ ଉପରେ ପୁରା ଅତ୍ୟନ୍ତ ଅପ୍ରସନ୍ନ ହେଇକି ରହିବେ, ସେଠୁ ଯିବ ସେ ମଣିଷ ଜନ୍ମ କେମିତି ପାଇଛି, ପୁଣି ଭକ୍ତଟା ନା, ଆମକୁ ଭଲ ଲାଗୁନି ତାର ଗୁଣ ଆମେ ଅସମ୍ମାନ କରିପାରିବାନି, ସେଥିପାଇଁ ଚତୁର୍ବେଦ ଲେଖିଲେ ନା ସପ୍ତମସ୍କନ୍ଧରେ ଦୁରାଚାରୀ ତୁ ସଦାଚାରୀ ଭକ୍ତ ରହିଲେ, ଦୁରାଚାରୀ ଭକ୍ତ ରହିଲେ, ଭକ୍ତ ଦୁଇ ପ୍ରକାର ରହିଲେ, ସଙ୍ଗୀନ ସାଧୁ ଭକ୍ତାନ କେତେବେଳେ ଭାଗବତରେ କୁହାଯାଏନି ଭକ୍ତ, ଭାଗବତରେ କେତେଟା ପଏଣ୍ଟ ରହିଛି ଯୋଉଟା ଘୁରେ ତୁମକୁ ଘୁରା ହବ, ଭାଗବତରେ ଭକ୍ତ କେଉଁଠି ଲାଗିନି ଦେଖ, ଆଉ ଭକ୍ତି କେଉଁଠି ଲାଗିନି, ସବୁବେଳେ ଭକ୍ତି ଭାର ଆଡଜେକ୍ଟିଭ ଗୋଟେ ଥିବ, ବିଶେଷଣ ଥିବ, ଅହେତୁ କି ନିଷ୍କିଞ୍ଚନା ଅକିଞ୍ଚନା, କମନ କାଟାଗୋରୀ କେତେ ଅଣା, ଆଉ ଭକ୍ତ କେବେ ତ କମନ କାଟାଗୋରୀ କାଣା ନାହିଁ, ଭକ୍ତ କେତେ ସବୁବେଳେ ଲାଗିଥିବ ସଦଭକ୍ତ ସଙ୍ଗୀନ ସାଧୁ ଭକ୍ତ ନାମ ସାଧୁ ହୃଦୟମୟମ ସାଧୁ ନାମ, ସବୁବେଳେ ସଦଭକ୍ତ ସାଧୁ ଭକ୍ତ, ସେଠି ସେ ଚକ୍ରବର୍ତ୍ତୀ ଲେଖୁଛନ୍ତି ସାଧୁ ଭକ୍ତ ମାନେ ଅସାଧୁ ଭକ୍ତ ବି ଅଛନ୍ତି, ସେ ଭକ୍ତ ହେଇଛନ୍ତି କିନ୍ତୁ ଅସାଧୁ ସତମାର୍ଗରେ ଆସିପାରୁନାହାନ୍ତି, ତାଙ୍କୁ କ'ଣ କରିବା ଘୃଣା କରିବା କି, କହିଲେ ନାହିଁ ସେବ୍ୟ ସେବା କରିବ, ବନ୍ଦ୍ୟ ତାଙ୍କୁ ପ୍ରଣାମ ବି କରିବ, କାରଣ ସେ କାଲି ଶୁଦ୍ଧ ହେଇପାରନ୍ତି, ଘୃଣା କରନି କାହାକୁ, କୌଣସି ଜୀବ ଘୃଣା କରନି ସେ କାଲି, କାରଣ ନାମଟାକୁ ଧରିଛନ୍ତି ମାନେ ଘୃଣା କରିବେ, ନାମ ଛାଡ଼ିଦେଲ ମାନେ ତାପରେ ତାକୁ ତୁମେ ଘୃଣା କରିବା ଦରକାର, କୌଣସି ଜୀବ ବି ଘୃଣା କରିବା ଆବଶ୍ୟକ ନାହିଁ, ସମସ୍ତେ ନିଜ ନିଜ କର୍ମ ହିସାବରେ ତାଙ୍କୁ ଭଗବାନ ବୁଦ୍ଧି ଦେଉଛନ୍ତି, ଆମକୁ ଜଣେ ଭଲ ଲାଗୁନି ଆଉଟ୍ ଅଫ୍ ସାଇଟ୍ ଆଉଟ୍ ଅଫ୍ ମାଇଣ୍ଡ, ମନରେ ତୁମେ ବାହାର କରିଦିଅ ଦୂରକୁ ପଳାଅ, ମୋର ସବୁଠୁ ପିଲାଗୁଡ଼ାକୁ ମୁଁ ସବୁବେଳେ ଏମିତି ଗାଳି ଦିଏ, ମୋ ନେଚର ଭଲ ନୁହେଁ, ମୋର ନେଚର ହେଲା ଗୋଟେ ଖରାପ ନେଚର, ମୁଁ ସେଥିପାଇଁ ବହୁତ କଷ୍ଟ ମାନେ ମୁଁ ସିଧା କଥା କୁହେ, ଆଉ କେତେଟା ଜିନିଷ ମୋତେ ପସନ୍ଦ ନୁହେଁ, ଏ ପଲିଟିକାଲ ଜିନିଷ କ୍ରିଟିସିଜିମ୍ ଜିନିଷ ମୋତେ ପସନ୍ଦ ନୁହେଁ, ଜଣଙ୍କୁ ଭଲ ପାଇବନି ତା ପାଖରେ ରହିବ କ'ଣ ଆବଶ୍ୟକ ଅଛି, ମୁଁ ସବୁବେଳେ କୁହେ ଜଣଙ୍କୁ ଭଲ ପାଉନା ତାକୁ କେତେ କଷ୍ଟ ଦେଉଛ ତୁମେ, ଗୋଟେ କପଡ଼ା ଆଚରଣ କରିବ ତାକୁ ଦେଖି ହସି ଦେଉଥିବ, ପଛରେ ଦେଖିଲା ଗୋଟେ କ୍ରିଟିସିଜିମ୍ କରୁଥିବ, ନାଇଁ ସେଟା ଭଲ ଜିନିଷ ନାହିଁ, କଷ୍ଟ ଦିଅନି ଅନ୍ୟକୁ, ଭଗବାନ ସବୁବେଳେ ମନେକର ତୁମକୁ ଭଗବାନ କେବେ ହେଲେ ପରମାତ୍ମା ତୁମ କୃଷ୍ଣ ତୁମ ହୃଦୟ ଭିତରେ ଅଛନ୍ତି ନା, ସେ ତୁମକୁ ସପୋର୍ଟ କରିବେନି, ଗୋଟେ କର୍ମୀ ଆଜି ସପୋର୍ଟ ପାଉଛି, ଆମେ ଭକ୍ତ କି ନିରାଶ ହେଇଯାଉଛେ କାହିଁକି ଆମର ଏଇ ଯୋଉ କୁଟିଳତା ଆଚରଣ ନା, ଆମ ଜୀବନ ନଷ୍ଟ କରିଦେଉଛି, ମୁଁ ଭଲ ପାଉନି ତୁମକୁ, ଦୂରରେ ରହିବା ଦରକାର, କେତେ ଲୋକ ଆମ କର୍ମୀ କେତେ କର୍ମୀ ଲୋକ ଆମକୁ ଭଲ ପାଉଛନ୍ତି କି, ଏ କିଏ ଧୁଆ ବି ଲୋକ ଧାର ସାର ପାଖେ ଆସୁଛନ୍ତି, କୁଆଡ଼େ କେ ବୁଲୁଛନ୍ତି, ଆମର କ'ଣ ଦରକାର, ସେ ଆମକୁ ଆମ ସହିତ ଆମେ କିଛି ଲିଙ୍କ ନାହିଁ, ଜଣେ ଭକ୍ତ ହେଉଛି ଆମକୁ ଭଲ ଲାଗୁନି ତାର ଆଚରଣ, ଚକ୍ରବର୍ତ୍ତୀ କହିଲେ ନାହିଁ ତୁମେ ତାଙ୍କୁ ସେମିତି ଘୃଣା କରିପାରିବନି, ତା ସେବା ବି ଦରକାର ପଡ଼ୁଛି, ଯାହା ମାଗୁଛନ୍ତି ସେବା ତୁମେ କରିପାରିବ, ଡିଷ୍ଟାନ୍ସ ପେ ଅବସେନ୍ସ କିପ୍ ଡିଷ୍ଟାନ୍ସ ଗୁରୁଦେବ କୁହନ୍ତି, ପ୍ରଣାମ କରିବ ବନ୍ଦ୍ୟ ନ ତୁ ସଙ୍ଗାର୍ଥ ଉପଯୋଗିତା, ତାକୁ ତା ସାଙ୍ଗେ ସଙ୍ଗ କରିବନି, ସଙ୍ଗ ମାନେ ତା ପ୍ରତି ଆସକ୍ତି ବଢ଼େଇବନି, ତା ବେଶୀ କ୍ଲୋଜ୍ ହବନି, ଘୃଣା କରିପାରିବନି, କାରଣ ତୁମେ ବି ଦିନେ ସେମିତି ଥିଲ, ସେ ମଣିଷ ଭୁଲିଯାଏ, ମଣିଷ ସବୁବେଳେ ଭବିଷ୍ୟତକୁ ଦେଖିବା ପାଇଁ ଚାହୁଁଛି, ଅତୀତକୁ ଭୁଲି ଯାଉଛି, କିନ୍ତୁ ପୂର୍ବଦା ଅଜାମ ଚରିତ୍ର ଗୋଟିଏ ଜିନିଷ କହିଛନ୍ତି, ଆଉ ସେ ମହାଜନ ନା ଗୋଟେ ଗୋଟେ ବାକ୍ୟ କହିଛନ୍ତି ଘୁରେଇ ଦେଇଛନ୍ତି ପୁରା ଜଗତକୁ, ସେଇଟା ସବୁ ପଢ଼ିଲେ ବହୁତ ଆନନ୍ଦ ଲାଗେ, କେତେ ଗୋଟେ କଥା ପ୍ରପାତ କହିଛନ୍ତି, ସେ ଶ୍ଳୋକକୁ ନେଇ ପ୍ରପାତ ତାତ୍ପର୍ଯ୍ୟ ଲେଖୁଛନ୍ତି, ସବୁବେଳେ ଆମେ ପାଷ୍ଟକୁ ଚାହିଁବା ଦରକାର, ମୁଁ କ'ଣ ଥିଲି ଆଜି ମୋତେ ପ୍ରଭୁଙ୍କ ଦୟାରୁ କେତେ ଗୋଟ, ଯେ ପଛକୁ ଚାହିଁ ସେ ଆଗକୁ ଚାଲିପାରେ, ବିଶେଷ କରି ଭକ୍ତିରେ ସବୁବେଳେ ପଛକୁ ଚାହିଁଲେ ହବନି, ଭକ୍ତିରେ ମୁଁ କ'ଣ ଥିଲି ଆଜି ଗୁରୁକୃଷ୍ଣଙ୍କ ଦୟାରୁ ଆଜି କ'ଣ କରୁଛି, ନହେଲେ ତାର ଅଭିମାନ ଚାଲି ଆସିବ, ପଛକୁ ନ ଚାହିଁ ସେ ଅଭିମାନ ଚାଲି ଆସିବ, ମୁଁ ସୁଖୀ ମୁଁ ଭକ୍ତ ହେଇଗଲି ଗଲା ତ ବନ୍ଦ ହେଇଯିବ, ଅଜାମ୍ବେଡ଼ ଯୋଉ ରିପେଣ୍ଟ କରୁଥିଲା, କାରଣ ପଛକୁ ଚାହିଁଲେ ଗୋଟେ ଲୋକ ରିପେଣ୍ଟ କରିବ, ଲାମେଣ୍ଟେସନ ତାର ଆସିବ, ଭୁଲ କରିଛି ଜୀବନରେ, ଅଜାମ୍ବେଡ଼ ଯୋଉ ବଡ଼ ପରିସ୍ଥିତି ଥିଲା ଅଜାମ୍ବେଡ଼ର, ଇଟା ଅନୁତାପ କରିଥିଲା, ଆଜି ମୁଁ କ'ଣ କଲି, ମୁଁ ଗୋଟେ ବ୍ରାହ୍ମଣ ହେଇକି ଗୋଟେ ବିଶ୍ୱର ସଙ୍ଗ କଲି, ତା ଉରୁଷର ସନ୍ତାନ ଜନ୍ମ କଲି, ତା ହାତରୁ ଅର୍ଣ୍ଣଭୋଜନ କଲି,
କିଏ ନଥିଲେ ସେଠି? ସେ ହେଲା ତାର ସବୁଠୁ ବଡ଼ ପ୍ରାଶ୍ଚିତ, ସେ ଗୋଟିଏ ଘରେ ବସିଥିଲା, ସେତେବେଳେ ବେଶା ନଥିଲେ, ଯାହାବେଳେ ପୁତ୍ର ଇଏ ବି ନଥିଲା, ପୁତ୍ର ବି ନାରାୟଣ ନଥିଲା, ଜମନ୍ତ ପାଖରୁ ଜମନ୍ତ ତ ପାସ୍ ଦେଇକି ପଳେଇଗଲେ, ଯାହାବେଳେ ବସିଛି ସେଇଟା ସେଠି ଚିନ୍ତା କରିଛି, ପ୍ରପସି ପର୍ପଟେ ଡାଲିଲେ। ଏଇ ଯେଉଁ ଏଇ କଥାରେ ମୁଁ କହୁଥିଲି, କେବେ ବି ଗୋଟେ ଭଲ ଜିନିଷ ନାହିଁ। ଆଜି ଆଚରଣ କଥା ଟିକେ ପଡ଼ିଗଲା, କେବେ ବି ଏଗୁଡ଼ିକ ସବୁ କରିବା ଉଚିତ ନୁହେଁ। ବେଟର ଭକ୍ତି ଯେତିକି ହେଉଛି ହଉ, ବଞ୍ଚିଯାଉ, କିନ୍ତୁ ଏ ଅପରାଧ ଗୁଡ଼ା କର ନା, ଆଉ ହୃଦୟକୁ ଦୂଷିତ କର ନା। ଯେତେ ବେଟର, ଯେତେ ଲାଇକ୍ ମାଇଣ୍ଡେଡ୍ ପର୍ସନ୍, ସେ ତୁମର କିଏ ବି ହୁଅନ୍ତୁ, କ'ଣ କୁହାଯିବ, ସମ ମନୋଭାବ ବିଶିଷ୍ଟ ଭକ୍ତମାନଙ୍କର ସଙ୍ଗ କର। ତୁମର ସ୍ୱଭାବ ଯେମିତି, ଆଉ ସମ ନୁହେଁ ଯେ ଗୋଟେ ଗସିପିଂ କରିବା ପାଇଁ ମଜା କରିବେ, ନାହିଁ, ଅପରାଧ ଯେମିତି ନ ହଉଥିବ, ସେ କିଏ ବି ହୁଅନ୍ତୁ, କେମିତି କାହାର ବି ଶିଷ୍ୟ ହୁଅନ୍ତୁ, କିଏ ବୈଷ୍ଣବ ଜଣେ ଶିଷ୍ୟ ଗୁରୁ ସହିତ ସମ୍ପର୍କ କିଛି ରଖନି, ଆମର ଭକ୍ତ, ଭକ୍ତ ପାଖରେ କେଉଁ ଲେଖାଯାଏନି ଶିଷ୍ୟ, ସେ ବୈଷ୍ଣବ ମହାପ୍ରଭୁଙ୍କ ଧାରାରେ ବା ଆମର ସଙ୍ଗରେ, ସେ କାହାର ବି ସେ ଅପରାଧୀ ଅପରାଧ ହେବା। ଆଉ ତା ସବୁବେଳେ ଯାହାର ସଙ୍ଗ କରୁଛ ଦୁଇଟା ଜିନିଷକୁ ଲକ୍ଷ୍ୟ କର, ଯାହାର ତୁମେ ସଙ୍ଗ କରୁ ତାର ଦୁଇଟା ଜିନିଷକୁ ଲକ୍ଷ୍ୟ କର, ଏଇ ଦୁଇଟା ଜିନିଷକୁ ଲକ୍ଷ୍ୟ କର, ଫଲ୍ଟ ଫାଇଣ୍ଡିଂ ନେଚର ଆଉ କ୍ରିଟିସିଜିମ। ସେ ଦୂରରୁ ନାହାନ୍ତି, ତୁମେ ବି ସେ ମେଣ୍ଟାଲିଟିରେ ହେଇଯିବ। ଏଇଟା କାହିଁକି ହୁଏ, ଏନ୍ଗେଜମେଣ୍ଟରୁ କମ୍ରୁ, ତାଙ୍କର ପ୍ରକୃତ ଏନ୍ଗେଜମେଣ୍ଟ, ସ୍ପିରିଚୁଆଲ ଏନ୍ଗେଜମେଣ୍ଟ ସଫିସିଏଣ୍ଟ ନାହିଁ, ସେଥିପାଇଁ ଏଇଟା ଆସିଲା। ଏଇ ପ୍ରୋପେନ୍ସିଟି ଥରେ ଆସିଗଲା, ଆଉ ଛାଡ଼ି ପାରିବିନି। ଆଉ ଏଇଟା ଗୋଟେ ଟେଷ୍ଟ, ଖାଇଲା ବେଳେ ଅନ୍ନ ଡାଲି ସବ୍ଜି ଯେତେ ହେଇଥିବ, ଆଚାର ଟିକେ ମାରିଦେଲେ ଯେମିତି ଦେଖୁ ନା କି ଆଚାର ଖାଇଦେବ, ଲାଗିଲା ଟେଷ୍ଟ ସବୁ ଠେଲ କୁହନ୍ତିନି, ଆଚାର ଖାଇଦେଲେ ମୋର ସବୁ ପେଟକୁ ପଳେଇଗଲା, ସବୁ ଅନ୍ନ ଠେଲିକି ପଳେଇବ, ଆଚାର ଟେଷ୍ଟ ଲାଗେ। ଆମର ଆମର ଯେଉଁ ଆମର ଯେଉଁ ଯେତେ କୃଷ୍ଣ ଯତ୍ନ ରହୁଛି, ସବୁଠୁ ଆଚାର ହେଲା ଏଇଟା, ସବୁ ଜପ ଭଜନ ସବୁ କରିସାରିବ, କାନାରେ ଟିକେ କହିଦେଲେ ଆଚାର ମିଳିଗଲା, ଟେଷ୍ଟ ହେଇଗଲା। ଆଉ ଆମେ ସେଥିପାଇଁ ସବୁବେଳେ ସେ ବ୍ରହ୍ମଚାରୀ ସବୁବେଳେ କହୁଥିଲେ, ଭାଇ ମୋତେ ଖରାପ ହବନି, ଚିନ୍ତା କର ଆମର କେତେ ଲାଭ ହେଇଛି, ମୁଁ ବି ଚିନ୍ତା କରୁଛି ଆମର କେତେ ଲାଭ ହେଲା, କର୍ମୀ ଜୀବନ ଥିଲା ଠାରୁ ଆଜି ଆସିକି ଭକ୍ତ ହେଲେ କ'ଣ ମୋର ସ୍ୱଭାବ ପରିବର୍ତ୍ତନ ହେଲା, କ'ଣ ମୋତେ ଲାଭ ମିଳିଲା, ମୋ ସ୍ୱଭାବ ମୋତେ ଆଜି ଖାଇଦେଉଛି, ମୋ ସ୍ୱଭାବ ମୋତେ ଭଲ ଲାଗୁନି, କୃଷ୍ଣ କ'ଣ ଭଲ ଲାଗିବ? ଜଣେ ଯଦି ଭକ୍ତି ଭଜନ କରେ ତା ନିଜ ସ୍ୱଭାବ ତାକୁ ଭଲ ଲାଗିବନି, ମୋ ସ୍ୱଭାବଟା ଭଲ ନୁହେଁ, ମୁଁ ଭଲ ଲୋକ ନୁହେଁ, ସବୁବେଳେ ସେ ମୁଣ୍ଡ ପିଟି କାନ୍ଦିବ, ପ୍ରଭୁ ଭଲ ଲୋକ ନୁହେଁ, ମୁଁ କେଉଁ ଠାକୁରଙ୍କୁ ପାଇବି? ସେ ଭଜନ କଲେ ଏଟା ଜାଣିବ, ମୋ ସ୍ୱଭାବ ଭଲ ନୁହେଁ, ମୋର ଗୁଣ ବି ଭଲ ନୁହେଁ, ଏଠି କେକ କେହି ବାଡ଼େଇବେନି। ଗୁରୁ କହନ୍ତି, ଗୁରୁ କ'ଣ ପିଟିବ ବାଡ଼ରେ? ସେ ଯୁଗ ନାହିଁ, ଶାସନ କେହି କରିବେନି, ନିଜକୁ ନିଜେ ଶାସନ କରିବାକୁ ପଡ଼େ। ଏ ଶାସନ ଦଣ୍ଡ କାହା, ଭଗବାନ ମହାପ୍ରଭୁ ଦିଆଯାଇଛନ୍ତି ନାମ ପ୍ରଭୁଙ୍କ ପାଖରେ, ଦୁଇ ଜଣ ଶାସନ ଦଣ୍ଡ ଧରିକି ବସିଛନ୍ତି, ଏ ଗୁରୁଙ୍କର ବାଣୀ, ସେ ଶାସନ ହବ ତ ବଡ଼ ଭାଗ୍ୟ ଯାହାର ଥିବ, ଗୁରୁଙ୍କର ବାଣୀ ତାଙ୍କୁ ଶାସନ କରିଦେବ, ଭାଗବତର ବାଣୀ ତାଙ୍କୁ ଶାସନ କରିଦେବ, ସେ ଦୁଇଟା କଥା ଶୁଣିଦେବ, ଭାଗବତ ଶୁଣିଦେବ, ଆରେ ମୁଁ ଏଇ ଜିନିଷଟା କରୁଛି, ମୋତେ କରିବିନି ମୁଁ, ଆଉ ନାମ ପ୍ରଭୁ ସେ ଶାସନ ଦଣ୍ଡ ଧରିଛନ୍ତି, ସେ ଠିକଣା ନାମ କଲେ ସେ ନାମ ପ୍ରଭୁ ତାକୁ ବାଡ଼େଇବେ, କେମିତି ବାଡ଼େଇବେ, ଅନ୍ତର ଭିତରେ ସେ ଅଛନ୍ତି ନା, ତାକୁ ଏମିତି ଶୁଦ୍ଧ ବୁଦ୍ଧି ଦେବେ, ସେ ନିଜକୁ ନିଜେ ଖାଲି ଅନୁତାପ କରିବେ, ଭୁଲ କରୁଛି ପ୍ରଭୁ ମୋତେ, ମଣିଷ ବି ନୁହେଁ, ସେଇଟା ହିଁ ତାର ହଉଛି ପ୍ରଗତିର ପଥ। ଆମକୁ ବହୁତ ସୂକ୍ଷ୍ମ ଭାବରେ ବୁଝିବାକୁ ପଡ଼ିବ ଭାଗବତଙ୍କୁ, ଜ୍ଞାନ ଅଛି, ରହସ୍ୟ ନାହିଁ, ଜ୍ଞାନର ରହସ୍ୟ ରହିଛି, ଉତ୍ତମ ରହସ୍ୟ ଭଗବାନ କହୁଛନ୍ତି, ତୁମକୁ ଉତ୍ତମ ରହସ୍ୟ କହୁଛି, ଜ୍ଞାନ ଉତ୍ତମ ରହସ୍ୟ ଗୀତାରେ ଲାଗିଛି, ଏ କଥା ରହସ୍ୟ ମୁଁ କହୁଛି, କିନ୍ତୁ ଏଇଟା ଗୋଟେ ଉତ୍ତମ ରହସ୍ୟ କଥା ମୁଁ ତୁମକୁ କହୁଛି। ସେ ମହାଚାର ମାନଙ୍କ ପାଖରେ ଏସବୁ ଜିନିଷ ଆମକୁ ଶିଖିବାକୁ ପଡ଼ିବ, ଶୁଣିବାକୁ ପଡ଼ିବ, ଜୀବନ କେମିତି ସୁଖମ ଦୁଃଖମ ସମମ ଲାଭ ଲାଭେ ଜୟା ଜୟ, ଭଗବାନ କେତେ ବଢ଼ିଆ ଜିନିଷ ସବୁ କହୁଛନ୍ତି, ଜୀବନରେ ସୁଖ ଦୁଃଖ ଆସିବ, ଲାଭ କ୍ଷତି ଆସିବ, ଜୟ ପରାଜୟ ଆସିବ, ସମାରୋହ। ଆମେ ସାଧୁ ହେଇଗଲେ ଆମେ କେବେ ଭାବିବା ଉଚିତ ଯେ ମୋ ଜୀବନରେ ଆସିବନି, ମୁଁ କହୁଥିଲି ତୁମମାନଙ୍କୁ, ଆମ ମୋ ଜୀବନ କଥା ମୁଁ କହୁଛି, ଆମେ ଗୋଟେ ଗୋଟେ ଦିନ ଚିନ୍ତା କରିବୁ, ଗୋଟେ ମୁହୂର୍ତ୍ତ ବଞ୍ଚିପାରିବୁନୁ, ଆମେ ଭାବିବେ ଘର ଭଲ, ଘରେ ବାହାରି ରହିଥିଲେ ସଂସାର କରୁଥିଲେ ଏତେ କଷ୍ଟ ହେଇନଥାନ୍ତା, ଏମିତି ସୁଖ ଦୁଃଖ ଚିନ୍ତା କଲେ କେବେ ଭକ୍ତ ହେଇପାରିବନି, ଆମେ ସୁଖ ହେବା ପାଇଁ ଆସିନେ କି ଦୁଃଖ ହେବା ପାଇଁ ଆସିନେ, ଆମେ ଆସିଛେ କୃଷ୍ଣଙ୍କ ପାଇଁ, ଆଉ କୃଷ୍ଣ ସେବାଟା ସୁଖ ନୁହେଁ କି ଦୁଃଖ ନୁହେଁ, ସୁଖ ଦୁଃଖର ଉର୍ଦ୍ଧାରେ, ସେଟା ସୁଖ ନୁହେଁ କି ଦୁଃଖ ନୁହେଁ, ସୁଖ ମାନେ ସର୍ବସୁଖ ବୁଝାଉଛି, ଦୁଃଖ ମାନେ ସର୍ବ ଦୁଃଖକୁ ବୁଝାଉଛି, ମୋର ଅଭାବ ହେଇଗଲା, ମୋର କାମନା ପୂର୍ତ୍ତି ହେଲାନି, ଜୀବନର କାମନା ପୂର୍ତ୍ତି ନ ହେବା ଦୁଃଖ, କାମନା ପୂର୍ତ୍ତି ହେଇଯିବା ସୁଖ, କୃଷ୍ଣ ଭକ୍ତି ତାହା ନୁହେଁ, କୃଷ୍ଣ ଭକ୍ତି ସୁଖ ଦୁଃଖର ଉର୍ଦ୍ଧାରେ, ଲାଭ କ୍ଷତିର ଉର୍ଦ୍ଧାରେ, ଜୟ ପରାଜୟର ଉର୍ଦ୍ଧାରେ, ବହୁତ ସୂକ୍ଷ୍ମ ଜୀବନ ନା ଇଏ, ଗୋଟେ ବାଜି ଖେଳ ଭଳି ବୃତ୍ରାସୁର ପ୍ରଭୁ ଯେତେବେଳେ ପ୍ରବଚନ ଦଉଛନ୍ତି କାହାକୁ ଇନ୍ଦ୍ରଙ୍କୁ, ସେ କେତେ ସୁନ୍ଦର ପ୍ରବଚନ, ସେସବୁ ଆଉ ତ ସେ କହିହଉନି, ସେ ମଜା ଲାଗେ, ବହୁତ ସୁନ୍ଦର ଲାଗେ, ଯେ ସୋତା ଭଲ ଥା ସୋତା ଥାନ୍ତି, ଏତେ ବଢିଆ ବାଣୀ ସେ ତା ଦେଇଛନ୍ତି, ଇନ୍ଦ୍ର ଡାକି ପୁକାର କରି ମାନେ ବଡ଼ ବାଟରେ ଯୁଦ୍ଧ କ୍ଷେତ୍ର କହୁଛନ୍ତି, ଆରେ ଜୀବନ ଗୋଟେ ହଉଛି ପୋଷା ଖେଳ, ପୋଷା କାଠି ଖେଳନ୍ତି ନା ବସା କାଳି, ଏଠି ଗୋଟେ ସୁଥା ଢୋଢା କରି ପିଟନ୍ତି, ମୁଁ ଛୁଆଟେ ଦେଖିଛି, ଏ ଚାରିଟା ଏମିତି ପଡ଼ିଥିବ ତା ସବୁ ଗଡ଼ାନ୍ତି, ପୋଷା ଗଡ଼ାନ୍ତି, ପୋଷା ଗଡ଼ ତା ସବୁ ତା ଧର ଥିବ ଲଡ଼ୁର ଜିନିଷ ହେଉଛି, ଲୁଡ଼ୁ ନା କ'ଣ କହନ୍ତା ନା ଲଡ଼ୁ ତାକୁ କୁହନ୍ତି, ଲୁଡ଼ୁ ଲୁଡ଼ୁ ଗୁଡ଼ାକ ଥାଏ ନାହିଁ, ଗୋଟେ ଦୁଇଟା ତିନିଟା ଚାରିଟା ଛଅଟା, ଛଅ ଗୋଟେ ଥାଏ ନା କ'ଣ ଲୁଡ଼ୁର, ଜିରୋକୁ ତ ଛଅ ପାଞ୍ଚ, ସେ ପୋଷା ବି ସେମିତି ଥାଏ, ପୋଷା କାଠି ଜୀବନଟା ଗୋଟେ ପୋଷା ଖେଳ, ସେ କହୁଛି ଇନ୍ଦ୍ର ଜୀବନ ଗୋଟେ ପୋଷା ଖେଳ, କହିପାରିବନି ଜୟ ପୂଜା ପରାଜୟ କାହାର ଜୟ, ଏଠି ଜଗତର ସମସ୍ତଙ୍କର ଲାଭ କ୍ଷତି ଜୟ ପରାଜୟ, ସେ କହିଲେ ଜଣଙ୍କର କେବଳ ସବୁବେଳେ ବିଜୟ ହୁଏ କୃଷ୍ଣଙ୍କର, ଆଉ କିଏ କହିପାରିବନି କାହାର କ'ଣ ହବ, ଆସ ଯୁଦ୍ଧ କର, ଅଦ୍ଭୁତ, ଗୋଟେ ଇନ୍ଦ୍ର ଭଳି ଲୋକକୁ ପାଷାଣ କରାଇଦେଲେ, ସେ କହିଲା ରେ ମୁଁ ବହୁତ ଭକ୍ତ ଦେଖିଛି, ମୋ ଗୁରୁ ନାରଦ ଦେଖିଛି, କିନ୍ତୁ ଏଭଳି ଭକ୍ତ ମୁଁ ଦେଖିନି ଜୀବନରେ, ଯାହାର କେହି ନାହାନ୍ତି, ହାତ କଟିଗଲାଣି, ରକ୍ତ ନଦୀ ବୋହୁଛି, କିନ୍ତୁ ସେ ଆହ୍ୱାନ କରୁଛନ୍ତି, ପୁରା ଭାଗବତ ବାଣୀରେ ଆହ୍ୱାନ କରୁଛନ୍ତି, ଆସ ଯୁଦ୍ଧ କର୍ମ ସାଙ୍ଗେ, ଜୀବନ ଗୋଟେ ଯୁଦ୍ଧ, ପଛକୁ କାଇଁ ଫେରୁଛ, ଏଠି ପଶା ଖେଳିବାକୁ ପଡ଼େ, ଆସ ଭଗବାନ ସେ ଯାଇ ଶିକ୍ଷା ଦେଉଛନ୍ତି, ସୁଖ ଦୁଃଖର ସମଗ୍ର ନିର୍ବିକାର ଚିତ୍ତ ରୁହ, ଏଇଟା ଆସିବ, ସୁଖ ଦୁଃଖ ଆସିବ ଜୀବନରେ, ବହୁତ ବହୁତ ସୁଖ ଦୁଃଖ ଆସିବ, କର୍ମ ବା କୃଷ୍ଣ ଇଚ୍ଛା ଧର ଦୁଇଟାକୁ, ଦୁଇଟା ଭିତରେ ଗୋଟେ କର୍ମକୁ ଧରିଲେ ତ ନିରାଶ ହବ, ସବୁବେଳେ ଭକ୍ତ କର୍ମ 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 ମୋ କର୍ମ ଅଛି, ମୋ କର୍ମ ଅଛି, ମୋ କର୍ମ ଅଛି, ଇଏ କରିବ ଆଉ ଭଜନ କରିବନି, ଯେଉଁମାନେ କର୍ମକୁ ବେଶୀ ପ୍ରାଧାନ୍ୟ ଦିଅନ୍ତି ସେମାନେ ପଳାନ୍ତି ସେ ଲାଇନ୍, କେଉଁଠିକି କର୍ମକାଣ୍ଡ ଲାଇନ୍, କେଉଁଠି ହବ, ସେ ଆଷ୍ଟ୍ରୋଲୋଜିକି ଯିବେ, ସେ ଗୁଣିଆ କତିକି ଯିବେ, କାରଣ କର୍ମଟାକୁ ବିଶ୍ୱାସ କଲେ ଆଉ ସେ କହିବେ ପ୍ରତିକାର କରିବି, ତେଣୁ ଆମେ କର୍ମ ସେକ୍ସନକୁ ଯିବାନି, ଭକ୍ତ କର୍ମ ସେକ୍ସନକୁ ସବୁବେଳେ ଯିବନି, କୃଷ୍ଣ ଇଚ୍ଛା ଗୋଟିଏ ଭକ୍ତଙ୍କ ଗୋଟେ ସେ ଡାଇଜେଷ୍ଟ କରି କରିବ, ଭକ୍ତ ବଞ୍ଚିକି ରହିବ, କୃଷ୍ଣ ଇଚ୍ଛା ମୋତେ ସବୁ ଘଟାଏ ଘଟଣା ତାଏ ସୁଖ ଦୁଃଖ ହାଏ ଅବିଦ୍ୟା କଳ୍ପନା, ମୁଁ ମୁଣ୍ଡ ପୁରିବିନି କାଣ କାଣ ହଉଛି, କଣ ହଉଛି, କେତେ ଦିନ ବଞ୍ଚିକି ରହିଲେ ମରିଲ ମରିଲ ମରିବ କଣ କରିବା, କୃଷ୍ଣଙ୍କ ଇଚ୍ଛା ରହୁଛି, ଏଇଟା ହଉଛି ଆମ ପାଇଁ ସବୁଠୁ ଭଲ ଜିନିଷ, କଣ ହେଲା ମୋର ଅସୁବିଧା, କୃଷ୍ଣ ଇଚ୍ଛା କଣ କରିବି, ମୋ ଯୋଉଟା ମୋ ହାତରେ ନାହିଁ ମୁଁ କଣ କରିବି, କର୍ମ ହେଲେ ପ୍ରତିକ୍ରିୟା କରିବା ପାଇଁ ଇଚ୍ଛା ହବ, କର୍ମ ଅଛି ନା, ହଁ ଏଇଟା ଏଇଟା କଲେ ହବ, ଆଉ ଜାତକ ଟିକେ ଦେଖେଇଲେ ହବ, ଏଇଟା କଲେ ହବ, ବା କିମ୍ବା ଗୋଟେ ପ୍ରତିକାର କରିବା ପାଇଁ ଗୋଟେ ଯଜ୍ଞ କରିବା, ବାଲ୍ୟ ଭୋଜନ, କର୍ମକାଣ୍ଡର କିଛି ପ୍ରତିକାର ଅଛି, କୃଷ୍ଣ ଇଚ୍ଛାର କିଛି ପ୍ରତିକାର ନାହିଁ, ଆମେ ଏଇଥିପାଇଁ ଶାନ୍ତ ରହିବା, କୃଷ୍ଣ ଇଚ୍ଛା କ'ଣ, ଯାହା କୃଷ୍ଣ ଇଚ୍ଛା କରେ ତାହା ଜଣେ ଭଲ, ଯାହା ଇଚ୍ଛା ହବ ମାରିଲେ ମାରିବ, ରଖିବା ରଖିବା, ମୁଁ କ'ଣ କରିବି, ଆମର ଏଇଟା ଗୋଟେ ଧୀର ମାର୍ଗ ନା, ଆମ ଭଳିଆ ଲୋକ ସେ ଚଳିପାରୁନାହାନ୍ତି, ମୁଣ୍ଡ ଗଞ୍ଜିକି ଆଜି ବଞ୍ଚିବା କଥା ଖାଲି, ଧୀରମାନଙ୍କ ଧୀର ପୁରୁଷମାନଙ୍କ ମାର୍ଗ, ଯୁଦ୍ଧ ତ ଯୁଦ୍ଧା ଯୁଦ୍ଧ, ସେଇ ଶ୍ଳୋକ ମୋତେ ବହୁତ ବଢିଆ ଲାଗୁଛି, ଆଉ ଯୁଦ୍ଧ ପାଇଁ ତୁମେ ଯୁଦ୍ଧ କର, ଭକ୍ତିନ ଠାକୁର ଉପରେ ସୁନ୍ଦର ଆଜି ପଢ଼ୁଥିଲି, ଭକ୍ତିନ ଠାକୁର ବଢିଆ କଥା ଲାଗିଛି, ହଁ, ଯେତେବେଳେ କର୍ମର ଅବଧିକୁ ସୀମା କରିକି ସୀମା କରି ସେହି ଯୁଗ ଲକ୍ଷିତ ହୁଏ ତା କର୍ମ ଯୁଗ, କର୍ମର ଅବଧିକୁ ଲକ୍ଷ୍ୟ କରାହେଲା, ସେଥିରେ କର୍ମ କରାହଉଛି, ଯେତେବେଳେ କର୍ମର ଅବଧିକୁ ସୀମା କରିକି ସେଇ ଯୁଗ ଲକ୍ଷିତ, ଗୋଟେ ଯୋଗ କରାଯାଉଛି, କର୍ମ ଯୋଗଟା କୁହାଯାଉଛି, କର୍ମର ଅବଧି କର୍ମର କରିବି କର୍ମ ଯୋଗ, ଯେତେବେଳେ ଜ୍ଞାନର ଅବଧିକୁ କର୍ମର ସୀମାକୁ ଅତିକ୍ରମ କରି ଜ୍ଞାନର ସୀମାର ଅବଧି ପର୍ଯ୍ୟନ୍ତ ଏହା ବ୍ୟାପ୍ତ ହୁଏ, ସେଟା ଜ୍ଞାନ ଯୋଗ ବା ସାଂଖ୍ୟ ଯୋଗ, ଯେତେବେଳେ ଉଭୟ ସୀମାକୁ ଅତିକ୍ରମ କରି ଭକ୍ତିକୁ ସ୍ପର୍ଶ କରେ ତାକୁ ଭକ୍ତି ଯୋଗ ବା ବୁଦ୍ଧି ଯୋଗ ବା ସମ୍ପୂର୍ଣ୍ଣ ଯୋଗ କୁହାଯାଏ, ଏ ସମ୍ପୂର୍ଣ୍ଣ ଯୋଗ, ତେଣୁ ଏ ଶ୍ଳୋକରେ ଏଇ ଅଧ୍ୟାୟରେ 12-30 ପର୍ଯ୍ୟନ୍ତ ଆତ୍ମତତ୍ତ୍ୱ ରହିଲା, 12-30 ଶ୍ଳୋକ ଦେଖ ସେଇଟା ଆତ୍ମତତ୍ତ୍ୱ ରୋଗ କହିଥିବେ, ସେସବୁ ପ୍ରାୟ ସ୍କ୍ରୁଟିନାଇଜ୍ କରି ସବୁ ରିସର୍ଚ୍ଚ କରି ଲେଖିଛନ୍ତି, ଆଉ 31-38 ପର୍ଯ୍ୟନ୍ତ ଅନାତ୍ମତତ୍ତ୍ୱ ରହିଲା,
ଆମେ ଏଟା କେତେ କେତେ ନମ୍ବର ଶ୍ଳୋକ ଚାଲିଛି? 48 ଅନାତ୍ମ ତତ୍ତ୍ୱ ରହିଲା। ଅନାତ୍ମ ତତ୍ତ୍ୱ ସ୍ୱଧର୍ମ ଆକାରରେ ନିରୂପିତ ହୋଇଛି, ସ୍ୱଧର୍ମ ଆକାରରେ ତାକୁ ସେ କହିଛନ୍ତି। ଆତ୍ମତତ୍ତ୍ୱକୁ ସେଠି କହିଲେ ଆମକୁ କର୍ମର ଅବଧି ଜ୍ଞାନର ଅବଧିକି ପାରିକି ଭକ୍ତିରେ ପ୍ରବେଶ କରିବାକୁ ପଡିବ। ସେଥିପାଇଁ ଆମେ ଯଦି ଇଚ୍ଛାଟାକୁ କିଛି ରଖିବା ହବନି, କର୍ମକାଣ୍ଡ ଶେଷରୁ ରଖିଲେ ହବନି, ଜ୍ଞାନକାଣ୍ଡ ଶେଷରୁ ରଖିଲେ ହବନି। ଆମର ଏଟା ଶରଣାଗତ ପଥ ବୋଲି ମହାପୁରୁଷ ଶିଖିଛନ୍ତି ବୋଲି ଆମେ ସବୁଠୁ କୃଷ୍ଣ ଇଚ୍ଛା ବୋଲି ନେବାକୁ ପଡିବ। ପାଣ୍ଡବମାନେ ଜୀବନରେ କେବେ ବି ଇନକ୍ୱାରି କରିଥାନ୍ତେ ଆମକୁ କାହିଁକି ଦୁଃଖ ମିଳିଛି, ସେ ବି କୃଷ୍ଣଙ୍କୁ କେବେ ବିଶ୍ୱାସ କରିନଥାନ୍ତେ। ଯେଉଁମାନେ ଯେ ଅବିଶ୍ୱାସ କରାନ୍ତି କେବଳ କାହିଁକିର ପ୍ରଶ୍ନ ଉଠାନ୍ତି, ଯିଏ କାହିଁକି ଉଠେଇଛି ସେ ହାରିଯାଇଛି ଭକ୍ତିରେ, କାହିଁକି ଉଠାଅନି, କାହିଁ ମୋ ଜୀବନରେ ଆସିବ, କ'ଣ ହଉଛି, କାହିଁ କୃଷ୍ଣଙ୍କ ଯାହା ଇଚ୍ଛା ଗୁରୁଦେବ ସବୁବେଳେ କୁହନ୍ତି ମହାପ୍ରଭୁଙ୍କର ଇଚ୍ଛା ସବୁ ଗୁରୁଦେବ କାରଣ ସେ ଗୌରବ ଭକ୍ତ ସବୁବେଳେ କହିବେ ମହାପ୍ରଭୁଙ୍କର ଇଚ୍ଛା, ଆମେ କ'ଣ କରିପାରିବା, ଯାହା ମହାପ୍ରଭୁଙ୍କର ଇଚ୍ଛା ତାହିଁ ହବ। କୃଷ୍ଣଙ୍କର ଇଚ୍ଛା ସେଇଟା ହିଁ କେବଳ ଗୋଟେ ଗୋଟେ ଜୀବକୁ ନିଜର ବୁଦ୍ଧି ନିଜର ଇଚ୍ଛା ଲଗେଇଲେ କୌଣସି କେବେ ସଫଳତା ମିଳିବନି, କେବଳ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ରହିବାକୁ ପଡିବ। ଅର୍ଜୁନ ଯେଭଳି ଗୋଟେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ରହିଛନ୍ତି, ଅର୍ଜୁନ ଯୁଦ୍ଧ କରିବନି ବୋଲି କହୁଛନ୍ତି, କିନ୍ତୁ ସନ୍ନ୍ୟାସୀ ହବା ଯିଏ କହୁନି ଯୁଦ୍ଧ କରିବେ ମୁଣ୍ଡ ହାତ ଦେଇ ବସିବା କ'ଣ ଦରକାର, ସିଧା ସେଠୁ ଫୋପାଡ଼ ଦେଇକି ସର ଦୌଡ଼ିଥାନ୍ତ ସନ୍ନ୍ୟାସୀ ହେଲେ ମୁଣ୍ଡ ହାତ ଦେବା କ'ଣ ଦରକାର ଥିଲା, ସେ ଘରେ ଦେଖିବ ମୁଣ୍ଡ ହାତ ଦେଲେ ବିରକ୍ତ ହୁଅନ୍ତି, ଆମ ମାଷ୍ଟରମାନେ ଢୁଡ଼ା ପିଟନ୍ତି, ଗାଲର ହାତ ଦେବା ପଡ଼ିଲା ବେଳେ ଗାଲର ହାତ ଦେଲ ମୁଣ୍ଡର ହାତ ଦେଲ ଭଲ ପାଆନ୍ତିନି। ମୁଣ୍ଡର ହାତ ଦେବା ମାନେ କ'ଣ, ଶୋକ ସମିଂଗ୍ରମାନସ କହିଦେଲେ ନା, ସଂସାରମ ଚାପମ ଶୋକ ସମୀ ପୁରା ବୁଡ଼ି ଯାଇଛି ଶୋକରେ, ସେ କ'ଣ କରିବି କ'ଣ ନ କରିବି। ଇଏ ସନ୍ନ୍ୟାସ ହେବା ଲୋକ ସେ ପଚାରିକି ବାବାଜି ହୁଏ, ଏ ସନ୍ଧ୍ୟାବେଳେ ଲୋକ ଆସିବ ବାବାଜି କି ବାବାଜି ତୁ ଘରେ କି ବାବାଜି ପଚାରି ବାବାଜି, ଆମେ ପଚାରିବି ବାବାଜି ହେନୁ ଠିକଣା ନାହିଁ ବାବାଜି ହେନୁ, ଆମେ ବାବାଜି ହବାର ଅଛି, ମୋର ହବାର ଅଛି, ମୁଁ ଘରେ ରହିବି ନା ରହିବିନି, କୋମଳ ଚିତ୍ତ ପରିମଳ ଯାହାର ଚିତ୍ତ କୋମଳ ସେ କେବେ ସାଧୁ ହେଇପାରିବନି। ଯିଏ ଏତେ ଦାମିକିଆ ଗଛ ଲଗାଏ ତା ବାଡ଼ଟାକୁ ସେତେ କଠୋର ଦିଏ, ଟଗର ଗଛ ଲଗେଇବାକୁ ବାଡ଼ କ'ଣ ଦେବା ଦରକାର, ଟଗର ଗଛ ତ କିଏ ଖାଇ ଖାଇ ଛାଡ଼ି ଟିକେ ଖାଇବେ ନା, କିଏ ଖାଇବେନି, ଟିକେ ବଢ଼ିଗଲା କିଏ ଖାଇବେନି, ଗୋଲାପ ଗଛ ଲଗେଇବ ଯେତେ ଦାମିକିଆ ଗଛ ଲଗେଇବ ତମ ବାଡ଼ ସେତିକି ଷ୍ଟ୍ରଙ୍ଗ ରହିବାର ଅଛି, ଭିତରେ କୋମଳ ଗଛ ଅଛି ନା, ସାଧୁ ହେଲେ ତୁମେ କୋମଳ ଚିତ୍ତ ହେଲେ ହବନି, ଭକ୍ତି ପାଇଁ କୋମଳ ଚିତ୍ତ କର, ବାହାରୁ କୋମଳ ଚିତ୍ତ ହେଲେ ହବନି, ମୋ ବାପା ଏମିତି ହେଇଗଲା, ମୋ ଘର ଏମିତି ହେଇଗଲା, ମୋ ଦ୍ୱାର ଏମିତି ହେଲା, ତୁ କି ଭାବୁଛୁ ବିକ୍ରି କି ଭାବୁଛୁ, ବାବାଜି ଘରେ ଅଛି ନା ମୁହଁକୁ ଚାହିଁବାର ନାହିଁ, ମା କ'ଣ ହେଲା ବାପା କ'ଣ ହେଲା କ'ଣ ସଂସାରରେ ସମସ୍ତେ ଚାଲିଯିବେ, ସବୁ ଛାରକାର ହେଇଯାଆନ୍ତୁ, ମୋତେ କୃଷ୍ଣ ପାଇବାର ଅଛନ୍ତି, ମା ବାପାର ଗରମ ଫଳ ମୁଁ ତୁମକୁ ସାହାଯ୍ୟ କରିଦେବ ନା, କ'ଣ ଚାହିଁବାର ନାହିଁ ମୁଖ, ସାଧୁ ଜୀବନଟା ଗୋଟେ ଜଳାଞ୍ଜଳି ଜୀବନ ଆଉ, ଆମ ଗୁରୁଦେବ ଆମ ସବୁ ଶିଖିଛନ୍ତି ଏ ଜିନିଷ, ଏଇଟା କହିଲେ ଛନିଆ ହେଇଛନ୍ତି ପିଲା, ଯାହାଥିରେ ସେ କମ୍ପ୍ଲେନ୍ କଲେ ମହାରାଜ ଏମିତି କହୁଛନ୍ତି, ସେଠି ତାଙ୍କୁ ସେ ପ୍ରଭୁ କଲେ ତୁମକୁ ପତା ହେଇଗ କୋନ ହେ ଓ ଗର୍ଗନ୍ଦ ମହାରାଜ କେ ଡିସ୍ଟର୍ବ ହେଲା, ସେ ଡିଷ୍ଟର୍ବ ହେଇଗଲେ କାରଣ ତାଙ୍କୁ କହୁଛି ହଁ ତୁମେ ଠିକ ଅଛି ବାପା ଫାଦର ମଦର କେୟାର କରିବ, ନୋ ନୋ କ୍ୟାଣ୍ଟ ଡୁ ଇଟ୍, ୟୁ କ୍ୟାଣ୍ଟ ଡୁ ଇଟ୍, ଇଫ୍ ୱାଣ୍ଟ ଟେକ୍ କେୟାର ଫାଦର ମଦର ଜଷ୍ଟ ଗୋ ବିକମ୍ ଗୃହସ୍ଥ, ଇଫ୍ ୟୁ ଡୋଣ୍ଟ ଟୁ ବି ଗୃହସ୍ଥ ଷ୍ଟେ ଉଇଥ୍ ଦେମ୍ ସର୍ଭ ଦେମ୍, ବଟ୍ ଡୋଣ୍ଟ ଷ୍ଟେ ଇନ୍ ଆଶ୍ରମ ଆଣ୍ଡ ୱାଣ୍ଟ ଟୁ ଟେକ୍ କେୟାର ୟର ଫାଦର ମଦର, ତୁମେ ଆସିଛ ଆଶ୍ରମ କୃଷ୍ଣଙ୍କ ସେବା କରିବା ପାଇଁ, ବାପା ମାଙ୍କର ସେବା କରିବା ପାଇଁ ଆସିନ, ଆମ ଗୁରୁ ଏଟା ଶିଖାଇ ଦେଇଛନ୍ତି, ଆମେ ଏଥିରେ କୌଣସି କମ୍ପ୍ରମାଇଜ୍ କରିପାରିବୁନି। ସେଠି ସେ ଦୁଇ ଚାରି ପିଲା ଯାଇ କହିଲେ ତା ଲିଡରକୁ, ଆଜ୍ଞା ଆମ ମହାରାଜ ଏମିତି କଥାବାର୍ତ୍ତା କହୁଛନ୍ତି, ଆମେ ତ ବି ଶୁଣିଥିଲୁ, କହିଲେ ଓ ଗର୍ଗନ୍ ମହାରାଜ କା ଚେଲା ହେ ଉନକା ଟ୍ରେନିଂ ଏସା ହେ, ଆମର ଶିକ୍ଷା ଏଟା, ସେଠି ଭାଇ ଆମେ ଚାଲିପାରୁନୁ ଆମେ ଅଟକିଗଲାଣି ଆମ ଗାଡ଼ି, ଆଉ ତୁମେ ପୁଣି ବାପା ମାଆ କ'ଣ ଧରିବୁ, ମୁଁ ସାଧୁ ହେଇକି ଆମ ଗାଡ଼ି ଅଟକିଲାଣି, ଆମ ଗାଡ଼ି ଚାଲୁନି, ମନ ଇନ୍ଦ୍ରିୟ ସଂଯମ ନେଇ କରିକି କେମିତି କୃଷ୍ଣଙ୍କୁ ଟିକେ ଡାକିବା, ସେବା ନିଜ ସେବା ହଉନି, ପୁଣି ତା ଦେହରେ ଆଉ କାହା କଥା ମୁଣ୍ଡ ପୁରେଇମି, କ'ଣ ନିଜ ମଞ୍ଚରେ ତ ବାପର ନା, ନିଜେ ତ ଭଜନ କଲେ ଯାହା ବାପା ମାଙ୍କର କଲ୍ୟାଣ ହବ, ଇଏ ବହୁତ ବଡ଼ ସୂକ୍ଷ୍ମ ଜିନିଷ ଅର୍ଜୁନ, ଏଇଟା ଅର୍ଜୁନ ଭଳିଆ ବୁଦ୍ଧି, ମୁଣ୍ଡରେ ହାତ ଦେଇକି ବସିଲାଣି ବାବାଜୀ, ବାବାଜୀ ତୋତେ ପଳେଇଯିବୁ ପୁଣି ଶଙ୍କ ସାହୁ ମାନସ କ'ଣ କ'ଣ କରିବି କ'ଣ ନ କରିବି ପଚାରୁଛୁ କାହିଁକି, ବାପା ତୋର ବାବା ଯିବାର ଅଛି ନା, ତ କୃଷ୍ଣ ଦୌଡ଼ିଥାନ୍ତି, ପଛରେ କୃଷ୍ଣ ଦୌଡ଼ିଥାନ୍ତି କି, ତ ସବୁ ଯୋଗ ସିଦ୍ଧ ପାଖରେ ଥିଲା, କହିଥାନ୍ତି ଆଜ୍ଞା ମୁଁ ଚାଲିଲି ନାଲି କପଡ଼ା ପିନ୍ଧିଲି ବାବାଜୀ ହେଲି, ପଳିଥାନ୍ତ ଅର୍ଜୁନ ମୁଣ୍ଡରେ ହାତ ଦେଇକି ବସିଲୁ କାହିଁକି, ବୁଦ୍ଧି ଖର୍ଚ୍ଚ କରିଛି, ତ ଧର୍ମକୁ ଦୁହାଇ ଦେଇକି ଧର୍ମ ପ୍ରବଣ ଦେଇକି ତା କର୍ମର ବିଚ୍ଛୁତ ହଉଛି ସ୍ୱଧର୍ମ ଭଗବାନ ସେଥିପାଇଁ ଘୁରେଇଲେ ଏ ଜିନିଷକୁ ନାଇଁ 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 ଫିଲୋସଫି ଜାଣ ଦର୍ଶନ ଜାଣ କେହି ବି କେବେ ଜୀବନରେ ସ୍ଥିର ହେଇପାରିବନି କର୍ମୀ ଲୋକମାନେ ସ୍ଥିର ତାଙ୍କ ଦର୍ଶନ ଜାଣନ୍ତି ଭଲ ଭଲ ମନେ ରଖ କର୍ମୀ ଦର୍ଶନ ଅଛି କର୍ମୀ ମାନେ ମୁଁ ଛୋଟ ପିଲାରେ ତୁମେ ସବୁ ଅସିନ ମଣିଷ କଥା ଆମେ ତୁମ ମୁଁ କହିପାରିବୁନି ତୁମମାନଙ୍କ କଥା ବାବୁ ଆଗରୁ ବୁଢା ହେଇନାହାନ୍ତି କି ବୁଢା ହେଇନି ସେ ଯାହା ପଚାରିଲୁ କିଛି ଜାଣିନାହାନ୍ତି ଯାହା ପଚାରିଲୁ କି ମୁଁ ଛୁଆଟି ବେଳେ ମୋ ଅଜାମାନଙ୍କ ପାଖରେ ବସେ ମାଇଁ ମୋତେ ବହୁତ ଟ୍ରାଡିସନାଲ ଜିନିଷ ଭଲ ଲାଗେ ଆଜି ପର୍ଯ୍ୟନ୍ତ ବି କେବଳ ସାଧୁ ହେଇଗଲି ଆମ ଗୁରୁଦେବ ଆମ ମୁଖଟାକୁ ବୁଲେଇ ଦେଲେ ତେଣୁ ମୁଁ ସବୁବେଳେ ଗୁରୁଜନ ଚେଙ୍ଗଡ଼ା ପିଲାଙ୍କ ସାଙ୍ଗରେ ବସେନି ଛୁଆଗୁଡ଼ାଙ୍କ ସାଙ୍ଗରେ ମୁଁ ସେମାନେ ସବୁ ବୟସ୍କ ଲୋକ ସାଙ୍ଗରେ ବସେ ସେମାନେ ଯେଉଁ ଡିସ୍କସନ ୱେଭ୍ ଷ୍ଟାଇଲ ସେମାନେ ଯେଉଁ କଥାବାର୍ତ୍ତା କରନ୍ତି ତୁମ ଜମିର କେମିତି ସାର ପଡ଼ିବ କେମିତି ଚାଷ ହବ ସେ ବସିକି ସବୁ କଥାବାର୍ତ୍ତା ହଉଥିବେ ଗମ୍ଭୀର ଭାବରେ ତୁମେ ଏଠି ଗୋଟେ ବିଜନେସ୍ ତ ନୁହେଁ କିରେ ସେ ଜମିର ପାଣିଟା ଦେଖିଲନି ଏମିତି କଥାବାର୍ତ୍ତା କରୁଥିବେ ପୁଅକୁ ତୁମେ ଗୋଟେ ଦାୟିତ୍ୱ ନେଉଛ ସେ ଜମିର ସାରଟା ପଡ଼ିଲା କିନା ଦେଖିଲନି ପାଣିଟା ରଖିଲନି ଘାସଟା ବାଛିବାକୁ ପଡ଼ିବ ଲୋକମାନେ କାମ କରୁଛନ୍ତି ଏଇଭଳି ପୁରା ସଭ୍ୟ ଭାଷା କଥାବାର୍ତ୍ତା କରୁଥିବେ ଗୋଟେ ରେସ୍ପନ୍ସିବଲ କର୍ମୀ ସେମାନେ ସବୁ ଥିଲେ କେୟାରଲେସ୍ ତ ମୁଁ କୋଉଠି ଦେଖିନି ସେମାନେ ତାଙ୍କ ପ୍ରିନ୍ସିପାଲ ଶିଖଉଥିଲେ ବୋଉକୁ ଶିଖଉଥିଲେ ନା ତୁମେ କେମିତି ଏଟା କରିଦେଲ ବର୍ଷଟା ଆସୁଛି କେମିତି ତୁମେ ଛାଡ଼ିଦେଇ ପଳେଇ ଆସିଲ ଧାନଟାକୁ ଏଟା କାହିଁ କଲନି ରେସ୍ପନ୍ସିବିଲ ଶିଖଉଛନ୍ତି ଢିଲମ ଢିଲା ସଂସାର କୌଣସି କାମ ହେଇପାରିବନି ଆମେ ଭକ୍ତ ହବା ନା ଭଗବାନଙ୍କୁ ପ୍ରାପ୍ତ ହବା ନା ଏସବୁ ଜିନିଷ ହେଇପାରିବନି ଭଗବାନ ବହୁତ ମାନେ ଏତେ ବଡ କେବଳ କୃଷ୍ଣଙ୍କର କୃଷ୍ଣ ଭଗବାନ ଗୁରୁର ଅଭିନୟ କରୁଛନ୍ତି ଗୁରୁଧନ୍ଦାର ଗୋଟେ ଭାରି ଭାରି ଅଲଗା କାମ ନିଜ ଭଜନ କରିବା ବହୁତ ସୁବିଧା ଅଛି କିନ୍ତୁ କଣ କରିବା ଏଇଟା କୃଷ୍ଣଙ୍କ ମିଶନଟା ବା କୃଷ୍ଣଙ୍କ କାମଟା ତୁମକୁ କରିବାକୁ ପଡିବ କୃଷ୍ଣଙ୍କ କୃପା ପାଇବା ପାଇଁ ଆରେ ତାକୁ ଖାଲି ଗୋଟେ କଥା କହିବାର ଅଛି ଅର୍ଜୁନଙ୍କୁ ତୁ ଯୁଦ୍ଧ କରିବୁ କି ନାହିଁ କହ କଥା ଗୋଟେ ନା ହଉ ମୁଁ ଯୁଦ୍ଧ କରିବି କି ସନ୍ନ୍ୟାସ ହେବି ଏତିକି ଭଗବାନଙ୍କର ଫାଇନାଲ ଡିସିସନ ହେଲା ମୁଁ ଯୁଦ୍ଧ କରେ ଦ୍ୱିତୀୟ ଅଧ୍ୟାୟରେ କହିସାରିଲେଣି ଟାଣି ଘୋଷାରିକି ନେଇ ପଳେଇଲା ଅଠର ଅଧ୍ୟାୟ ସତର ଅଧ୍ୟାୟ ଅଠର ଅଧ୍ୟାୟ ପାଇଁ ଶେଷ ପର୍ଯ୍ୟନ୍ତ ପୁଣି ନେଇ ପଳେଇଲା ଟାଣି ଘୋଷାରି ଖାଲି ଦ୍ୱିପଦ ପାଇଁ ଯୁଦ୍ଧ କରିବି କି କରିବିନି ଶାସ ଶ୍ଳୋକ ଲାଗିଗଲା ଗୋଟେ ବଦ୍ଧ ଜୀବର ବଦ୍ଧତା ଏତେ ତାର ବିଚାର ସବୁବେଳେ ଯୋଡ଼ିବ ସେ ଏଇଟା କରିବା ଦରକାର ଏମିତି କରିବା ଦରକାର ଏଇଟା କରିବା ଦରକାର ଅର୍ଜୁନ ତାର ଘୋରେଇ ସେସବୁ ମୁଣ୍ଡ ପଡ଼ିଲା କିନ୍ତୁ ଭଗବାନ ସବୁବେଳେ କନଫ୍ୟୁଜନ୍ତି ଏଥିପାଇଁ ତତ୍ତ୍ୱରେ ସ୍ଥିର ହୁଅ ଗୁରୁଦେବ ସବୁବେଳେ କୁହନ୍ତି ତତ୍ତ୍ୱବିଦ ଗୁରୁ ତତ୍ତ୍ୱାଚାର୍ଯ୍ୟଙ୍କ କତିରୁ ଶ୍ରବଣ କରିକି ତତ୍ତ୍ୱରେ ସ୍ଥିର ହୁଅ ତତ୍ତ୍ୱରେ ଓଡ଼ିଆର ସେ ଛୋଟ ବେଳୁ ମୁଁ ଶୁଣିଛି ଆଉ ସ୍ୱୟଂ ମହାରାଜ ବୋଧେ କୁହନ୍ତି ତତ୍ତ୍ୱ ଶୁଣିଲେ ତୃତୀୟ ଭାରତୀ ଭବ ସାଗରୁ ତରି ଯାଆନ୍ତି ତତ୍ତ୍ୱ ଜାଣିଲେ ତୃତୀୟ ଭ୍ରାନ୍ତି ଭବ ସାଗରୁ ତରି ଯାଆନ୍ତି ଏଟା ଏକାଦଶ ସମୟ ଭାଗବତର ଅନୁବାଦରେ ଗୋଟେ ପଢ଼ୁଅଛି ସେସବୁ ଓଡ଼ିଆ ଆଉ ସଂସ୍କୃତ ମେଳାନ୍ତ ମୋର ମନରେ ତାଙ୍କୁ ତ ଶୁଣେ ସବୁ ତତ୍ତ୍ୱ ଜାଣି ତ ଭ୍ରାନ୍ତି ଯିବ ନା ତତ୍ତ୍ୱ ନ ଜାଣିଛ ଘୁରିଯିବ ଆଉ ତୁ କି ଭଜନ କରୁଛ ଜନ୍ମ କର୍ମ ଚମ ଦିବ୍ୟମ ଏବଂ ଯୋଉ ବିଧି ତତ୍ତ୍ୱ ତ ଆଉ ଗୁଡ଼ିଏ ମାନେ ତତ୍ତ୍ୱ ଆମେ ତତ୍ତ୍ୱବିଦ ନା ଆଉ ଏଗୁଡ଼ା ଯୋଉ ଆଜିକାଲି ସବୁ କହୁଛନ୍ତି ସେଟା ଆମ ଫିଲୋସଫି ନୁହେଁ କେତେଟା ଷ୍ଟୋରି ପ୍ରବନ୍ଧ ଲେକ୍ଚର ବାହାର କଲ କେତେଟା ଷ୍ଟୋରି ଠାକୁରଙ୍କ ଲେକ୍ଚର ବାହାର କଲ ଦେଖିବା ସେ ଚାରି ପାଞ୍ଚଟି କଥା କେବଳ ତତ୍ତ୍ୱ ସେ କ'ଣ କିଛି ଜାଣିନି ସେ କ'ଣ ଜାଣିନଥିଲେ ନା କି ଜାଣ ତତ୍ତ୍ୱ ତତ୍ତ୍ୱାଚାର୍ଯ୍ୟ ବା କାରଣ ତତ୍ତ୍ୱରେ ଜଣଙ୍କର ଭ୍ରାନ୍ତି ଯିବ ଆସି ଭବସାଗର ତରିବ ତତ୍ତ୍ୱରେ ଯିଏ ସ୍ଥିର ନାହିଁ ସବୁବେଳେ ତା ଦୁର୍ବଳ ମନା ରହିବ ଫସିବ ବିଷୟରେ ସେ ତତ୍ତ୍ୱରୁ ପ୍ରଥମ ଆରମ୍ଭ ହଉଛି ମୁଁ କିଏସ୍ ଭଗବାନ ଆରମ୍ଭ କଲେ ଆତ୍ମା ତାପରେ ସ୍ୱଧର୍ମ କହିବେ ଆରମ୍ଭ କରିବେ ତାପରେ କର୍ମ କେମିତି କରିବ ସବୁ ଜିନିଷ ସମର୍ପଣ କେମିତି ହବ ସବୁ ଗୀତାରେ ଗୋଟେ 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 ବୁଝାଉଛି କିଛି ସୁଖ ଦୁଃଖକୁ ସାର ଏ ସବୁବେଳେ ବହୁତ ସୁନ୍ଦର ଲାଗୁଛନ୍ତି ଯୁଦ୍ଧାୟ ଯୁଦ୍ଧ ନୈବ ବାପ ଅବାପ ନାସି କଣ ପଢୁଥିଲି ବଦେବ ଦର୍ଶନ ଟିକା ବୋଧେ ପଢୁଥିଲି ଦେଖୁଥିଲି ବହୁତ ବଢିଆ କଥା ଲେଖିଛନ୍ତି ସୁଖ ତତ୍ ହେତୁ ଲାଭ ତତ୍ ହେତୁ ଜୟ ବା ରାଗମ ଅକୃତ ଦୁଃଖ ହେତୁ ଆଚ୍ଛା ପଢିଥିଲେ ପଢୁଥିଲି ହଁ ଏଇଠି ତତ୍ର ତତ୍ର ନିର୍ବିକାର ଚିତ୍ତ ସାନ୍ ତତ୍ ଯୁଦ୍ଧାୟ ଯୁଦ୍ଧସ୍ୱ ନିର୍ବିକାର ଚିତ୍ତରେ ଯୁଦ୍ଧ କର ଯେମିତି ଜଣେ କର୍ମୀ ଲୋକମାନେ ଯୋଉ କର୍ମ କରନ୍ତି ନିର୍ବିକାର ଚିତ୍ତରେ ଯାହା ହବ ଠାକୁରଙ୍କ ଇଚ୍ଛା କାହିଁକି ଏଇଟା ହବନି କାହିଁକି ପ୍ରଶ୍ନ କରନି ମୋର କର୍ମଟା ମୁଁ କରୁଛି ସୁଖ ଦୁଃଖ ଆସିବ କାହିଁକି ପ୍ରଶ୍ନ କଲେ କାହିଁକି ଉତ୍ତର କିଛି କହି ହବନି କାହିଁକି ଉତ୍ତର ହଉଛି କେବେ ଦୁଃଖ ଏତିକି ଜଣେ ଭକ୍ତମାନେ ରଖିବା ଦରକାର ଯେଉଁ ଭକ୍ତ ଆଜି ଦୁଃଖ ପାଉଛି କହିଲେ କାହିଁକି ଗୋଟେ ପ୍ରଶ୍ନ କରୁଛି କାହିଁକି ଏଇଟା ମୋ ଜୀବନ ହେଲା କାହିଁକି ଏଇଟା କାହିଁକି ଧର
କୃଷ୍ଣଙ୍କୁ ପଚାର କାହିଁ, ଟେଲିଫୋନ୍ ନମ୍ବର କୃଷ୍ଣଙ୍କୁ ନେଇଆସ, ମିସ୍କଲ୍ ଲଗା, ମାନେ ହ୍ୱାଟ୍ସଅପ୍ ଯଦି କୃଷ୍ଣ ଖୋଲିବେନି ଏବେ ତାଙ୍କୁ ତ ପଚାର, କାହିଁକି ହେଲା, କାହିଁକି ହେଲା, ସବୁବେଳେ କାହିଁ କାହିଁ କୁହନି, କାହିଁକି ହେଉଛି କେବଳ କୃଷ୍ଣ, କାହିଁକି ଜାଗାରେ କୃଷ୍ଣଙ୍କୁ ବସେଇ ଦିଅ, ତା ଛଡ଼ା କି ସମାଧାନ ନାହିଁ, ଖୋଜିବ ମାନେ ତୁମେ ଓକି ହେଇଯିବ। ପାଣ୍ଡବମାନେ ସେଥିପାଇଁ ସବଳ ଥିଲେ, ଏଥିପାଇଁ କିଏ ଲେଖୁଛନ୍ତି ପ୍ରଭୁପାଦଙ୍କ ସେ ଇଂଲିଶଟା ଭୁଲି ଯାଉଛି, ଆଉ ତାଙ୍କ ସେଣ୍ଟେନ୍ସକୁ ମୁଁ କପି କରିବା ପାଇଁ ଚାହୁଁଛି, ମୋ ଭାଷାରେ କହିବା ପାଇଁ ଚାହୁଁଛି, ତାଙ୍କ ଭାଷାରେ କହିବା ପାଇଁ ଚାହୁଁଛି। ତାଙ୍କ ଇଂଲିଶଟା ମୋର ଗୋଟେ ବହୁତ ଆସକ୍ତ ଲାଗେ, ମୁଁ ଇଂଲିଶ ବେଶୀ ପଣ୍ଡିତ ଲୋକ ନୁହେଁ, କିନ୍ତୁ ମୋତେ ଗୋଟେ ବହୁତ ଶବ୍ଦର ମହିଳା ଲାଗେ, ତାଙ୍କର କଥା ଶବ୍ଦର ମହିଳା ମୋତେ ଲାଗେ ପ୍ରଭୁପାଦଙ୍କ ଇଂଲିଶ, ସେ ମୁଁ କିଛି ପଢିବା ମୋତେ ଭଲ ଲାଗେନି, ପ୍ରଭୁପାଦ ଇଂଲିଶ ପଢିବି ନହେଲେ ବେଙ୍ଗଲ ଟିକେ, ମୋତେ ମୋର ମହାପ୍ରଭୁ ଭାଷାର ମଧୁର ଆସକ୍ତି ରହେ। ପ୍ରଭୁପାଦ ସେଇଟାକୁ ଲେଖିଛନ୍ତି, ଇଟ୍ ଇଜ୍ ୟୁଜ୍ଲେସ୍ ଟୁ ଇନକ୍ୱାରି ୱାଇ ପାଣ୍ଡବ ଜାର ସଫରିଂ, ତାଙ୍କ ୱାର୍ଡ ଏଇଟା, ଇଟ୍ ଇଜ୍ ୟୁଜ୍ଲେସ୍, ପିତା ଭୀଷ୍ମଦେବ କହୁଛନ୍ତି ଏଇଟା ୟୁଜ୍ଲେସ୍ ଜିନିଷ, କାହିଁକି ଦୁଃଖ ପାଉଛନ୍ତି ପାଣ୍ଡବମାନେ ୟୁଜ୍ଲେସ୍। ତାପରେ ସେ ଆଉ ଗୋଟେ କ'ଣ ତାଙ୍କ ଭାଷା, ତାଙ୍କ ଭାଷାରେ କହିବା ଦରକାର, ସେ କହିଛନ୍ତି କି କେବେ ଏଇଟା କେବେ ଇନକ୍ୱାରି କରନି, ଇନକ୍ୱାରି କରନି ଦୁଃଖ ପାଇବ, କାହିଁକି କହୁଛି, କାହିଁ ଛାଡ଼ କୃଷ୍ଣ, ଏଠି ସେ କଥା ସେ କହୁଛନ୍ତି, ନିର୍ବିକାର ଚିତ୍ତସାନ୍ ତତ ଯୁଦ୍ଧାୟ ଯୁଦ୍ଧସ୍ୱ କେବଳ ସ୍ୱଧର୍ମ ଧିଆ ଯୁଦ୍ଧମ ଯୁଦ୍ଧ ଉଜ୍ଜୁକ୍ତମ ଭବେ ତୃତୀୟାର୍ଥ, ସ୍ୱଧର୍ମ ବୁଦ୍ଧିରେ ଯୁଦ୍ଧ କର ଏବଂ ମୁଖ୍ୟ ଯୁଦ୍ଧାତ୍ମ ପାପମ ତଦ ବିନାଶ ହେତୁକମ ଅବାପ୍ୟସି, ମୁଖ ହେଇକି ତୁମେ ଯୁଦ୍ଧ କର, ମୁକ୍ତି ଲାଭ ପାଇଁ ଯୁଦ୍ଧ କର, ଏଇଟା ମୋର ଧର୍ମ ମୁଁ କରୁଛି, ତୁମେ ପାପର କେବେ ଭାଗ୍ୟ ହବନି। ସେଥିରେ ସେ ଲେଖିଲେ କ'ଣ, କୋଉଠି ଲେଖିଲେ, ନୈବ ଫଳେର ଭାଗି, ତବ ସୁଖ ଯାହା କରିବ ଯତ୍ନ ହୈ ପଦେ ଅନୁରାଗୀ, ଲେଖିଦେଲେ ସେ ଠାକୁର ମାସ, ତାଙ୍କ ସବୁ ଭାଗବତର କନକ୍ଲୁଜନ ଗୀତାର କନକ୍ଲୁଜନ ଟାଣିଛନ୍ତି ନା, ସିଏ ତାଙ୍କୁ ତ ରିଭିଲେଜ୍ ସେ କ'ଣ ଆପଣ ପଢିକି ଆମ ଭଳିଆ କହୁଛନ୍ତି ନା କ'ଣ, ଆମେ ଶ୍ଳୋକଟା ପଢିଲେ ଆମର ଆମର ବୁଦ୍ଧି ଆସୁଛି ଯେ ଠାକୁର କୋଉଠି କହିଛନ୍ତି, ତାଙ୍କର ସେମିତି ତାଙ୍କ ସବୁ ରିଭିଲ ହେଇଛି ନା ଆଚାର୍ଯ୍ୟମାନଙ୍କ, ଆମକୁ ଏଇ ଆଚାର୍ଯ୍ୟଙ୍କର ଷ୍ଟେଟମେଣ୍ଟଟା ଟିକେ ଏଇଟା ଆମକୁ ଟିକେ ଜୀବନ ଦଉଛି, କିନ୍ତୁ ଆମକୁ ଆମ କତର ମାନଙ୍କୁ ନିଜର ଗୋଟେ ଶକ୍ତି କିଛି ରିଭିଲିଂ ଜିନିଷଟା ଶିଖି କେଉଁଟା କେମିତି ଆରମ୍ଭଟେ ପଦଟା ରହିଲା, ତୁମର ସଂସାର କରିବ ସେବନ ନହିବ ଫଲେର ଭାଗି, ମୁଁ ଆପଣ ସଂସାର କର୍ମ କରିବି କିନ୍ତୁ ଫଳର ଭାଗି ମୋତେ କଥା କୁହନ୍ତୁନି, ତବ ସୁଖ ଯାହା କରିବ ଯତ୍ନ ହୟେ ପଦେ ଅନୁରାଗୀ। ତାଙ୍କର ଏତେ ବଡ ବଡ ସୂତ୍ର ସବୁ ଦେଇଛନ୍ତି ତାଙ୍କ ଭଜନରେ, ତାକୁ ଡାଇଜେଷ୍ଟ କରିବାକୁ କଷ୍ଟ ହେଇଯାଉଛି ବେଳେ ବେଳେ, ଗୋଟେ ସାଧୁ ସନ୍ନ୍ୟାସୀ ସେ ବଞ୍ଚିପାରିବନି, ତାର ସୁଖ ଦୁଃଖ ସେ କେଉଁଠି କାଲକୁଲେଟ୍ କରୁଛି, ସିଏ ଏଇଟା ସବୁ ଗୃହସ୍ଥ ଜୀବନ ପରେ ଆମେ କହିଦେଉଛନ୍ତି, ମୁଁ ଆପଣଙ୍କ ସଂସାର ସେବା କରୁଛି ମୁଁ ଜାଣିନି, ଆଉ ପ୍ରକୃତ ଏଇଟା ଗୁରୁ ସଂସାର ମୁଁ କହିପାରିବିନି, ଫଳର ଭାଗି ମୁଁ କହିପାରିବିନି, ମୋର କ'ଣ ହବ କ'ଣ ନାହିଁ, ପାପ ଭୋଗିବି ନରକକୁ ଯିବି ଭକ୍ତ, ମୁଁ କିଛି କହିପାରିବିନି, ମୋର କରିବା ତ କରୁଛି, ମୋ ଗୁରୁଦେବ କହିଛନ୍ତି ମୁଁ କରୁଛି, ଭଜନ ଗୁରୁ କହିଛି ଜପ କରିବା ତ କରୁଛି, ସେବା ମୋତେ କହିଛନ୍ତି କରିବାନି ମୁଁ କରିବି, ମୁଁ କହିପାରିବିନି ମୋର କ'ଣ ହବ କ'ଣ ହବ କ'ଣ ନାହିଁ, ମୁଁ କେବେ ମୁଣ୍ଡ କରିବିନି, ଆଉ ପ୍ରକୃତରେ ଆମେ ଆମ ଜୀବନଟା ସେମିତି ଚାଲୁଛି, କୌଣସି ଯୋଜନାରେ ନାହିଁ, ଆମେ ସନ୍ନ୍ୟାସ ହେବା ଏଇଟା ହବା ସେଟା ହବା ମନ୍ଦିର କରିବା, ସେଟା ଫାଲତୁ, କେମିତି ଯଦି ଭାବୁଛି ବି ଏବେ ତା ମୁଣ୍ଡରୁ ବାହାର କରିଦେବା ଦରକାର, ତୁମ ପାଇଁ ଏଇଟା ପ୍ରଯୁଜ୍ୟ ହେବେ ଆମ ପାଇଁ ନୁହେଁ, ଆମ ଜୀବନରେ କାଲିର ଯୋଜନା ନାହିଁ, ତୁମର 100 ବର୍ଷର ଯୋଜନା ଅଛି, ଆମ ଜୀବନରେ କାଲିର ଯୋଜନା ନାହିଁ, କାଲି ଆମ ଜୀବନ କ'ଣ ଆମେ ଜାଣିନୁ, ରାସ୍ତାରେ ପଡ଼ିବ କି ଆମେ ଘରକୁ ଫେରିବୁ କି ବୃନ୍ଦାବନ ଯିବୁ ଆମେ ଜାଣିନୁ, ମୋ ଜୀବନ କଥା ମୁଁ କହୁଛି, ମୁଁ ଖୋଲା କରି କହୁଛି, କାଲିର ଯୋଜନା ମୋର ଆମ ଜୀବନରେ ନାହିଁ, ସେଇଭଳି ଆମେ ଦିନ କାଟିଛୁ, ଆଜି ବି କେଉଁଠି ଆଣି କୃଷ୍ଣ ରଖିଛନ୍ତି, କାଲି ବି କେଉଁଠି ପକେଇଦେବେ, କାହିଁକି ଆମ ଗୁରୁ କହିଛନ୍ତି, ଗୁରୁଦେବ ମୋତେ କହିଛନ୍ତି ସେବା କରିବ ସବୁବେଳେ, ଆମକୁ ଡାକିକି ଗୁରୁଦେବ ସେବକୁ ଭଲ ପାଆନ୍ତି, ଆମକୁ ଡାକିକି କହିଛନ୍ତି, କେତେଥର ସୁଯୋଗ ଆମେ ପାଇଛୁ, 2 ଥର 3 ଥର ତାଙ୍କ ରୁମ୍କୁ ଯାଉଁ, ଖାଲି ଯେଉଁ ରୁମ୍ ଗଲା ଆମେ ଖାଲି ସେଠି ଶକ୍ତି ଗୋଟେ ସାଧୁଙ୍କର ଜାଗା ନା, ଗୁରୁଦେବ କୌଣସି ସେଣ୍ଟ ବ୍ୟବହାର କରନ୍ତିନି, ମୋର କେତେଟା ଅନୁଭବ ରହିଛି, କୌଣସି ତେଲ ମାରିଦିଅନ୍ତିନି, ସାବୁନ ଲଗାନ୍ତିନି, କେବେ ନାହିଁ, ସେଭିଂ ହେଲେ ବି ଲଗେଇବେନି, ତାଙ୍କ ଶରୀର ସବୁ ସୁଗନ୍ଧ, ଆଉ ସେ ଘର ଯୋଉ ଘରେ ରହୁଥିଲେ ସେ ଘର ବାସନା ଆସେ, ସେ କିଏ ଅନୁଭବ କରିଛି ନା, ମୋର କିନ୍ତୁ ମୋର ଅଛି, ମୁଁ ସେଠି ପ୍ରଣାମ କରି ଜାଣିଦେବି, କୌଣସି ଜିନିଷ ଲାଗିବନି ଗୁରୁ ତାଙ୍କ ରୁମ୍ରେ, ଆଉ ପ୍ରଣାମ କରେ ସବୁବେଳେ ସେ ମହାମହି ବାସନା ଆସ୍ତ, ଆଉ ସେ ଘରକୁ ଗଲେ ଖାଲି ଭୟ ଲାଗେ, ବାଡ଼ି ଯାଉଛ ହେ ପିଲା, ଗୋଟେ ଡାକେ ହେ ପିଲା, ଏମିତି କହୁ କ'ଣ କ'ଣ କରୁଛ, କେଉଁ ଗାଡ଼ିରେ ତୁମର, ନା ଆଜ୍ଞା ଏମିତି ଆମେ ଗୌରନୀତା ଗାଡ଼ିରେ, କେଉଁ କୁଆଡ଼େ ଯାଉଛ, ମୋର ଯେତେବେଳେ ମୋର ମୋ କ୍ଷେତ୍ରରେ ଜ୍ଞାନ ନାହିଁ, ଉତ୍ତର ଓଡ଼ିଶା ଦକ୍ଷିଣ ଓଡ଼ିଶା କେଉଁଟା ମୁଁ ଜାଣିପାରେନି ବେଶୀ, ପୂର୍ବ ଓଡ଼ିଶା ପଶ୍ଚିମ ଓଡ଼ିଶା, ଆଉ ସେ ଧ୍ରୁବ ମାରେ ଧ୍ରୁବ ମୋର ଥରେ ଯାଇଥିଲୁ, ଆଉ ମଦନପୁର ତ ଯାଇନି, ସେ ଚାଲାକ ସେ ମୋଟେ ଯିବନି ଗୁରୁଦେବ ଆଗକୁ, କହେ ନା ନାହିଁ ଗୁରୁଦେବ ଅପରାଧ ହବ, ସେ ତ ଯେତେ ଡାକିଲେ ସେ ଯିବେନି, ସେ ଦୂର ପ୍ରଣାମ କରିଦେଇ ପଳେଇବ, ମୁଁ ଉତ୍ତର ମୋତେ ପଚାରେ କୋଉ କୁଆଡେ କେଉଁ ଆଡେ ଯିବ ମୁଁ କହିପାରିଲିନି, ଧ୍ରୁବ ପଚାରିଲେ ତୁମେ କୁଆଡେ ଯିବ ପୂର୍ବ ଓଡ଼ିଶା, ମୁଁ କହିଲି ପଶ୍ଚିମ ଓଡ଼ିଶା, ମୁଁ ତ ଜାଣିନି ଆଉ କ'ଣ କହିବି, କହି ଆମର ଖସିବାର ଅଛି ଗୁରୁଙ୍କ ଆଗରୁ, ଆମେ ଭୟ କରୁ, ତାଙ୍କର ତ ଶକ୍ତି ରହିଛି କଥାବାର୍ତ୍ତା କରିବାକୁ, ଆମକୁ ଡର ଲାଗିବ ସନ୍ଧି ହେଇଯିବ ଅପରାଧ ହେଇଯିବ, ଯାହା ଯାଅ ମହାପ୍ରଭୁଙ୍କ ବାଣୀ ପ୍ରଚାର କର, ଆଉ ବିଦେଶରୁ ଯେତେ ଜିନିଷ ଗୁରୁଦେବ ଆଣିଦେବେ ସବୁ ଆମକୁ ଦିଅନ୍ତି, ତ ଛୁଆଙ୍କୁ ଡାକ ସବୁ ସେମାନେ ମୋ ଗୁରୁଙ୍କର ବହି ବିତରଣ କରୁଛନ୍ତି, ପ୍ରଭୁପାଦଙ୍କର ଯେତେ ବିଦେଶ ଜିନିଷ ଆଣିଥିବେ ସବୁ ଆମକୁ ଦିଅନ୍ତି, ଗୋଟେ ଆଲମିରା ଥାଏ ସଂକୀର୍ତ୍ତନ ରୁମରେ ସବୁ ରଖିବେ, ପେନ୍ ଆମକୁ ସବୁ ମୋତେ ନିଜେ ପେନ୍ ଦେଇଥାଏ, ଏଇଟା ତୁମର ପାଇଁ, ସେ ପେନ୍ଟା ଅଛି ମୋ ପାଖରେ, ଏ ପେନ୍ଟା ତୁମ ପାଇଁ, ଆଉ ତୁମର ଆମର ତୁମର ପିଲାମାନଙ୍କୁ ଗୋଟେ ଗୋଟେ ଦେବ, ସ୍ୱିଟର ଆଣିବେ ଯାହା ଆଣିବେ ସବୁ ଭକ୍ତମାନଙ୍କୁ, ମାନେ ବୁକ୍ ଡିଷ୍ଟ୍ରିବ୍ୟୁଟର୍ ଦେବେ, ମୋ ଗୁରୁଦେବ କହିଛନ୍ତି ମୋ ଗ୍ରନ୍ଥଟା ଓଡ଼ିଆର ଅନୁବାଦ କରି ତୁମେ ବିତରଣ କର, ସାଧୁମାନଙ୍କ ଜୀବନ ଆମେ ଗୁରୁଦେବଙ୍କ ଜୀବନ ଆମେ ଆମକୁ ସେ ତାଙ୍କର ଗୋଟେ କ'ଣ ଦୟା, ଆମେ ତ ଶୁଦ୍ଧ ଭକ୍ତି କ'ଣ ଜାଣିପାରିଲୁନୁ ତାଙ୍କ ଉପସ୍ଥିତିରେ, କିନ୍ତୁ କେତେଟା ତାଙ୍କର ଦୟା କିଛି ରହିଛି କେଉଁଥିପାଇଁ, ଯେଉଁଥିପାଇଁ କିଛି କିଛି ବୁଝି ହେଉଛି ଆଉ ଜୀବନଟାକୁ ଏତେ, ଆଜିକାଲି ଜଣେ ଭକ୍ତ ଯେତେ ଯନ୍ତ୍ରଣାମୟ ବୋଲି ମନେ କରୁଛି, ଆମକୁ ଯନ୍ତ୍ରଣା ଲାଗୁନି, ନିରୁତ୍ସାହ ବି ଲାଗୁନି, ବହୁତ ଚାଲେଞ୍ଜ ତୁମେ କିଛି ଫେସ୍ କରୁନା, ଆମେ ଶହ ଶହ ଗୁଣ ଚ୍ୟାଲେଞ୍ଜ ଫେସ୍ କରୁଛୁ, ଆଉ ଆସିବ ଜୀବନରେ, କିନ୍ତୁ ଆମକୁ ଗୋଟେ ଭରସା ଲାଗେ ଗୁରୁ, ଗୁରୁଦେବ କହିଛନ୍ତି ମାନେ ପ୍ରୋଟେକ୍ସନ୍ ଦେବେ, ଆଉ କାଲିର ଯୋଜନା ନାହିଁ, କାଲି ମୁଁ କ'ଣ ହେବି ଯୋଜନା କିଛି ନାହିଁ, ହେଲା ଆମ ମୁଣ୍ଡକୁ ଆସୁନି କ'ଣ କରିବା ଏମିତି କରିବା ପ୍ଲାନ୍ ବନେଇବା, ଯେମିତି ଆଜିକାଲି ତୁମେ ସବୁ ପଢ଼ୁଛ ଲେଖୁଛ ପ୍ରଚାର ପ୍ରଚାର କରିବି ୟୁଟ୍ୟୁବ୍ରୁ ଖେଳେଇବି, ଏଟା ଯୋଜନା କିଛି ଆମର ନାହିଁ, ଚାଲିଛି ତ ଚାଲିଛି, ହେଇଗଲା ହେଇଗଲା, ନହେଲା ତ ନାହିଁ, ତୁମେ ଗୋଟେ ସହଜରେ ଦିଶା କରିପାରିବନି, ତୁମେ ପ୍ରବଚନଟା ବନ୍ଦ କରିଦିଆ ହେଲା ତୁମେ ପ୍ରବଚନ କିଛି, ତାପରେ କ'ଣ କରିବ ବାଟ ପାଇବନି କ'ଣ କରିବ, ଆମର ସେମିତି ନାହିଁ, ଝାଡ଼ୁ ମାରିପାରିବୁ ବାସନ ଏବେ କ'ଣ ଆମ ବାସନ ମୁଁ ରୋଷେଇ କରିଦେବୁ, ଆମକୁ ସବୁଠେ ସବୁଠେ ଭଗବାନଙ୍କର ଲାଗେ, ଏ ମୋର ଏମିତି ମୁଁ ତୁମକୁ ସେଣ୍ଟିମେଣ୍ଟରେ କହୁନି, ମୋତେ ସବୁ ଭଗବାନଙ୍କର ଲାଗେ, ଆନନ୍ଦ ଲାଗେ ବାସନ ବାଜିବା, ଭଗବାନଙ୍କର ସବୁ, ସଖୀମାନେ କ'ଣ କରୁଛନ୍ତି, ମଞ୍ଜୁରୀମାନେ କ'ଣ କରୁଛନ୍ତି, ଆମେ କ'ଣ ତାଠୁ ବଡ଼ ହେଇଗଲେ, ଆଚ୍ଛା କହିଲ କୁଞ୍ଜରେ ଝାଡ଼ୁ କିଏ ଦେଉଥିବ, କୁଞ୍ଜରେ କ'ଣ ବ୍ରଜରୁ କିଏ ଯାଉଥିବ କି ମୋ ବ୍ରଜରେ କାହାକୁ ପଇସା ଦେଉଥିବ, ରାଧାଣୀ କହୁଥିବେ ମା ତୁ ଟିକେ ଆସିବୁ ଝାଡ଼ୁ ମାରିଦେଇକି ଯିବୁ, ଯେମିତି ଅଫିସର ମାନେ ଝାଡ଼ୁ ରଖୁଛନ୍ତି, ଆମର ଯେମିତି ମନ୍ଦିରମାନଙ୍କ ସ୍ୱିପର ଆଜିକାଲି ରହିଲେଣି, କୁଞ୍ଜରେ କିଏ ସ୍ୱିପର ରହିଛି କି, କୁଞ୍ଜରେ କିଏ ଝାଡ଼ୁ ମାରୁଥିବେ, ପୁଷ୍ପ ସଜା ହେଉଛି ପୁଷ୍ପ ପଡ଼ୁଥିବେ, ତ କିଏ କରୁଥିବେ, ସେ ସଖୀ ମଞ୍ଜୁରୀ କରୁଛନ୍ତି, ଏଇଟା ଆମର ସେଇଟା ନା, ଆଉ ତୁମର ସେ ଦୃଷ୍ଟି ନ ଆସିଲେ ତୁମେ ସେବାଟା କ'ଣ ସେବାର ଫଳ ମିଳିବ ନା କ'ଣ ତୁମକୁ, ଏଇଟା ତୁମ କର୍ମବୁଦ୍ଧି ଗୁଡ଼ା କରୁଛ ପୁଣ୍ୟ ଗୁଡ଼ା ପାଇବ, ତୁମର ତ ସେବା ବୁଦ୍ଧି ନାହିଁ, ଏଠି କୃଷ୍ଣ ରହୁଛନ୍ତି, ଏଇଟା ଗୁରୁକୃଷ୍ଣଙ୍କର ସେବା ବୁଦ୍ଧି ନାହିଁ, ପୁଣ୍ୟଟା ମିଳିବ ନା ଆଉ ଭକ୍ତି କେଉଁଠି ମିଳିବ, ଭକ୍ତି ମିଳିବନି, ଆଉ ସୁକୃତରେ ପାଇପାରିବନି, ଆଉ ଭକ୍ତି ମିଳୁ ସୁକୃତି ପାଇପାରିବ ନା, ମନଟା ସ୍ଥିର କେମିତି ହବ, ହେଣେ ଏ ପ୍ରଜଳ ଫସଲ କରିବ ଟାଇମ୍ ପାସ୍ କରିବା ତୁମକୁ ଲାଗିବ ନା, ଖାଇବା ମଜଲା କରିବା ହୁଆ ହାଲା କରିବା, ଏଇଟା ସବୁ ଚାଲିଛି, ସେବାର ମୂଲ୍ୟଟା ଜାଣିଦିନି, ଏଇଟା କୃଷ୍ଣଙ୍କ ସୁଖ ପାଇଁ ଆଚାର୍ଯ୍ୟବର୍ଗ ଗୁରୁବର୍ଗ କରିଛନ୍ତି, ମୁଁ ଯେତିକି ପରେ ସେତିକି କରିବି, ବସିବି କେମିତି, ବସିପାରିବିନି ମୁଁ, ଏଇଟା ଭଗବାନଙ୍କର ସୁଖ କଥାଟା, ଆଉ ସୁକୃତିରେ ତୁମର ସେଥିରେ ସୁକୃତି ଆସିବଟା ଆଉ ଗୋଟେ ବଧଯୋଗ କହୁଥିଲୁ ନା ସଂସ୍କାର, ତୁମ ସୁକୃତିରେ ସେବାରୁ ଆସିବ, ଆଉ ସେବାଟା ତୁମେ ତ କର୍ମ ଲାଗିଲାଣି, କରିବ କ'ଣ ତୁମେ, ତୁମେ ତୁମେ ଭାବୁଛ ଡେଇଁକି ପଳେଇଯିବ ଉପରକୁ, କେବେ ହବନି, କେବେ ହବନି, ପରୀକ୍ଷା କର ଥରେ ଜୀବନରେ, ମୋତେ କେଉଁଠି ରହୁଛି ଦେଖ, ଚିତ୍ତବୃତ୍ତି କୁଆଡ଼େ ଯାଉଛି ଦେଖ, କ'ଣ ରୁଚି ହେଉଛି ଦେଖ, ମୋତେ କ'ଣ ଭଲ ଲାଗୁଛି, ଚିନ୍ତା କରୁ କ'ଣଟା ଗୋଟେ ଭଲ ଲାଗୁଛି, କ'ଣଟା ତୁମକୁ ଭଲ ଲାଗୁଛି ଭକ୍ତିରେ, ଗୋଟେ ଯେଉଁ ଭକ୍ତ ପ୍ରଶ୍ନ କରୁ, ମୋତେ ଏଇ ଜିନିଷ ଭଲ ଲାଗୁଛି, ଭଲ ଲାଗେଟା କ'ଣ, ଯେଉଁଟା ଛାଡ଼ି ହୁଏ ନା ସେଇଟା ଭଲ ଲାଗେ, ଭଲ ଲାଗିବ ନୁହେଁ ପାଞ୍ଚ ମିନିଟ୍ ଭଲ ଲାଗିବ, ତାପରେ ଆଜି କୀର୍ତ୍ତନ ଭଲ ଲାଗିଲା, କାଲି କଥା ଭଲ ଲାଗିବ, ତାପରେ ଦିନ ଆଉ ଡାକିଲେ କୀର୍ତ୍ତନ ଆସୁନୁ, ଭଲ ଲାଗିବ ଅର୍ଥ ଯେଉଁଟା ଛାଡ଼ି ହୁଏ ନା, ଯେ ଭଲ ପାଇବା ଶବ୍ଦଟା ଆମ ଏ ଦୁନିଆରେ ଅଛି, ଯେଉଁଟା କେବେ ଜଣେ ଛାଡ଼ିପାରେ ନା, କୁହ ସେଇଟା କ'ଣ, ତୁମକୁ ପ୍ରତିଭକ୍ତ ପଚାରୁ କେଉଁ ଜିନିଷ ମୁଁ ଛାଡ଼ିକି ବଞ୍ଚିପାରିବିନି, ସେଇଟା ସେବା, ସେଇଟା ସେବା, ଆଉ ସେଇଟା ଗୁରୁବର୍ଗଙ୍କ ଦ୍ୱାରୁ ଗୁରୁଦେବ ସେ କୁହନ୍ତି, ଯେ ସେବା ଛାଡ଼ିଲେ ସେ ମରିଗଲା, ଏମିତି ସେ ତାଙ୍କର କୃପାରୁ ସବୁବେଳେ ଗୋଟେ ମତି ରହେ, ଏଇଟା ଦୟା ତାଙ୍କର, କେବେ ବି ମନ ଦୁଃଖ ହୁଏନି ସେବା କରିବା ପାଇଁ, କେବେ ବି ଗୋଟେ ଏତେ ସେବା କ'ଣ ଗୋଟେ କରିବି, ତୁମେ ତ ତିନି ଥର ରୋଷେଇ କରିଥିଲେ କେଉଁ ଭକ୍ତ ଚାହିଁଲେ ତୁମେ ଟାୟାର୍ଡ ହେଇଯିବ, ତୁମେ ବିରକ୍ତି ଲାଗେ, ଏତେ ଲୋକ କ'ଣ ଆସିଲେ, ନାଇଁ 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 ପଦ୍ଧତିରେ ଆମେ ରୋଷେଇ କରୁ, ଅଧିକାର ନଷ୍ଟ ହେବନି, ମୋ ଉପରେ ବିରକ୍ତ ହୁଅନ୍ତି ଭାଇ, ଅଧିକା ନଷ୍ଟ କରିପାରିବୁନୁ, ସେ ରୋଷେଇ କ'ଣ କହିବେ, ଏକାଥର ଆଉ ଦିଗ ଚାଉଳ ପକେଇଦେବା, କିଏ ଥର ରୋଷେଇ କରୁଛି ଫୋପଡ଼ା ହବ, ନାଇଁ ନାଇଁ ତୁ ରୋଷେଇ କରିବୁ, ଯେତେ ଥର ଆସିବେ ମୁଁ ବ୍ରତ କରେ, ଯେତେ ଥର ଆସିବେ ମୁଁ ରୋଷେଇ କରିଦେବି, ଅନ୍ନ ନଷ୍ଟ ହେବନି, ଆଉ ଆନନ୍ଦ ବି ଲାଗେ ଭକ୍ତମାନଙ୍କୁ ସେବା କରିବା, ସେବାଟା ବୈଷ୍ଣବ ମାନେ ଜଣେ ବୈଷ୍ଣବ ଗୋଟେ ମଣିଷରେ ସେ ଖାଇବ ତ ବୈଷ୍ଣବ ଛାଡ଼ କର୍ମୀ ନେଇକି କୋଭିଡ଼ ଗୁଡ଼ା ରୋଷେଇ କରି ଖାଇବାକୁ ଦେଉଛ ତୁମେ ପ୍ରସାଦ ଦେଉଛ ଜଣଙ୍କୁ ତାକୁ ତୁମେ ଗୋଟେ ଶ୍ରଦ୍ଧା ତୁମର ନାହିଁ ସେ ଖାଇବ ଭଗବାନ ତୁମକୁ ଗ୍ରହଣ କରିବେ ତାଙ୍କ ବୈଷ୍ଣବ ସେବା ହେଲା ଫୋପଡ଼ା ଫୋଇଙ୍କା କାମ ଏଇଟା ବେସିକ ଜିନିଷଟା ତୁମେ ଜାଣିନ ଫିଲୋସଫି ଗୁଡ଼ା କ'ଣ ହାର୍ ଫିଲୋସଫି ଜାଣିବ ତୁମେ ହେବନି ତୁମର ସ୍ୱୀକୃତି କିତ ପାଇନ ଆଉ ସେବାର ସ୍ୱୀକୃତି ପାଇନ ଆମେ ସବୁ ଗୁରୁଦେବଙ୍କୁ ଶିଖିଛୁ ଗୁରୁଦେବ ପୁରା ସିରିୟସ୍ ସେବା ଉପରେ କାହିଁ ସେ ପିଲା ମୋତେ କାନୁ ଧରିକି ଉଠେଇଦେବ ଉଠୋସ କରିଦେଲେ କଥା କହିପାରିବନି ତୁମର ଏଇଟା ସେବାଟା ଆଉ କଥା କ'ଣ କହୁଛ ଦସ୍ତରେ ଲୁଗା ପାଲଟିବ ଭଗବାନଙ୍କ ଜାଗା ତୁ କି ସେବା କରୁଛ କି ସେବା କରିଛ ଗୁରୁଦେବ ସାଙ୍ଗେ ସାଙ୍ଗ କି ସେବକ ତୁମେ ହେଇଛ କାହିଁକି ଏଇଟା ପଡ଼ିଲା ପତ୍ରଟା ସେବକ ହେଇଛ ନା ଆଜ୍ଞା ମୁଁ ତ ଗାଧୋଇ ସାରି ମୁଁ କହିଥିଲି ଗୁରୁଦେବ ଗାଧୋଇ ପଡ଼ୁଛି ଆଉ ଏଇ ଯେଉଁ ଏଗୁଡ଼ା କୁଆ ଗୁଡ଼ା ଖସି ପକେଇ ଦେଉଛନ୍ତି ନା ସେଇଟା ତୁମ ସେବା ଆଉ କୁଆ ପକାନ୍ତୁ କୁକୁର ପକାନ୍ତୁ ଲୁଗା ପାଲଟିବ ସେବା କରିବ ଏଇଟା ଭଗବାନଙ୍କ ଜାଗା ପଡ଼ିପାରିବନି ଆମର ଏଠି ପଡ଼ିଥିବ କି ଦେଖୁନା କିଏ କୁଆଡ଼େ ପଡ଼ୁଛି କହିଲେ ରେ ଉଠାଓରେ ଉଠାଓରେ ଝାଡୁ କୁଆଡ଼େ ପଡ଼ୁଛି କେଉଁଠି ବାଉଁଶ ପଡ଼ୁଛି କେଉଁଠି ସେଇଟା ହେଇପାରିବନି ସେଇଟା ସବୁ ସେବା ନୁହେଁ ତୁମ ସେବାଟା ଦେଖାଯାଉ ନା ମାନେ ତୁମେ ସେବକ ନୁହେଁ ସେବା କୁହା ହେବ କ'ଣ କର ବୋଲି ଯାହାକୁ କୁହାହଉଛି କରିବା ପାଇଁ ସେ ସେବକ ନୁହେଁ ସେ ସେବକ ହୁଏ ଯାହାକୁ ସେବା ସବୁଆଡ଼େ ଦେଖାଯାଏ ସବୁ ଗୁରୁକୃଷ୍ଣ ସେବାଟା ଆଉ କନସିୟସନେସଟା ତୁମର ଏଇଟା ଆସିନି ଆଉ ତୁମେ ଆଉ କ'ଣ ଭଜନ ଭଜନଟା କ'ଣ ଜାଣିବା ଦରକାର ନା ଆଉ ଭଜନଟା କ'ଣ ତ ଜାଣିଛ ଭଜନଟା କ'ଣ ଜାଣିଛ ଭଜନର କାମ ହେଲା ଏଇ କୃଷ୍ଣ ସୁଖ ହରିନାମ କରିକରି ତୁମେ ହରିନାମର ପ୍ରଭୁଙ୍କର କାମ ହେଲା କୃଷ୍ଣ ସୁଖ ଆସିବ ହୃଦୟ ଭିତରେ କୃଷ୍ଣ କେମିତି ମୋ ଇଷ୍ଟ କେମିତି ଟିକେ ତାଙ୍କ ପାଇଁ ଭଲ ବ୍ୟବସ୍ଥା କରି ସବୁ ସବୁ ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ ଗୋସ୍ୱାମୀ ମାନେ କ'ଣ କରୁଥିଲେ ଆଳସ୍ୟ ପ୍ରତି ଭଜନ ପାଇଁ ସୁଖ ଭଲ ନୁହେଁ ସରର ପାଇଁ ଭଲ ନୁହେଁ ଜାଡ୍ୟତା ଭଜନ ପାଇଁ ଭଲ ନୁହେଁ ସରର ପାଇଁ ଭଲ ନୁହେଁ ସବୁବେଳେ ଗୁରୁକୃଷ୍ଣଙ୍କର ଶିକ୍ଷାଟାକୁ ହୃଦୟ ଭିତରକୁ ନେଇ ଏକ ଉତ୍ସାହପୂର୍ଣ୍ଣ ଜୀବନ ଆମକୁ ରଖିବାକୁ ପଡ଼ିବ ଆଉ ସେଇଟା ତ ସେଇଟା ହେଇପାରିବ କେବଳ ସରଳତା ଚିତ୍ତରେ ମୁଁ ଦେଖୁଛି ଘୁରି ଘୁରିକି ଯେଉଁଠିକି ଆସିକି ସେଇଟା ଗୋଟିଏ ଜିନିଷ ସରଳତାନ୍ତ୍ର ତୁମକୁ ଗୁରୁବାକ୍ୟର ବିଶ୍ୱାସ ଆସିବନି ଆଉ ତୁମେ କରିବ କ'ଣ ଆଉ ସରଳତାନ୍ତ୍ର ଗୁରୁଙ୍କର କୃପାଟା ତୁମର ସମର୍ପଣ ହିସାବରେ ତୁମକୁ ଟ୍ରାନ୍ସମାଇଗ୍ରେଟ୍ ହଉନି ଆସୁନି ତୁମେ ସେ ଡ୍ରାଏ ଜିନିଷଟା ଲାଗିବ ଆମକୁ ସ୍ପିରିଟେଡ୍ ଲାଗେ ଆଉ ମୋର ମନ ସବୁ ପଡ଼ୁଛି ଏବେ ସବୁ ଗ୍ୟାରେଜର କୁକୁର ସାଙ୍ଗରେ ମୁଁ ଶୁଣେ ଏ ଭଦ୍ରକ ଏ ଭଦ୍ରକରେ ସେ ଗ୍ୟାରେଜଟା ଅଛି ଯେଉଁ କଷ୍ଟ ସେଠି ଆମେ ରହିବୁ ସେଇ ଲାଇଟ୍ କର୍ମୀ ଲୋକଙ୍କ ଲାଟିନ୍ ଯିବୁ ସୀତାରାମ ବସ ଭଙ୍ଗା ସୀତାରାମ ବସ ସେଥିରୁ ଯେଉଁ ଭଙ୍ଗା ବସ ରହିଥିବ ସେଥିରୁ ମୁଁ ଶୁଣେ ଘରଭଡ଼ା ନେବି ମନ୍ଦିର ପଇସା ଦେବ ଘରଭଡ଼ା ନେବି ଘରଭଡ଼ା କ'ଣ ବାବୁଛି ସେ ଘରଭଡ଼ା କାହା ଘର ରହିବି ଯାଇକି ଆଉ ଘରଭଡ଼ା କେତେ ପଇସା 200-300 ଘରଭଡ଼ା ନାଇଁ ନାଇଁ ଏତେ ମୁଁ ଦେବିନି ବେଡ଼ିଂ ପତ୍ର ଧରିକି ଆସିବୁ ସେ ଗାଡ଼ିରେ ଶୋଇବୁ ସେ ଗାଡ଼ି ଭଙ୍ଗା ଗାଡ଼ି ଖୋଲା ହେଇଥିବ ସେ 5 ମାସ ଲାଗିବ ଆମର 3 ମାସରେ ଗାଡ଼ି କମ୍ପ୍ଲିଟ୍ ହେଇଯିବ ଆଉ ରୋଷେଇ କରି ଯାଇକି ଲାଟିନ୍ ଆସିଲ କୁକୁର ତାର ଆସି ଖାଇଦେଇକି ପଳେଇଥିବ ପୁଣି ଉକେ କଳା ଚୁଡ଼ା କରିଦେଲେ ନିଆ କିଏ ରୋଷେଇ କରିବ କାରଣ ସେ 10 ବେଳକୁ ଗ୍ୟାରେଜ୍ ବାଲା ଆସିବେ ନା ଏବେ ଗୋଲ୍ଡିଂ ଫୋଲ୍ଡିଂ କରିବ ଉଡ଼ିବ ଏଇ ଯେଉଁ ଟିଭି ଷ୍ଟାଣ୍ଡ ଥାଏ ମଲ୍ଲପୁର ଚାଲିଛି ମୁଁ ସେମିତି ବୁଲା ବୁଲା ଯାଇ ଚାଲିଗଲା ମୁଁ ମୋର ଗୋଟିଏ ରୋଷେଇ କରି ରଖିଛି କହିଲା ଏଇ ମୋତେ ପ୍ରସାଦ ଦେ ମୁଁ ତୁମେ ଏଇ ସମୟରେ ଆସିଲ କ'ଣ କରି ଆଉ ତାଙ୍କ ଖୁସି ତ ପ୍ରସାଦ ପାଇବା ଲୋକ ନିଅ ସବୁ ପ୍ରସାଦ ନିଅ ଆଉ ତ ପ୍ରସାଦ ଦେଇଦେଲି ତାଙ୍କୁ ପ୍ରସାଦ ଦେଇଦେଲି ପ୍ରସାଦ ମୁଁ ଚୁଡ଼ା କରିଦେଲି ଆଣି ଖାଇଲି ମୁଁ କହିଲି 4ଟା ବେଳେ ରୋଷେଇ କରିବି ଆଉ 4ଟା ବେଳେ ରୋଷେଇ କରିକି ରଖିଛି କୁଆଡ଼େ ଟିକେ ଯାଇକି ଗାଧି ଗାଲା କଳା କୁକୁର ହେଲା ତାର ମୋ ମାରି ଖାଇଗଲା ସେଠୁ ଗୋବର ଫୋବର ମାପି ମାଜିଲି ପୁଣି ଯୋଡ଼ା କହୁଥିଲି ଖାଇଲେ ରାତିରେ ଶୋଇଲି ମୁଁ ସେଠି ଚିନ୍ତା କଲି କେଉଁଠି ରଖିବା ପ୍ରସାଦରେ ରୋଷେଇ କରିକି ସେ ଯେଉଁ ଟିଭି ଷ୍ଟାଣ୍ଡ ଗାଡ଼ିର ଯେଉଁ ଟିଭି ଷ୍ଟାଣ୍ଡ ଥାଏ ସେଠୁ ପଟା ପକେଇଲି ଏ ଗାଁ ପିଲାଟା ଥାଏ ତ ଡାକିଲେ ଗୋଟେ ପଟା ଖଣ୍ଡେ ପକେଇଦେଲି ଏଠି ଯାହା ରୋଷେଇ କଲାବେଳକୁ ଇଏ କରୁଛି କୁକୁର ଆସି ଖାଉଛି ସେଠି ସେ କୁପର ରଖିବ ଆଉ ଏବେ ତୁମକୁ ଯେଉଁ ଗ୍ୟାରେଜ୍ ଶୋଇବ ତୁମେ ଆମ ଗୁରୁ ସେମିତି ଆମକୁ ଏମିତି ଲାଗୁଥିଲା ଆମ ଜୀବନଟା ଗୋଟେ କିଛି ଲାଗୁନଥିଲା ଏବେ ବି ସେ ଜିନିଷ ମନେ ପଡ଼ିଲେ ଆମକୁ ଏତେ ଆନନ୍ଦ ଲାଗେ କୁଆଡ଼େ କୋରାପୁଟ ଜଙ୍ଗଲ ଏଇ ଯେଉଁ ବିଶ୍ରାମଗାରରେ ଆମେ ଶୁଣୁ ବିଶ୍ରାମ ଗୁରୁ ଯାତ୍ରୀ ବିଶ୍ରାମଗାର ସେଇଠି ଶୋଇବୁ ସ୍କୁଲ ମିଳିବନି ଆଉ ସାର ପଳେଇଯିବେନି ଆଉ ଯାତ୍ରୀ ବିଶ୍ରାମଗାର ସେଠି ଶୋଇଛୁ ପ୍ରେମନିଧିରେ ଥାଏ ପ୍ରେମନିଧି ପ୍ରଭୁ ଆଉ କ'ଣ ତା ନା ଆମର ସର୍ବଜ୍ଞ ମୁଁ ଆମେ ସବୁ ସେତେବେଳେ ସବୁ ନୂଆ ସବୁ ସାଙ୍ଗ ପିଲା ଆମର ବନ୍ଧୁତ୍ୱ ଭଲ ଯିଏ ଯୁଆଡ଼େ ଥିଲେ ଦେଖିଲେ ଆମର ସେ ଫ୍ରେଣ୍ଡସିପ୍ ଆଉ ନାହିଁ ଆଜିକାଲି ତା ସେଠୁ ଟିୱେଲ୍ଟା ସେଠି ରହିଛି ସେ ମୁଁ ଟିୱେଲ୍ଟା ଆସିବି ମୁଁ ଏତେ ରାତି ହେଲାଣି କୁଆଡ଼େ ଯିବାନି ଏଇଟା ଦାରିଙ୍ଗବାଡ଼ି ରାସ୍ତା ହାତୀବାତି ଆମେ ଏଠି ରହିଯିବା ସେଥିରେ ଆମେ କହିଲି କେମିତି ରହିବା ପାଲା ଘେରା ହାତୀ ଏରିଆ ପାଲା ଘେରା ଦେଲୁ ରହିଲୁ ଟିୱେଲ୍ଟା ଟିକେ ଦୂରରେ ଏଇଗୁଡ଼ା ସବୁ ଛାନିଆ ପିଲା ମୋର ଟିକେ ସାହସିଆ ମୁଁ ସବୁ ଗାଡ଼ିରେ ସବୁ ସେଠି ବାହାରେ ଶୋଇବା ନାହିଁ ସବୁ ବେଡ଼ିଂ ପତ୍ର କାଢ଼ିଦେଲୁ ରୋଷେଇ ବସିଛି ପାଣି ପାଇଁ ପାଣି ପାଇଁ ଗଲାବେଳକୁ ବାଘଟା ହାଡ଼ିଗଲା। ଇଏ ବାବାଜୀଙ୍କର ଯେଉଁ ଜୀବନ ଛୁଆ ପିଲା ନାହିଁ ଆଙ୍କର ବେଶୀ ଡର। ସେ ବାଘଟା ସେଟା ପାଖରେ ଏଟା ସେ କ୍ରସ୍ କରନ୍ତି ଗାଡ଼ି ଲାଇଟ ଗାଡ଼ି ଲାଇଟଟା ପଡ଼ିଗଲା ବେଳକୁ ସେ ଘାଟିଟା ଅଛି ତଳକୁ ବାଘଟା ସେଠି କ୍ରସ୍ କରନ୍ତି। ଆକୁ ଦେଖିବ କଣ ହା ହୁଲା ହେଇକି ଯାହା କହିଲେ ଚାଲ ଯିବ ରାତିରେ ମୁଁ ତ ପାଗଳ ନା କଣ ରାତିରେ କୁଆଡ଼େ ଯିବି ଜିନିଷପତ୍ର ହୁଲା ଏଇଠି ଶୋଇବା ନା କେମିତି ଶୋଇବା ମୁଁ କହିଲେ ଚଢ଼ ଗାଡ଼ି ଉପରୁ ସବୁ ଗାଡ଼ିରେ ଶୁଅ ଗ୍ୟାସ ଫ୍ୟାସ ସବୁ ଏଠି ବାହାର ପଡ଼ିଥାଉ ବାଘ କ'ଣ ଆସି ଗ୍ୟାସ ଖାଇବେ କି ଗ୍ୟାସ ଚୁଲା ଏଠି ପଡ଼ିଥାଉ ଆମର କ'ଣ ଅସୁବିଧା ଅଛି ସବୁ ଗାଡ଼ିରେ ଶୋଇଲୁ ଏତେ ରାତିରେ କୁଆଡ଼େ ବାହାରିକି ଯିବା ଦଶଟା ହେଲାଣି ତେଣୁ ସେତେବେଳେ କ'ଣ ଆମେ ରୋଷେଇ ନିଜେ କରିବୁ ନା ନଅଟା ନଅଟା ସାଢ଼େ ନଅଟାରେ ଗଲା ରୋଷେଇ ହବ ରୋଷେଇ ହବ ତା'ଦେହରେ ସେ ଜପ କରୁଥିବ ରୋଷେଇଆ ରୋଷେଇ କରିବ ତା ଦେହରେ ପ୍ରସାଦ ପାଇକି ଟିକେ ପୁଣି ଶୋଇବୁ ପୁଣି ଭୋର ମଙ୍ଗଳ ଆରତୀ ପୁଣି ଚାଲ ବ୍ୟାଗ କାନ୍ଧରେ ବ୍ୟାଗ ପକେଇ ଥିଲା 40 କେଜି ଭୋର ସେଟା କିଛି ଗୋଟା ଲାଗୁନଥିଲା କାହିଁକି ନା ଯୋଉ ପ୍ରଭୁପାଦଙ୍କର ଯୋଉ ଶିକ୍ଷାଟା ସେ ଗୁରୁଦେବ ଆମେ ଯୋଉ ଦେଖିଥିଲୁ ସେଟା ଗୋଟେ ଅଲଗା କାହିଁକି ଲାଗୁଥିଲା। ଏବେ ତ ଠେଲି ପେଲି ଗୋଟେ କାମ କରିବାକୁ ପଡୁଛି କାହାର ଗୋଟେ ସ୍ପିରିଟ୍ ନାହିଁ ଯୋଉ ମନ୍ଦିର ଯାଉଛି ଖାଲି ଗାଡ଼ିରେ ଦେଇଦେଇକି ଆସୁଛି ତମେ ସ୍ପିରିଟ୍ କେମିତି ନାହିଁ ତୁମେ 70 ବର୍ଷର ଗୋଟେ ସାଧୁ ଆଜି କ'ଣ ବିଶ୍ୱ କରିକି ଆସୁଛନ୍ତି ତୁମେ ତାଙ୍କ ସଂସ୍ଥା ରହିଛ ମଲା ଭଳିଆ କ'ଣ ଗୋଟେ ହଉଛ ଟୋକା ଗୁଡ଼ାକ ସବୁ ମୂର୍ଛା ଗଲାବେଳେ ଏମିତି ଯାହାକୁ ଦେଖିବ ମୁଣ୍ଡ ତଳେ ପୁଷ କାହିଁକି ଦଉଛ କି କି ସାଧୁ ତୁମେ ହବ ତୋର ଅନ୍ତର ପ୍ରେରଣା ନାହିଁ ଭଗବାନଙ୍କର କାମ କର ତୁମେ ଖଟୁଛ କି ଜୀବନରେ କର୍ମୀର ଭଳି ଖଟୁଛ କି ଏଟା କୃଷ୍ଣଙ୍କ ଜାଗା ଝାଡୁ ମାରିଲେ ଏଠି କୃଷ୍ଣଙ୍କୁ ତୁମେ ପାଇଯିବ ତୁମର ଏଇ ବୁଦ୍ଧି ଆସୁନି ପ୍ରଭୁପାଦ ଏଠି ଦିନରାତି ପୂଜା ଜଣେ ଶୁଦ୍ଧଭକ୍ତ ପୂଜା ହଉଛନ୍ତି କୃଷ୍ଣ ଆଜି ହଜାର ହଜାର ଲୋକ ଈଶ୍ୱରଙ୍କୁ ଆସୁଛନ୍ତି କୃଷ୍ଣ ଅଛନ୍ତି ବୋଲି ଈଶ୍ୱରଙ୍କୁ ଲୋକ ଆସନ୍ତି କଣ ଈଶ୍ୱରରେ କୃଷ୍ଣ ଅଛନ୍ତି କୀର୍ତ୍ତନ ଅଛି ହଜାର ହଜାର ଲୋକ ଯାହାକୁ ବିଶ୍ୱାସ କରିବେ ତୁମେ ଭକ୍ତକୁ ବିଶ୍ୱାସ କରିବ ତୁମେ ଦୁଃଖ ଲାଗୁଛି ମୁଁ ସବୁଆଡ଼େ ବାଡ଼େଇ କହିକି ଆସୁଛି ମୋତେ ଭାବୁନି ତୁମ ସ୍ପିରିଟ୍ କାହିଁକି ନାହିଁ ବୁଢ଼ା ଭଳିଆ କ'ଣ ହଉଛି ସବୁ ତୁମର ଇତର କାମନା ରହୁଛି ଅଦର ଡିଜାୟର୍ସ ରହୁଛି ତୁମେ କୃଷ୍ଣଙ୍କୁ ପାଇବା ପାଇଁ ଚାହୁନ କି ଭକ୍ତି ପାଇବା ପାଇଁ ଚାହୁନ ସେଥିରେ ତୁମ ପ୍ରେରଣା ଆସୁନି। 70 ବର୍ଷ ବୟସରେ ସେ ନାଚୁଥିଲେ ହାତ ଟେକି ଯୋଉ ନାଚୁଥିଲେ ରଥଯାତ୍ରାରେ ଆମେରିକାରେ ସମସ୍ତେ ପାଗଳ ହେଇଯାଉଥିଲେ ହାତ ଟେକିଲେ ନାଚୁଥିଲେ 70 ବର୍ଷ ବୟସରେ ଯୁବକମାନେ ନାଚି ପାରିବେନି। ସେ ପ୍ରଭୁପାଦ ଶିଷ୍ୟଙ୍କର ମୁଁ କହୁଥିଲି ମୋତେ ପଢ଼ୁଥିଲି ପ୍ରଭୁପାଦ ଏମିତି ଚାଲନ୍ତି ଏ ସି ବିଚ୍ରେ ତାଙ୍କ ଶିଷ୍ୟମାନେ ପାରିବେନି ଯୁବକମାନେ ହାରିଯାଆନ୍ତି ପୁଣି ତା ଦେହରେ କନ୍ଭରସେସନ୍ ଚାଲିଥିବ ରେକର୍ଡିଂ ଚାଲିଥିବ ବାଡ଼ି ବାଡ଼ି କଥା କହି ଯାଉଥିବେ ଜୀବ କେତେବେଳେ ଦୁର୍ବଳ ହେଇଯାଏ ଆମେ କେତେବେଳେ ଦୁର୍ବଳ ହେଇଯାଆନ୍ତି ଯେତେବେଳେ କ'ଣ କହିଲେନି କ'ଣ ତତ୍ ଯୁଦ୍ଧାୟ ଯୁଦ୍ଧସ୍ୱ ଯୁଦ୍ଧ ପାଇଁ ତୁମେ ଯୁଦ୍ଧ କର ମୁଁ ଆସିଛି ଭଗବାନଙ୍କ ଭକ୍ତି କରିବା ପାଇଁ ମରି 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 ବଞ୍ଚିବର ବଞ୍ଚିବି ନାମ କରି ମୋ ଧର୍ମଟା ପାଳନ କରି ତାପରେ ତୁମେ ଯାଇକି ଜାଣିବ ଆଜି ସେ ଗୁରୁଙ୍କ କଥା ଚିନ୍ତା କରି କରି କେତେ ଜୀବନ ଝଡ଼ ସଞ୍ଜାକୁ ସହିକି ଆଜି ବିଶ୍ୱର ଗୋଟେ ଆନ୍ଦୋଳନ ସୃଷ୍ଟି କଲେ ଯୋଉଟା ହିଁ ବିଶ୍ୱର ମୁଁ କହୁଥିଲେ ନା ଏଟା ବିଶ୍ୱର ଅକ୍ସିଜେନ୍ ଏ ଆସିଲାବେଳେ ତାଙ୍କୁ କହୁଥିଲେ ଯେମିତି ତୁମର କରୋନା ହେଇଯାଉଛି କ'ଣ ଯାଉଛନ୍ତି ସେଟା କ'ଣ ଭେଣ୍ଟିଲେଟର ବସୁଛନ୍ତି ଇସ୍କନ ହବ ବିଶ୍ୱର ଭେଣ୍ଟିଲେଟର ମୁଁ ସେଣ୍ଟିମେଣ୍ଟର କହୁନି ମୁଁ ଜାଣିନଥିଲି ତା ନା ମୁଁ ପ୍ରଭୁଛନ୍ତି ଲୋକ ହଜାର ହଜାର ଲୋକ ପଳେଇ ଆସୁଥିଲି ମୁଁ ଜାଣିଥିଲି ଜଗତରେ ତ ସମସ୍ୟା ଅଛି ବୋଲି ଏ ଦଣ୍ଡ ଧରିଲା ପରେ ଜାଣିଲି ଏ ପ୍ରଚାର କଲା ପରେ ଜାଣୁଛି ଭେଣ୍ଟିଲେଟର ଇସ୍କନ ହବ ଆଉ କେହି ଆଶ୍ରୟ ହେବେନି ସେଥିପାଇଁ ପ୍ରଭୁପାଦ ଶିଷ୍ୟମାନେ କହିଛନ୍ତି ନା ହି ମେଡ୍ ଏ ହାଉସ୍ ହୋୟାର ହୋଲ୍ ୱାର୍ଲ୍ଡ କ୍ୟାନ୍ ଲିଭ୍ ପିସ୍ଫୁଲି ପ୍ରଭୁପାଦ କହୁଥିଲେ ସମଗ୍ର ବିଶ୍ୱକୁ ମୁଁ ଆଶ୍ରୟ ଦେଇପାରିବି ଏହି ଇସ୍କନ ଭେଣ୍ଟିଲେଟର ହବ ମରିଯିବ ମଣିଷ ଏହି ସାମାଜିକ ସ୍ଥିତି ଯାହା ବିଗିଡ଼ିଲାଣି ସଂସ୍କାର ଯାହା କୁସଂସ୍କାର ହେଇଗଲାଣି ଲୋକ କୁଆଡ଼େ ଯିବେ ସେ ଖୋଜିବେ ନା ଏ କୃଷ୍ଣଙ୍କ ପାଖକୁ ଆସିବ ଶୁଦ୍ଧ ଭକ୍ତଙ୍କ ସଂକଳ୍ପ ରହିଛି ଆମେ ସେ ସଂସ୍ଥାର ଗୋଟେ କ'ଣ ବି କର ତୁମେ ସ୍ପିରିଟେଡ୍ ହେଇକର ଝାଡୁ ମାର ପ୍ରଚାର କର ପୂଜାରୀ କାମ କର ସବୁ ସ୍ପିରିଟେଡ୍ ହୁଅ ଏଟା ମୋର ଧର୍ମ ମୁଁ କରିବି ସୁଖ ଦୁଃଖ ବୁଝିବିନି ମୋର ଭକ୍ତି ହଉ କି ନ ହଉ ମୁଁ ଯୁଦ୍ଧ ପାଇଁ ଯୁଦ୍ଧ କରିବି ସେଇଟା ହିଁ ତୁମକୁ ଆନନ୍ଦ ଦବ ସେଟା ତୁମକୁ ଆନନ୍ଦ ଦବ ଆଉ ତୁମର ସେ ସ୍ପିରିଟ୍ କେବଳ ଆସିପାରିବ ସେଟା ନିଜର କଥା ତୁମେ ଜାଣିବ ତୁମେ ଯିଏ ଜାଣିପାରିବ ତୁମେ ଜାଣିପାରିବ ସେଟା ତୁମେ କର ଦେଖିପାରିବ କେତେ ବଡ଼ ଉତ୍ସାହ ଜୀବନ ଏଟା ଦୁଃସାହବାଦୀମାନଙ୍କର ଜୀବନ ଅର୍ଜୁନ ଯେମିତି ସୁଖ ସବିଘ୍ନ ମାନସ ସେଥିରେ ଭଗବାନ କନକ୍ଲୁଜନଟା ଦେଲେ ଏଠି ଜ୍ଞାନ ଯୁଗରେ ସାରୁଛେ ବର୍ତ୍ତମାନ ପଶିବ ଭକ୍ତି ଯୁଗରେ ବୁଦ୍ଧି ଯୁଗରେ ପଶିବେ ନିଷ୍କାମ କର୍ମ ଯୁଗରେ ପଶିବେ ସେଥିପାଇଁ ଏଟା ଲାଷ୍ଟ ଲୋକଟା ଯୁଦ୍ଧ ପାଇଁ ଯୁଦ୍ଧ କର ଆଉ ସୁଖ ଦୁଃଖର ଉର୍ଦ୍ଧକୁ ଯାଅ ଲାଭ କ୍ଷେତ୍ର ସୁଖ ଦୁଃଖ ସମମ ଗୁରୁତ୍ୱା ସମାନ ଅବସ୍ଥାରୁ ରୁହ ସୁଖ ଯେମିତି ଦୁଃଖ ସେମିତି ଆଉ ଲାଭ ଲାଭ ଯାହା ଯାଅ ଲାଭ ଆଉ କ୍ଷତିରେ ସମାନ ରୁହ ତା ପାଇଁ ତାପରେ ଯୁଦ୍ଧ କର ଏଇଟା ସବୁଆଡ଼େ ଲଗାଅ ଏ ଫର୍ମୁଲାଟାକୁ ବିବାହ ହେଇଛ ତ ଗୃହସ୍ଥ ଜୀବନରେ ଲଗାଅ ସାଧୁ ହେଇଛ ତ ତମ ଜୀବନରେ ଲଗା ମୋତେ ଭକ୍ତି କରିବାକୁ ପଡିବ ଗୁରୁବରଙ୍କ କଥା କରିବାକୁ ପଡିବ ମୁଁ ସୁଖ ଦୁଃଖ କଥା ମୁଁ ଜାଣିନି ଛାଡ଼ିକି ତ ଯିବିନି ଆଉ। ବେଷ୍ଟ ହସ୍ପିଟାଲ ଏଇଟା କ୍ୟାନ୍ସର ହସ୍ପିଟାଲ, ହସ୍ପିଟାଲ ତୁମେ ଟାଟା ମେମୋରିଆଲକୁ ଯାଇଛ, ସେଠି ଫେଲ୍ ହେଲେ କ'ଣ ହବ, କେଉଁଠି କାମ ଦେବନି, ଏଇଟା ତ ଲାଷ୍ଟ ଜିନିଷ ଆଉ। ଭକ୍ତି ପରେ ଆଉ ଭକ୍ତି ପରେ ତୁମେ ଭାବୁଛ କି ସୁଖର ସୂତ୍ର କିଛି ଅଛି, ଆଉ ନାହିଁ, ଏଇଟା ଲାଷ୍ଟ, ଏଠି ପାଇବାର ଅଛି ତ ପାଇନିଅ, ୟା ପରେ ଆଉ କିଛି ସମାଧାନ ନାହିଁ। ସେଇ ଉତ୍ସାହରେ ଭକ୍ତ କାମ କରେ, ଏଇଟା ଗୋଟେ ବହୁତ ଉତ୍ସାହପୂର୍ଣ୍ଣ ଜୀବନ, କେବେ ନିରାଶବାଦୀ ହବ। ଗୁରୁଦେବ ସବୁ କୁହନ୍ତି ଏଠି ପେସିମିଜିମ ନାହିଁ, ଏଠି ଅପ୍ଟିମିଜିମ, ନିରୁତ୍ସାହବାଦର ଏଠି ପ୍ରଶ୍ନ ନାହିଁ। ଯେଉଁ ନିରୁତ୍ସାହବାଦୀ ସେମାନେ କୃଷ୍ଣ ବିଶ୍ୱାସୀ ନୁହନ୍ତି, ନିରୁତ୍ସାହ କାହିଁକି, କ'ଣ କ'ଣ ମୋର ଜୀବନରେ କ'ଣ ଲସ୍ ହେଇଯାଇଛି, ସେ ନିରୁତ୍ସାହବାଦୀ ହେଲେ ତୁମେ ଗଲା ଆଉ ସେଟା ଆସୋସିଏସନ୍ ହେଇଯିବ। ନିରୁତ୍ସାହବାଦୀଙ୍କର ସଙ୍ଗ ଯେତେବେଳେ କରିବ ସବୁବେଳେ ତୁମର ସେ ହବ, ସବୁ ଉତ୍ସାହବାଦୀଙ୍କର ସଙ୍ଗ କର। ଆଉ ଉତ୍ସାହ କେମିତି ଆସେ, ପରମାତ୍ମା ଦିଅନ୍ତି ଉତ୍ସାହ, ତ ମନ ଭିତରେ ମନ ଭିତରେ ଉତ୍ସାହ ଆଜି ଚାଲି ଆସୁଥିବ, କାଲି ବିପଦ କଥା ଶୁଣିଦେଲ ଭାଙ୍ଗିଯିବ। ମୁଁ ତୁମକୁ କହୁଥିଲି ନା ଆମମାନେ ଆମମାନଙ୍କ ପଛରେ ଯେଉଁ କଥା ଶୁଣିଛୁ ପ୍ରବଚନରେ, ଆମେ ପ୍ରବଚନ ଆଜି ବାନ୍ଧୁ ଯେଉଁ କଥା ଶୁଣୁଛୁ ଆମେ ସେଇଟା ଶୁଣିବୁ, ଆମେ ଆଜି ବି ପ୍ରବଚନ ଦେବୁନୁ, ନିରୁତ୍ସାହ କେବେ ଆସେନି ଭାଇ, କହିବା ଲୋକ କହିବେ ଛାଡ଼ା, କୁହନ୍ତୁ ଏକଦମ ସେ, ଯେଉଁମାନେ କିଛି ବି ଜାଣନ୍ତି ସେମାନେ କହିବେ, ଯେଉଁମାନଙ୍କର ସ୍ପିରିଚୁଆଲ ବ୍ୟାକଗ୍ରାଉଣ୍ଡ ଜିରୋ ସେମାନେ ତୁମ ଆଗକୁ ଦେଖେଇଦେବେ, ଜିରୋ ସେ ବି କହୁଛନ୍ତି କଣ, ଆମକୁ ଯୁଦ୍ଧ ପାଇଁ ଯୁଦ୍ଧ କରିବାକୁ ପଡିବ, ତୁମେ ମୋତେ କୃଷ୍ଣ ଦେଇପାରିବନି, ତୁମେ ମୋତେ ମନ୍ତ୍ର ଦେଇନ, ତୁମେ ପରମ୍ପରାର ଆଚାର୍ଯ୍ୟ ନୁହଁ, ତୁମ କଥା ମୋର କ'ଣ କାନ ପାତିବାର ଅଛି, କୁହ ତୁମେ, ମୋତେ ଯିବାର ଅଛି, ମୋ ରାସ୍ତାକୁ ଛାଡ଼ିଦିଅ, ମୋ ରାସ୍ତାରେ ଯିବାର ଅଛି, ମୋତେ ମୋତେ ଯୁଦ୍ଧ ପାଇଁ ଯୁଦ୍ଧ କରିବାର ଅଛି, ମୁଁ କୃଷ୍ଣଙ୍କୁ ପାଏ ନ ପାଏ ମୋତେ ସେବା କରିବାର ଅଛି, ନାମ କରିବାର ଅଛି, ଛାଡ଼ ମୋ ରାସ୍ତା, ଏଇଟା ଉତ୍ସାହ ତୁମକୁ ମିଳିବ, ନହେଲେ ଭାଙ୍ଗି ପଡ଼ିବ, ଭାଙ୍ଗି ପଡ଼ିବ, ତୁମେ କର୍ମ ଫଳରେ ତୁମକୁ ଘାରିଦେବ। ଆଉ ଇଏ ଗୋଟିଏ ସେବା, ଗୋଟିଏ ଏଭଳିଆ ଜିନିଷ, ଆଉ ଭଗବାନଙ୍କର ନାମ ଜପଟା ବେଳେ ଶ୍ରବଣ କୀର୍ତ୍ତନ ନାମ ଜପ ସହିତ ସେବା ଗୋଟେ ଏଭଳି ଜିନିଷ, ତୁମେ ସବୁବେଳେ କର୍ମଫଳକୁ, କର୍ମଫଳରେ ତୁମେ ଆଟାକ୍ କରିବାକୁ ବସ୍ତ, ଇଏ ଗୋଟେ କ'ଣ କୁହାଯାଏ, ଗୋଟେ ସାର୍କଲ, ଗୋଟେ ପ୍ରୋଟେକ୍ସନ ସାର୍କଲ ତିଆରି କରୁଥିବ, ପ୍ରୋଟୋକଲ୍ କୁହାଯାଏ, ପ୍ରୋଟୋକଲ୍ ଭଳିଆ ତୁମେ ତିଆରି କରୁଥିବ, ବିଚଳିତ ହଉଥିବ କିନ୍ତୁ ଖସିବନି, କର୍ମଟା ଆସିନା ତୁମେ ଘୁରିଦେବ ଆଉ ସେବାଟା ଧରୁଛ ବା, ସେଥିପାଇଁ ସେ ଲେଖିଲେ ଠାକୁର ଲେଖିଲେ ନା, ସେବା ସୁଖ ଦୁଃଖ ପରମ ସମ୍ପଦ ନାଶ ଅବିଦ୍ୟା ଦୁଃଖ, ତାଙ୍କ ସିଏ ଭଗବାନଙ୍କ ଲୋକ ଆଉ ଲେଖିଦେଇଛି ସବୁ, ଆଉ ପୂର୍ବ ଇତିହାସ ଭୁଲିନୁ ସକଲ ସେବା ସୁଖ ପେ ମାନେ ତୁମି ତ ଆମାର ତୁମି ତ ତୁମାର କି କାଜ ଅପରାଧାନେ, ମୋର କିଛି ଦରକାର ନାହିଁ ଜୀବନରେ, ଆପଣ ସେବା ସୁଖ ଦରକାର, ଭକତି ବିନୋଦ ତୁମାର ସେବାରେ ଆନନ୍ଦ ଡୁବିଆ ଥରେ ସବୁ ଚେଷ୍ଟା କରି ତବ ଇଚ୍ଛା ମତେ ଥାକିଆ ତୁମାର ଘରେ, ମାନେ ଭଗବାନଙ୍କର ଯୋଉଟା ଅତି ଗୁଡ ରହସ୍ୟ ଗୁଡ଼ିକୁ ସେ ସବୁ ଲେଖିଦେଇଛି, ମୁଁ ତ ଆପଣଙ୍କ ଘରେ ରହିଛି ସବୁ ଚେଷ୍ଟା କରୁଛି, ମୁଁ କାହା କ'ଣ କରିପାରିବି, ଯାହା ଆପଣ କରିବି, ଏଇଟା ନିରୁତ୍ସାହବାଦୀମାନଙ୍କର ଜୀବନ ନା କ'ଣ, ଏଇଟା ପୁରା ସ୍ପିରିଟେଡ୍ ଲାଇଫ, ପୁରା ଉତ୍ସାହବାଦୀମାନଙ୍କର। ଆଉ ଏଇଟା ଉତ୍ସାହଟା ଆସିବ ସବୁବେଳେ ମନେ ରଖ, ସାଧୁଗୁରୁଙ୍କ ଉପରେ ତୁମର ଯେତିକି ବିଶ୍ୱାସ, ସେଇ ହିସାବରେ ସାଧୁଗୁରୁଙ୍କ ଉପରେ ବିଶ୍ୱାସ କର, ଶୁଦ୍ଧ ଭକ୍ତଙ୍କୁ ବିଶ୍ୱାସ କର, ସଙ୍ଗ ତୁମକୁ ମିଳିବ, ସେ ଶୁଦ୍ଧ ଭକ୍ତଙ୍କର ବିଶ୍ୱାସ ସଙ୍ଗ ଦ୍ୱାରା ତୁମ ଅନ୍ତର ଭିତରେ ଗୋଟେ ଉତ୍ସାହର ସବୁବେଳେ ଯାକନ୍ତି ଝରଣା ଭଳିଆ ଆସିବ, ସେ ଜଳ କେବେ ଶୁଖିବନି, କେତେ ଚ୍ୟାଲେଞ୍ଜ ଜୀବନ ଆସୁ କେବେ ହବନି, କାରଣ ଶୁଦ୍ଧ ଭକ୍ତ ତୁମକୁ ସବୁବେଳେ ସଙ୍ଗ ଦେବେ, ଶାସ୍ତ୍ର ଦ୍ୱାରା ଦେଇପାରନ୍ତି, ଭକ୍ତ ଦ୍ୱାରା ଦେଇପାରନ୍ତି, ପରମାତ୍ମା ଦ୍ୱାରା ଦେଇପାରନ୍ତି, କାରଣ ଶୁଦ୍ଧ ଭକ୍ତ ହିଁ ପରମାତ୍ମାଙ୍କୁ ପରିପ୍ରକାଶ କରେଇବେ, ଶାସ୍ତ୍ରକୁ ପରିପ୍ରକାଶ କରେଇବେ, ଆଉ ତୁମେ ତାଙ୍କୁ ବିଶ୍ୱାସ କରୁଛ ମାନେ ସେ ନଥିଲେ ତୁମେ ବ୍ୟବସ୍ଥା କରିବେ, ବୈଷ୍ଣବ ସଙ୍ଗ ଦେଇପାରନ୍ତି, ଶାସ୍ତ୍ର ଦ୍ୱାରା ସଙ୍ଗ ଦେଇପାରନ୍ତି, କିମ୍ବା ଶାସ୍ତ୍ର ଦ୍ୱାରା ସଙ୍ଗ ଦେଇଦେବେ, ଶୁଦ୍ଧ ଭକ୍ତ ସେ ବୈଷ୍ଣବ ଦ୍ୱାରା ସଙ୍ଗ ଦେଇଦେବେ, ତାଙ୍କୁ ତୁମେ ବିଶ୍ୱାସ କରୁନ ଆପାରିବନି, ସେଥିପାଇଁ ସେ ଲେଖିଥିଲେ ଶୁଦ୍ଧ ଭକ୍ତ ଚରଣ ରେଣୁ ଭଜନ ଅନୁକୂଳ, ଏ ଶବ୍ଦଟି ମୋତେ ବହୁତ ଭଲ ଲାଗେ, କେତେ ଅନୁକୂଳ, ଆଉ ଅନୁକୂଳ କିଛି ନାହିଁ ଭଜନରେ, ତୁମେ କେତେ ପାଠ ପଢ଼ କେତେ ପ୍ରବଚନ ଦିଅ ଲୋକ, ହେଟା ତୁମର କ୍ଷତି ହବନି କିଛି, ଭଜନ ଅନୁକୂଳ ନୁହେଁ, ସବୁ କର, ଏଇଟାକୁ ଏଇ ପଏଣ୍ଟକୁ ଧରିକି କର, ପ୍ରବଚନ ଦିଅ କର, ପ୍ରଚାର କର କର, ପୂଜା କର, ସେବା କର, ଯାହା କର, ଏ ଗୋଟିକୁ ଆଶ୍ରୟ କରି ସବୁ କର, ଶୁଦ୍ଧ ଭକ୍ତ ଚରଣ ରେଣୁ ଭଜନ ଅନୁକୂଳ, ତାହେଲେ ତୁମେ ହୋଲ୍ ଲାଇଫ୍ ଗୋଟେ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ଜୀବନର ଜୀବ, କୌଣସି ଅବସ୍ଥାରେ ବି ଭିକାରୀ କୌଣସି ଅବସ୍ଥାରେ କି ନିରାଶ ହୁଏ ନା, ଜଗତର ସବୁଠୁ ବଡ଼ କାମ ହେଲା ଭିକ ମାଗିବା, କିଏ ଆମ କରିପାରିବାନି, ସବୁଠୁ ସେ ହିନା କାମ କରୁଛି, ମାଗିବାଠୁ କହୁନି କ'ଣ ମାଗିବାଠାରୁ, ହଁ ହଁ ମାଗିବାଠାରୁ ହିନ କାମ, ଏଇଟା ହିନ କାମଟା, କିନ୍ତୁ କେବେ ବି ଭିକାରୀଙ୍କର ନିରୁତ୍ସାହ ତୁମେ ଦେଖିନଥିବ। ସବୁ ଲୋକଙ୍କ କତିରୁ ଶିଖିଛି ନା ଆଉ ଭିକାରି ଦେଖିଦେ ଆରେ ଏଇ ଲୋକଟା କେତେ କଥା କହୁଛନ୍ତି ହେ ଯା 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 ଯାହା କରୁଥିବ ଆମେ ବି କେତେ ଲୋକଙ୍କ ନା ପଳା ପଳା ତମେ ନିରାଶ ଲାଗୁଛି ତୁମେ ସେଭଳିଆ ହଜାର ବାର ଗୁରୁକୃଷ୍ଣ କତିରୁ ଫେରିବ ହଜାର ବାର ଜୀବନରେ ମନ ଇନ୍ଦ୍ରିୟ ଇଏ ବି କଷ୍ଟ ଦେଲା ସେଣେ ଗୁରୁକୃଷ୍ଣ ପ୍ରାର୍ଥନା କରୁଥିବ ଲୋକ କହୁନି ମୁଁ ଭଗବାନ ଡାକୁଛି ମୁଁ ଶୁଣୁନାହାନ୍ତି କେତେବେଳେ ଫେରି ଗୋଟେ ଭିକାରୀ ଆମେ ଆମେ କଣ ଭିକାରୀ କର ଗୋଟେ ପୋଜିସନ କଣ ଅଛି କିଏ କେତେବେଳେ ଫେରେଇଦବ କିନ୍ତୁ ମନେ ରଖିବା ଦରକାର ଶହେ ଟଙ୍କା ଦେବା ଲୋକ ବି ଅଛନ୍ତି ଥାଳ ଭାଙ୍ଗିଦେବା ଲୋକ ଅଛନ୍ତି ଭିକ ଦେଲ ନାହିଁ ଥାଳ ଭାଙ୍ଗିଦେଲେ ବା ଇଏ ଗାଏ ଇଏ ତା ଘରେ ସୁବଳା କଣ ଦାନା ଭିକାରୀ ବେଳେ ଗାଇଲ ନା ପ୍ରଭୁ ଭିକ ଦେଲନି ଥାଳି ଭାଙ୍ଗିଦେଲ ସେ ଭାରି ମତ ହୃଦୟ ସ୍ପର୍ଶ ଭଜନ ଲାଗେ ସେଭଳିଆ କିନ୍ତୁ ଭଗବାନ ଥାଳି ଭାଙ୍ଗିବେନି ସାଧୁଗୁରୁ ଥାଳି ଭାଙ୍ଗିବେନି ଭିକ ନ ଦେବ ନାହିଁ ଥାଳି ଭାଙ୍ଗିବେନି ତ ଥାଳିଟାକୁ ରହିଲା ଫେରେଇବେନି ସେଠି ସେଭଳିଆ ଭିକାରୀ ବେଳେ ଆମେ କେତେ କେବେ କିନ୍ତୁ ମିଳିବ ଠିକ ନାହିଁ କେଉଁ ଦିନ ଶହେ ମିଳିପାରେ ଦୁଇଶହ ମିଳିପାରେ କେତେ ଲୋକ ଗାଳି ଦେବେ କେତେ ଫେରେଇ ଦେବେ ଭଗବାନଙ୍କୁ ଭକ୍ତି କରିବା ତୁମେ ସେମିତି ହେବାକୁ ପଡିବ ନା ତୁମେ ଗୋଟେ ପୁରା ପ୍ଲାନ୍ ପ୍ରୋଜେକ୍ଟ ନେଇକି ତୁମେ ଆସୁଛ ଆଉ ମୁଁ ଏଟାକୁ 5% ବି ବିଶ୍ୱାସ କରୁନି ଫେଲୁଅର୍ ହେଇଯିବ ଭିକାରରେ କିଛି ପ୍ଲାନ୍ ନଥାଏ ସେ ମୁଣ୍ଡ ମାରିକି ଯାଏ ପ୍ରଭୁ ଯା ଆଜି ଗଣ୍ଡେ ଦେବେ ତା ମିଳିଗଲେ ଖୁସି ହେଲେ ଆଉ ଭିକାରୀ ଏକ ପ୍ଲାନ୍ ବଜେଇ ଯାଇଛି ନା କ'ଣ ଆଜି ତ ହଜାରେ ମିଳିବ ସେ ମୁଁ ଦେଖି ଜନ୍ମାଷ୍ଟମୀ ବେଳକୁ ସେ ଭୋରୁ ଭୋରୁ ଆସିକି ପହଞ୍ଚିବ ଆମ ମନ୍ଦିର ଆଗରେ ସେ ଆଉ ଗୋଟେ ବସିବାକୁ ଦେବନି କାହିଁକି ଏତେ ପଳେଇଲାଣି ମୋ ଭାଗ ଯିବ ସେ ତାର ପ୍ଲାନ୍ କରିଥିବ କି କ'ଣ ଭିକାରୀ ଗୋଟେ ମାଡ଼ ପିଟି ଲାଗିବ ତୁ କାହିଁ ମୋ ଜାଗାରେ ବସିଲୁ ତାର କିଛି ନାହିଁ କେଉଁ ଲୋକ ଆସିବ କ'ଣ କରିବ ସେ 5 ଟଙ୍କା ଦେବ କି 10 ଟଙ୍କା ଦେବ ଆମ ସେଭଳିଆ ଜୀବନଟା ନା ଆଉ ତୁମେ ପ୍ଲାନ୍ ପ୍ରୋଜେକ୍ଟ ଗୋଟେ ବଡ଼ ଆଶା କରିକି ପ୍ରଥମ ଗୋଟେ ଟାର୍ଗେଟ୍ ରଖିଦେଉଛୁ ଏ ଗୋଟେ ଭିକାରୀ କଥା ପ୍ରୋସେସ୍ ଅଛି ଏଇଟା ଏତେ ତୁମେ ଭାବରେ ସିଧା ଜମ୍ପ କରି ପଡ଼ିଯିବ କୋଉ ଭଜନ କରି ଜମ୍ପ କରି ଯାଇପାରିବେନି ଆଚାର୍ଯ୍ୟ ପ୍ରିନ୍ସିପାଲ କେବେ ତୁମେ ଜମ୍ପ କରି ଯାଇପାରିବେନି ତ ପୋଜିସନଟାକୁ ସିକ୍ୟୁର କର ଏଇ ପ୍ରିନ୍ସିପାଲ ଦ୍ୱାରା ଯାହା ଆଚାର୍ଯ୍ୟମାନେ ସବୁ ଲେଖିଲେ ରଚନା କଲେ ସେଥିପାଇଁ ମୁଁ ଯୁଦ୍ଧ ପାଇଁ ଯୁଦ୍ଧ କରୁଛି ମୁଁ ଜାଣିନି ଭଲ ମନ୍ଦ ମୁଁ ଜାଣିନି ମୋତେ ସେବା କରିବାକୁ ପଡିବ ମୋ ଗୁରୁଦେବ କହିଛନ୍ତି ମୁଁ ସେବା କରିବି ସେ ଗୋଟେ ପିଲାଟା ଥାଏ ସେ ଚାଲିଗଲାଣି ସେ ମୋତେ ସବୁବେଳେ କୁହେ କ'ଣ ଗୋଟେ ହଳଦେବ ପ୍ରଭୁ ବହୁତ ଖାଲି କର୍ମୀ ଭଳିଆ ଖଟନ୍ତି ଖାଲି କହିବେ ସେବା ସେବା ଖାଲି ଖୋଟିଆ କଥା କହେ ମୁଁ ତାକୁ କୁହେ ବାପା ଘରେ ଥିଲେ ସଂସାରରେ ତୁ ଖଟିଥାନ୍ତୁ ତୁ ଏତିକି ସମୟ ସେବା କରୁନୁ କ'ଣ କରୁଛୁ କର ମୋତେ କହ ମୁଁ ତ ସେବା କରୁଛି ଖଟିଲେ ମୋର ଲାଭ ମୋତେ କିଛି ନା ମୋ ଦେହଟା ଫିଟ୍ ରହିବ ତୁ ଯେତେବେଳେ ନ ଖଟୁଛୁ ତୁ କ'ଣ କରୁଛୁ ମୋତେ କହ ପରଦୋଷ ଦେଖୁଛୁ ତୁ ଭୋଜନ କରିଦେବୁ ତୁ ତୋର ଯୋଗୁଣ ବୟସ ତୁ କ'ଣ କରିବୁ ଯାହାର ଯୋଉ ଚେତନା ତାକୁ ସେଇ ଚେତନା ସେ ରହିବ ମୋର ଆମେ ଶିଖିଛୁ ଆମେ ଆମେ ଜୀବନରେ ପ୍ରବଚକ ତୁମମାନଙ୍କ ଭଳି ମୁଁ ଆଜି ଖୋଲି କହୁଛି ସମସ୍ତେ ବାଡ଼େ ବାଡ଼େଇ କହୁଛି ତୁମେ ପାଠ ପଢା ପ୍ରବଚକ ବହି ଗୁଡ଼ା ଘୋଷିକି ଶ୍ଳୋକ ମନେ ରଖି ତୁମେ ପ୍ରବଚନ ଦେଇଛ ତୁମ ଜୀବନର ସ୍ୱାନୁଭବ କିଛି ନାହିଁ ତୁମେ ସେବା କ'ଣ ଜାଣିନ ତୁମ ଜୀବନର ଜିରୋ ବ୍ୟାକଗ୍ରାଉଣ୍ଡରୁ ଆସିନ ତୁମେ ମଠ ମନ୍ଦିର ତିଆରି କରିଛ ତୁମେ ଚାଲି ଆସିଛ ତୁମେ ବ୍ୟାସାସନ ଆମେ ପିଣ୍ଡାରେ ବସିକି ପ୍ରବଚନ ଦେଇଛୁ ଆସନ ନଥାଏ ସାଇକେଲ ମାରିକି ଯାଇ ପ୍ରବଚନ ଦେଇଛୁ ସେଟା ଆମର ଆମେ ଆଉ ସେବାଟା କରୁଛୁ ଆମେ ରୋଷେଇ କରିକି ପ୍ରବଚନ ଦେବାକୁ ଯାଉ କା ଘରେ ଖାଇବୁନୁ ସ୍କୁଲରେ ରହିବୁ ପିଣ୍ଡାରେ ଶୋଇବୁ ସାଇକେଲ ମାରିକି ଯାଇକି 10 କିଲୋମିଟର ପ୍ରବଚନ ଦେଇକି ରାତିରେ 10 କିଲୋମିଟର ଫେରେ ପିଲାଙ୍କୁ ପଠେଇ ଦେବୁ ତେଣୁ ଆମେ ସେଟା ଜାଣିଛୁ ସେବାର ମୂଲ୍ୟଟା କ'ଣ ସବୁବେଳେ ସେବା ଆଉ ତୁମେ କହିବ ସେଟା କର୍ମ ତୁମ ଦୃଷ୍ଟିରେ କର୍ମ ଆମ ଦୃଷ୍ଟିଟା ସେବା ତୁମେ କର୍ମ ତୁମେ ସେ କ'ଣ କରିକି କେତେ ବଡ଼ ହେଉଛ ତୁମେ ଦେଖାଅ ଆମେ ଆଚାର୍ଯ୍ୟ ପ୍ରିନ୍ସିପାଲକୁ ବିଶ୍ୱାସ କରିବୁ ଟେକ୍ନିକାଲ ମେଥଡ଼କୁ ବିଶ୍ୱାସ କରିବୁନୁ ଏଇଟା ତୁମେ ତିଆରି କରିଛ ସକ୍ସେସ୍ ହେଇପାରିବନି ଆଚାର୍ଯ୍ୟ ଯେଉଁଟା କହିଛନ୍ତି ପ୍ରଭୁପାଦ ଯେଉଁଟା କହିଛନ୍ତି ସେଇଟା ଆମେ ବିଶ୍ୱାସ କରିବୁ ଜୀବନର କେତେଟା ଜିନିଷକୁ ତୁମେ ବିଶ୍ୱାସ କର ପଏଣ୍ଟଟାକୁ ଧର ଏଇ ଯୁଦ୍ଧ ଯୁଦ୍ଧ ସହ ମୁଁ କହିପାରିବିନି ମୋର କ'ଣ ହବ କିନ୍ତୁ ମୁଁ କରିବି ସୁଖ ଦୁଃଖ ଆସିବ ଲାଭ କ୍ଷତି ଆସିବ ବାସ୍ ସିମ୍ପଲ ଚାଲ ଆଗକୁ ବହୁତ ଚାଲାକ ହେଲେ କିଛି ହବନି ଫେଲ ହେଇଯିବ ଆମେ ବହୁତ କୃଷ୍ଣ ପ୍ରେମ ପାଇନୁ କିନ୍ତୁ ଆମେ ଜାଣିପାରୁଛୁ ଆଚାର୍ଯ୍ୟ ପ୍ରିନ୍ସିପାଲଟା କ'ଣ ଆସି ଜୀବନଟା କିନ୍ତୁ ମୋଲ୍ଡ କରନ୍ତି ସେ କୁଆଡେ କୁଆଡେ ତୁମକୁ ଘୁରି ଘୁରି ଆଣି ପହଞ୍ଚାଇ ଦେବେ ଆମେ କ'ଣ ଥିଲୁ ଆମେ ବି ଜାଣିଛୁ ଆମେ ବି କ'ଣ ଥିଲୁ ଆମେ ତ ଆସିଥିଲୁ ଆମେ କ'ଣ ଥିଲୁ ଆଜି ବି କ'ଣ ଅଛୁ କିଏ ଆମକୁ ଘୁରଉଛି କୋଉଠି ରଖୁଛି ଆମେ ସେଇଟା ଆମେ ଜାଣିଛୁ ଆମେ ବି ଜାଣିନୁ ଆମେ କିଏ ସେ ବର୍ତ୍ତମାନ ସମସ୍ତେ ଜୀବନଟା ସେଇଭଳିଆ ହେବା ଦରକାର ଆମେ ଶୁଦ୍ଧଭକ୍ତ ଅଲଗା ସମର୍ପଣ ଯେ 100% ହେଲେ ଅଲଗା ସମସ୍ତେ ସମସ୍ତେ ସେଇଆ ସବୁବେଳେ ଏଇଟା ଶିଖ ଜୀବନରେ ମଞ୍ଚ ମୋତେ କରିବାକୁ ପଡ଼ିବ ଗୁରୁବର୍ଗଙ୍କର କାର୍ଯ୍ୟ ସେବା ପ୍ରିନ୍ସିପୁଲ ଯୁଦ୍ଧ ପାଇଁ ଯୁଦ୍ଧ ବାସ ଚାଲ ଫଳ ଆଶା କରନି ଏଠି କହିବେ ବଳଦେବୀ ଦାସ ଶୁଣ ପାପଟା ସେଇଟା କର୍ମରେ ଯେତେବେଳେ ଆସକ୍ତି ରହୁଛି ସେଇଟା ହଉଛି ପାପ ତୁମେ ଯୁଦ୍ଧ କରୁଛ ଯୁଦ୍ଧ ପାଇଁ ଯୁଦ୍ଧ କଲେ ପାପ ନାହିଁ କି ଭଲ ଲାଗେ ବଞ୍ଚିଲା କିନ୍ତୁ ମୁଁ ଏଥିରୁ ଫଳ ପାଇବି ବୋଲି ତ ଆଶା କରୁଛ ବିଜୟ ହବ ସେଇଟା ହେଲା ପାପ ଚକ୍ର ବଳଦେବ ଦେଶ ଟିକାରେ ଲେଖିଲେ ସେଇଟା ଆମର କୌଣସି ସବୁବେଳେ ନିର୍ବିକାର ଯେତେ କର୍ମ କର ସୁଖ ଦୁଃଖ ଭକ୍ତର ଆସିବ ଲାଭ କ୍ଷତି ଆସିବ ଜୟ ପରାଜୟ ଆସିବ ଭୌତିକ ଜଗତର ରହିଛେ ଭୌତିକ ସ୍ତରରେ ରହିଛେ ମୋତେ ଯୁଦ୍ଧ କରିବାକୁ ପଡ଼ିବ ମୋତେ ଭକ୍ତି କରିବାକୁ ପଡ଼ିବ ସେଟା କେତେ କମ୍ପ୍ରମାଇଜ୍ କରାଯାଇପାରିବ ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁପାଦ ଶ୍ରୀଲ ଗୁରୁଦେବ କି ଜୟ ନିତାଇ ଗୌତମ।